ಇಂದು ಅಂತಿಮರು ಸುಖರು ಕೃಷ್ಣ ತಿಳಿ ಪ್ರಭುಪಾದ ಮಹಾರಾಜ କହୁଛନ୍ତି ଏଥିରୁ ଏହି ସୂଚନା ଦିଆଯାଉଛି ଯେ କୃଷ୍ଣ ହେଉଛନ୍ତି ଉଭୟ ନାରାୟଣ ଓ ବାସୁଦେବଙ୍କର ଉତ୍ସ ସାଉଣ୍ଡ ଠିକ୍ ଅଛି ନା ବୁଝିହେଉଛି ନା ତେଣୁ ଏ କୃଷ୍ଣ ହେଉଛନ୍ତି କୃଷ୍ଣଙ୍କଠାରୁ ସବୁକିଛି ଆସୁଛନ୍ତି ଜନ୍ମାଦି ଅଶ୍ୟ ଦତ୍ତ ଯେତେ ବିଷ୍ଣୁ ତତ୍ତ୍ୱ ରହିଛନ୍ତି ସବୁ କୃଷ୍ଣଙ୍କଠାରୁ ଆସୁଛନ୍ତି ଏତେ ଚାନ୍ସ କଳାପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ ଭାଗବତ ପ୍ରଥମ ସଂଗ ତୃତୀୟ ଅଧ୍ୟାୟରେ ଯେତେବେଳେ ସବୁ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ସୁଧ ଗୋସ୍ୱାମୀ ଅନ୍ତିମରେ କୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାର ରୂପରେ କହିଦେଲେ 20ତମ ଅବତାର ରୂପରେ କହିଦେଇଥିଲେ ତେଣୁ ବର୍ତ୍ତମାନ ସେ କହିଲେ ଯେ ଏମାନେ ସମସ୍ତେ ଯଦିଓ କୃଷ୍ଣଙ୍କର ଅଂଶ ବା କଳା କୃଷ୍ଣ ହେଉଛନ୍ତି ମୂଳ ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ ତେଣୁ କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ ସେ ନିଜକୁ ବିସ୍ତାର କରୁଛନ୍ତି ସେଥିପାଇଁ କୃଷ୍ଣ କନିଷ୍ଠାଧିକାରୀ ଭକ୍ତମାନଙ୍କୁ କେବଳ ତାଙ୍କଠାରେ ପ୍ରପନ୍ନ ହେବାକୁ କହିଛନ୍ତି କନିଷ୍ଠ ଅଧିକାରୀ ଯେମିତି ଅର୍ଜୁନଙ୍କୁ କହିଲେ ଅର୍ଜୁନଙ୍କ ମାଧ୍ୟମରେ ସମସ୍ତ ମାନବ ସମାଜକୁ କହିଛନ୍ତି ମାମ ଏବଂ ଶରଣ ବ୍ରଜ ଯେହେତୁ କନିଷ୍ଠାଧିକାରୀ ଭକ୍ତଗଣ ନାରାୟଣ ବାସୁଦେବ ଓ ଗୋବିନ୍ଦ ରୂପ କ'ଣ ଏକଥା ବୁଝିପାରିବେ ନାହିଁ ତେଣୁ କୃଷ୍ଣ ସିଧାସଳଖ କହିଛନ୍ତି ମାମ ଏକମ୍ କୃଷ୍ଣଙ୍କର ବିଭିନ୍ନ ପ୍ରକାର ବିସ୍ତାର ରହିଛନ୍ତି ସେସବୁ ସ୍ଥାନ ନୂଆ ନୂତନ ଭକ୍ତମାନେ ଜାଣିପାରିବେ ନାହିଁ ନୂତନ ଭକ୍ତ କଥା କ'ଣ କହିବା 20 ବର୍ଷ 25 ବର୍ଷ ରହିକରି ମଧ୍ୟ ଇସ୍କନ୍ ଭଳି ସଂସ୍ଥାରେ ମଧ୍ୟ ଲୋକ ଜାଣିନାହାନ୍ତି ଭଗବାନଙ୍କ କେତେ ବିସ୍ତାର ରହିଛି କେତେ କ'ଣ ରହିଛି ତେଣୁ ନୂତନ ଭକ୍ତ କଥା କ'ଣ କହିବା ତେଣୁ ଇଏ ଭଗବାନ ସେଥିପାଇଁ କହିଲେ ମା ଏକମ୍ ଶରଣମ୍ ବ୍ରଜ ଏକମାତ୍ର ମୋର ଶରଣ ଯାଅ ସିଏ ହେଉଛନ୍ତି ମୂଳ ଭଗବାନ ଏଇଭଳି ଭାବେ ପ୍ରଭୁପାଦ ମହାରାଜ ବହୁତ ଭାଷ ଦେଇଛନ୍ତି ତେବେ ସୁଦର୍ଶନ କହୁଛନ୍ତି ଭକ୍ତି ସ୍ୱଳ୍ପ ଅପି କୁନାଦି ଏବ ଇତ୍ୟାହ ଏ ଭକ୍ତି ଏଭଳି ବସ୍ତୁ ଅତି ସ୍ୱଳ୍ପମପି ଆସ ଧର୍ମ ସହ ତ୍ରାୟତ ମହତ ଭୟା ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହିଲେ ସେ କଥା ସାଂଖ୍ୟ ଯୁଗରେ ଯେତେବେଳେ ଭଗବାନ କହୁଛନ୍ତି ସେତେବେଳେ ସେ କହୁଛନ୍ତି ଅତି ଅଳ୍ପ ଜଣେ ଯଦି କିଛି ଭଗବାନଙ୍କର ଭକ୍ତି କରିଛନ୍ତି ସ୍ୱଳ୍ପମପି ଆସ ଧର୍ମସ୍ୟ ତ୍ରାୟତ ମହତ ଭୟା ବହୁତ ବଡ଼ ବିପଦରୁ ରକ୍ଷା କରିପାରିବେ ଏ ଅଜାମଳ ପ୍ରଶଂସା ଅଜାମଳ ଇତିହାସ ପାଇଁ କୁହାଯାଏ ଅଜାମଳ ହେଉଛି ତାର ଉଦାହରଣ ତେଣୁ ବଡ଼ ଶ୍ଳୋକରେ କହୁଛନ୍ତି 20 ଶ୍ଳୋକରେ ଅତ୍ର ଚୌଦା ହରନ୍ତି ହରନ୍ତି ଇମଂ ଇତିହାସ ପୁରାତନ ଦୂତାନାମ ବିଷ୍ଣୁ ଜମୟୁ ସମ୍ବାଦ ତଂ ନିବୋଧମେ ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଗୋଟିଏ ଥର ସକ୍ରୋନ୍ମନ ଗୋଟିଏ ଥର ଜୀବନରେ ଥରେ ନା ଦିନରେ ଥରେ ନା ମାସରେ ଥରେ ନା ବର୍ଷରେ ଥରେ ନା ଜୀବନରେ ଥରେ ସକୃନ୍ମନ ଗୋଟିଏ ଥର ନା ହଁ ସକୃତ୍ମନ ତାର ଉଦାହରଣ ରହିଛି କ'ଣ ନା ଅତ୍ର ଚ ଉଦାହରଣ ଇମମ୍ ଏହି ପ୍ରସଙ୍ଗରେ ଗୋଟିଏ ଥର କେମିତି ମନକୁ ନିବେଶ କଲେ ଜଣେ ସମସ୍ତ ପାପରୁ ପ୍ରାୟଶ୍ଚିତ ହୋଇଯାଏ ସମସ୍ତ ପାପରୁ ମୁକ୍ତ ହୋଇଯାଏ ତାର ଉଦାହରଣ ରହିଛି ଗୋଟିଏ ଉଦାହରଣ ରହିଛି କ'ଣ ସେ ଉଦାହରଣ ନା ଇତିହାସ ପୁରାତନ ପୁରୁଣା ଇତିହାସ କେବେ ଏଇଟା ହୋଇଥିଲା ଥ୍ୟାଙ୍କ ୟୁ କେବେ ଏଇଟା ହୋଇଥିଲା କେତେଜଣ ପ୍ରଶ୍ନ ପଚାରନ୍ତି କେଉଁ କାଳରେ ହୋଇଥିଲା କେବେ ହୋଇଥିଲା ପୁରାତନ ଇତିହାସ ଆମ ଶ୍ରୀଶ୍ରୀ ରାଧାମୋହନ ସିଂ ମହାରାଜ କହନ୍ତି ଇଏ ଗୋଟେ କଳିକାଳର କଥା କାହିଁକି ନା କଳିକାଳର ଆୟୁଷ ହେଉଛି 100 ବର୍ଷ 88 ବର୍ଷ ବୟସରେ ତାଙ୍କ ମୃତ୍ୟୁ ହେବାକୁ ବସିଥିଲା ଆମେ ଶୁଣିବା ତାଙ୍କ କଥା କିନ୍ତୁ ଏ କଳିକାଳ ନୁହଁ ସେ ଆଉ ଗୋଟେ କେଉଁ କଳ୍ପର କଳି ଆଉ ଅନ୍ୟ କେଉଁ କଳ୍ପର କଳିକାଳର କଥା ଏଇଟା ଇତିହାସ ଏଇଟାକୁ ସୁଖଦେବ ଗୋସ୍ୱାମୀ କେଉଁଠୁ ଶୁଣିଥିଲେ ଏ ପରେ ସେଇଟା ବର୍ଣ୍ଣନା କରାଯିବ ଏଇଟା ମଳୟ ପର୍ବତରେ ଯେଉଁ ରହିଛନ୍ତି ଋଷି ଅଗସ୍ତ୍ୟ ଋଷି ଭଗବାନଙ୍କ ପୂଜା କରୁଥିଲା ବେଳେ ସେ କଥାଟି କହିଥିଲେ ଭଗବାନଙ୍କର ପାଦପଦ୍ମର ସୌବନ୍ଧ ନେଇକି ପ୍ରଣ ପ୍ରତିଜ୍ଞା କରି ସେ କହିଲେ ଏଇଟା ସତ୍ୟ କଥା ସତ୍ୟ ଘଟଣା ଏ କେଉଁ ମନଗଢ଼ା କଥା ନୁହଁ ସତ୍ୟ ଘଟଣା ଏସବୁ କଥା ରହିଛି ଯାହାକୁ ଏ ଇତିହାସ ପୁରାତନ ପୁରୁଣା ଇତିହାସ ରହିଛି ସେଇଟା ବର୍ତ୍ତମାନ ମୁଁ ତୁମକୁ କହୁଛୁ ତାନାମ ବିଷ୍ଣୁ ଜମୟୋ ସମ୍ବାଦସ୍ତମ ନିବୋଧମେ ଦୂତାନା ବିଷ୍ଣୁ ଯମ ବିଷ୍ଣୁଙ୍କର ଦୂତମାନେ ଯମଙ୍କର ଦୂତମାନଙ୍କ ଭିତରେ ସମ୍ବାଦ ହୋଇଥିଲା ସମ୍ବାଦ ଅସ୍ତମ ନିବୋଧମେ ଯେମିତି ଭଗବତ ଗୀତାରେ ଭଗବାନ କହିଲେ ଇଏ ହେଉଛି ଧର୍ମ ସମ୍ବାଦ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଅଦେଶ ଦେଶ ଇମମ ଧର୍ମ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞାନ ତେନା ନିଷ୍ଠସାମ ଇତି ନେଉଛି ଏ ଭଗବତ ଗୀତା ହେଉଛି କୃଷ୍ଣ ଏବଂ ଅର୍ଜୁନଙ୍କ ଭିତରେ ଧର୍ମ ସମ୍ବାଦ ଆବୟୋ ଆମ ଦୁଇ ଜଣଙ୍କ ଭିତରେ ଧର୍ମ ସମ୍ବାଦ ଧର୍ମ କ'ଣ ଅର୍ଜୁନ କହୁଛନ୍ତି ଏଇଟା ଅଧର୍ମ ଭଗବାନ କହୁଛନ୍ତି ଏଇଟା ଧର୍ମ ଏ ଧର୍ମକୁ ସ୍ଥାପନ କରିଛନ୍ତି ପ୍ରକୃତ ଧର୍ମ କ'ଣ ତେଣୁ ସେହିଭଳି ଭାବରେ ଏଠି ମଧ୍ୟ ଧର୍ମ ଗୋଟେ ଏଭଳି ତତ୍ତ୍ୱ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ଧର୍ମର ତତ୍ତ୍ୱକୁ ସମସ୍ତେ ବୁଝିପାରିବେ ନାହିଁ ବହୁତ ବଡ଼ ବଡ଼ ମୁନିମାନେ ମଧ୍ୟ ବୁଝିପାରନ୍ତି ନାହିଁ ଆଜି ଏ ଯେଉଁ ଧର୍ମରାଜଙ୍କର ଦୂତମାନେ ବୁଝିପାରିବେ ନାହିଁ ଧର୍ମର ତତ୍ତ୍ୱ କ'ଣ ଏତେ ଗଭୀର ତତ୍ତ୍ୱ ରହିଛି ତେଣୁ ଏ ତିନୋଟି ଅଧ୍ୟାୟ ରହିଛି ଆମେ ଯେତେ କହିପାରିବା ନାହିଁ ତିନି ଦିନରେ କ'ଣ କହିବା ସବୁ ଶ୍ଳୋକ କହିଲା ବେଳକୁ ହେବ ନାହିଁ ଖାଲି ପ୍ରଥମ ଅଧ୍ୟାୟରେ 68 ଶ୍ଳୋକ ରହିଛନ୍ତି 68 ମୁଁ ଗତକାଲି 19 ଶ୍ଳୋକ କହିଥିଲେ କିନ୍ତୁ ତଥାପି ଯେତିକି ପାରାଯିବା ଆମେ ଶ୍ଳୋକ କହିବା ତାପରେ ଷ୍ଟୋରି ଆକାରରେ କହିଦେବା କଥା ଏ ଶ୍ଳୋକରେ ମଧ୍ୟ ବହୁତ ଶକ୍ତି ରହିଛି ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ ବର୍ଣ୍ଣନା କରୁଛନ୍ତି ସେ ଭଗବାନ ପ୍ରାର୍ଥନା କରିଛନ୍ତି ପ୍ରଭୁ ଭୂତେର୍ମହଦ୍ଭିଜ ଇମାମ ପୁରୁ ବିଭୁ ନିର୍ମାୟ ସେତେ ଯମସୁ ପୁରୁଷ ଭୁଙ୍କ୍ତେ ଗୁଣାନ୍ ଷୋଡ଼ଶ ଷୋଡ଼ଶାତ୍ମକ ସ୍ୱ ଅଳୁପ୍ରଶିଷ୍ଟା ଭଗବାନ ଦାସିନି ଏ ସୁଖଦେବ ଗୋସ୍ୱାମୀ ଏ ଯେଉଁ ଭାଗବତ ଶ୍ଳୋକରେ କେତେ ଶକ୍ତି ରହିଛି ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରିଥିଲେ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ 12-24 13 ଶ୍ଳୋକରେ ସେ ମଙ୍ଗଳାଚରଣ କରିଥିଲେ ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ ମଙ୍ଗଳାଚରଣ କରିବାକୁ ଭୁଲି ଯାଇଥିଲେ ଚତୁର୍ଥ ଅଧ୍ୟାୟରେ ତାଙ୍କ ମନେ ପଡ଼ିଲା ତେଣୁ ସେ 13 ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି ତା ଦେହରେ ଗୋଟିଏ ଶ୍ଳୋକ ଯେ ସ୍ୱ ଅଳଙ୍କୃତ ସୃଷ୍ଟା ସେଇ ଭଗବାନ ଯେ ଭୌତିକ ଜଗତ ନିର୍ମାଣ କରି ଏହିସବୁ ଆର ସବୁ ରସକୁ ଉପଭୋଗ କରୁଛନ୍ତି ଭୂତି କରୁଛନ୍ତି ସେ ମୋର ବଚନକୁ ଅଳଙ୍କୃତ କରନ୍ତୁ ସ୍ୱ ଅଳଙ୍କୃତ ସୃଷ୍ଟା ଭଗବାନ ବଚାସିମେ ତେଣୁ ଏଥିରେ ଶକ୍ତି ରହିଛି ସୁଖଦେବ ଗୋସ୍ୱାମୀ ସେଥିପାଇଁ ପ୍ରଥମେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହିଲେ ନାରାୟଣ ନମସ୍କୃତ୍ୟ ନରଚୈବ ନରୋତ୍ତମ ଦେବୀଂ ସରସ୍ୱତୀ ବ୍ୟାସଂ ତଥୋଦୟ ବୁଦ୍ଧିରେ ଏ ଶ୍ଳୋକରେ ସବୁ ଶକ୍ତି ସବୁ ରହିଛି ସରସ୍ୱତୀ ଦେବୀ ରହିଛନ୍ତି ଶକ୍ତି ଶକ୍ତି ବୀଜ ହେଉଛନ୍ତି ପ୍ରଣବ ଆର ଦେବତା ହେଉଛନ୍ତି କୃଷ୍ଣ ନାରାୟଣ ଏବଂ କୃଷ୍ଣ ହେଉଛନ୍ତି ଶ୍ରେଷ୍ଠ ଦେବତା ଏସବୁ ବିଷୟରେ ଏସବୁ ସୁଦର୍ଶନ ତାଙ୍କ ଟୀକାରେ ସେ କଥା କହିଛନ୍ତି ଯେତେବେଳେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକାରେ ବୋଷ୍ଟନରେ ଯେତେବେଳେ ପହଞ୍ଚିଲେ ପ୍ରଥମ ଥର ପାଇଁ ସେତେବେଳେ ସେ ଗୋଟେ କବିତା ରଚନା କଲେ ଯେତେବେଳେ ଦେଖିଲେ ଆମେରିକାର କଥା ବୋଷ୍ଟନ ଦେଖିକରି ସେ ଯେଉଁ ତାଙ୍କର ଯେଉଁ ଡେଭଲପମେଣ୍ଟ ଯେଉଁ ରହିଛି ଲୋକମାନଙ୍କର ଏସବୁ ରହିଛି ସେ ପ୍ରଭୁପାଦ ମହାରାଜ ଏ କବିତାଟି ଲେଖିଥିଲେ ସେଥିରେ ସେ ଲେଖିଥିଲେ ପ୍ରାର୍ଥନା କରିଥିଲେ ପ୍ରଭୁ ଆପଣ କାହିଁକି ମୋତେ ଏଠିକି ଆଣିଛନ୍ତି ମୁଁ ଜାଣିପାରୁନାହିଁ ମୁଁ ଆପଣଙ୍କ ହାତରେ ଗୋଟେ ଖେଳନା ଆପଣ ମୋତେ ଯେଭଳି ନଚେଇବା ଚାହିଁବେ ନଚେଇ ପାରନ୍ତି ଏମାନେ ସବୁ ରଜତମ ଗୁଣରେ ରହିଛନ୍ତି ଏମାନେ କ'ଣ ଏ କଥା ଶୁଣିବେ ଭାଗବତ କଥା କ'ଣ ଶୁଣିବେ କିନ୍ତୁ ପ୍ରଭୁ ଆପଣ ଯେତେବେଳେ ଆଣିଛନ୍ତି ଆପଣଙ୍କର ଆଣିବାର ଗୋଟେ ଉଦ୍ଦେଶ୍ୟ ରହିଛି ଆପଣ ଯଦି ଚାହାନ୍ତି ତାହେଲେ ମୋର କଥାରେ ସେ ଶକ୍ତି ପ୍ରଦାନ କରନ୍ତୁ ଯାହାଫଳରେ କି ଏମାନେ ବୁଝିପାରିବେ ରଜ ସତମ ଗୁଣରେ ରହିଛନ୍ତି ଏମାନେ ବୁଝିପାରିବେ ନାହିଁ ସତଗୁଣ ନ ଆସିଲେ ଏସବୁ ବୁଝିପାରିବେ ନାହିଁ ତେଣୁ ତାଙ୍କର ଲେଖାରେ ଏ ପ୍ରଭୁପାଦଙ୍କର ପର୍ପୋଟ ଆଜି ରହିଛି ଆମେ ଅନ୍ୟ ଆଚାର୍ଯ୍ୟମାନଙ୍କ କଥା କହୁଛେ ପ୍ରଭୁପାଦଙ୍କ ଶକ୍ତି ଏଥିରେ ରହିଛି ଭଗବାନ ତାଙ୍କୁ କୃପା କରିଛନ୍ତି ଯାହାଫଳରେ କି ଆଜି ସାରା ପୃଥିବୀରେ ଭଗବାନଙ୍କୁ ଭକ୍ତ ହୋଇ ଆସିଛନ୍ତି ପ୍ରଭୁପାଦଙ୍କ ବହି ପଢ଼ି ତା ପୂର୍ବରୁ ବହୁତ ଯାଇଥିଲେ ଧାର୍ମିକ ବ୍ୟକ୍ତି ପାଶ୍ଚାତ୍ୟ ଜଗତକୁ ଯାଇଥିଲେ ବହୁତ କଥା କହିଥିଲେ ବହୁତ ଭଗବତ ଗୀତାରେ ବହୁତ ବିକାଶ ରହିଛି କିନ୍ତୁ କେତେଜଣ ଭକ୍ତ ହୋଇଥିଲେ ତେଣୁ ଆର ଶକ୍ତି ରହିଛି ଶକ୍ତି ରହିଛି ତେଣୁ ଏ ଯେଉଁ ଆମେ କହିବାର ଉଦ୍ଦେଶ୍ୟ ଥିଲା ଏ ଯେଉଁ ଇତିହାସ ଇଏ ହେଉଛି ଯେଉଁ ଧର୍ମର ତତ୍ତ୍ୱ ସମସ୍ତେ ବୁଝିପାରିବେ ନାହିଁ ବଡ଼ ବଡ଼ ଧାର୍ମିକ ବ୍ୟକ୍ତିମାନେ ବୁଝିପାରନ୍ତି ନାହିଁ ଆମେ ଆଲୋଚନା କରୁଥିଲେ ଭାଗବତ ଗୀତା ଆମ କଥା ଚାଲିଥିଲା ଯେଉଁ ରହିଛନ୍ତି କାଳିଆ ଦମନ ଲୀଳା ସେଥିରେ କୁହାଯାଉଥିଲା ଯେ ଏମିତିକି ଯେଉଁ ରହିଛନ୍ତି ଯମୁନାଞ୍ଚଳରେ 10,000 ବର୍ଷ ଧରି ତପସ୍ୟା କରୁଥିଲେ ସାମାନ୍ୟ ବ୍ୟକ୍ତି ନୁହନ୍ତି କିନ୍ତୁ ଧର୍ମ କ'ଣ ସେ ଜାଣିପାରିଲେ ନାହିଁ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ସେ କୁହାଯାଇଛି ହରିଶ୍ରୀ ଏଇ ଶ୍ଳୋକଟି କହିଛନ୍ତି, ଟୀକାରେ ଏଇ କଥା କହିଛନ୍ତି। ଏ ଆଜି ଧର୍ମର ଆଜି ଭୂତମାନେ ବୁଝିପାରିବେ ନାହିଁ କ'ଣ ଧର୍ମ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ଧର୍ମରାଜ ଦୂତ ଯିଏ ଧର୍ମରାଜ ଯିଏକି ଜଣେ ମହାଜନ, ସେ ଧର୍ମର ବ୍ୟବସ୍ଥା କରୁଛନ୍ତି, ଧର୍ମ ଅନୁସାରେ କାର୍ଯ୍ୟ କରୁଛନ୍ତି ଧର୍ମରାଜ ବୋଲି ତାଙ୍କୁ କୁହାଯାଉଛି। ଏହି ପ୍ରସଙ୍ଗରେ ଶ୍ରୀମଦ ଗୌରବ ଗୋସ୍ୱାମୀ ମହାରାଜ ରାଧା ଗୋସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ ଯେ ଆମର ରହିଛି ବନାରସରେ ଗୋଟେ ୟୁନିଭର୍ସିଟି ରହିଛି, ବନାରସ ହିନ୍ଦୁ ୟୁନିଭର୍ସିଟି BHU। ମୁଁ ସେଠି ପଢ଼ିବା ପାଇଁ ଆପ୍ଲାଏ କରିଥିଲି, ମୋତେ ହେଇପାରିଲା ନାହିଁ, PG କରିବା ପାଇଁ ଆପ୍ଲାଏ କରିଥିଲି। ଯାହା ହେଉ, ସେଇ ବନାରସ ହିନ୍ଦୁ ୟୁନିଭର୍ସିଟିରେ ଗୋଟେ ସବଜେକ୍ଟ ରହିଛି ଧର୍ମ ବିଷୟରେ, ଗୋଟେ ସବଜେକ୍ଟ ରହିଛି ଧର୍ମ ବିଷୟ PG କରୁଛନ୍ତି। ତେଣୁ ଯେଉଁ ପରୀକ୍ଷା ଦେବା ପାଇଁ ଆସିଥିଲେ ଧର୍ମ ବିଷୟରେ ପଢ଼ିଲେ, 2 ବର୍ଷ ପଢ଼ିଲେ ଏବେ ପାସ୍ ପରୀକ୍ଷା ଦେବେ, ଫାଇନାଲ୍ ପରୀକ୍ଷା ଧର୍ମ ବିଷୟରେ ପରୀକ୍ଷା ଦେଉଛନ୍ତି, କ୍ୱେଶ୍ଚିନ୍ ଆନ୍ସର୍ କରିବେ, ତାଦେହରେ ସେମାନେ ସବୁ କପି କରୁଛନ୍ତି, ଚିଟିଂ କରୁଛନ୍ତି। ଧର୍ମ ବିଷୟରେ କଥା କହିବେ କିନ୍ତୁ ଅଧର୍ମର ଆଶ୍ରୟ ନେଇଛନ୍ତି ଧର୍ମ ବିଷୟରେ କହିବେ। ତେଣୁ ଏଇଭଳି ଭାବରେ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ଏତେ ସହଜ ନୁହଁ ବୁଝିପାରିବା, ଏତେ ସହଜ ନୁହଁ। ତେଣୁ ମହାଜନମାନେ ଯେଉଁଟାକୁ ନିର୍ଣ୍ଣୟ କରିଛନ୍ତି ସେଇଟା ହେଉଛି ପନ୍ଥା। ଏ ଯୁଧିଷ୍ଠିର ମହାରାଜ କଥାଟି କହିଥିଲେ, ଧର୍ମର ତତ୍ତ୍ୱ ଏସବୁ ଗୀତା ଭାଗବତ ଚୈତନ୍ୟ ଚରିତ୍ରାମୃତ ଅନେକ ଶାସ୍ତ୍ର ପଢ଼ି ସାରିଲା ପରେ ଧର୍ମର ତତ୍ତ୍ୱକୁ ବୁଝିବେ, ଜଣେ ବୁଝିପାରିବେ, ତା ମଧ୍ୟ ନିଜ ଚେଷ୍ଟାରେ ବୁଝିପାରିବେ ନାହିଁ। ଯଦି କୃଷ୍ଣଙ୍କର କୃପା ନ ହୋଇଛି, ଭଗବାନଙ୍କର ଭକ୍ତଙ୍କର କୃପା ନ ହୋଇଛି, ତାହେଲେ ସେ ସେଇଟା ବୁଝିପାରିବେନି, ତତ୍ତ୍ୱକୁ ବୁଝିପାରିବେ ନାହିଁ। 3 ତତ୍ତ୍ୱ ରହିଛି, ଏସବୁ କଥା ରହିଛି ଜାଣନ୍ତୁ। ତେଣୁ ଇଏ ଗୋଟେ ଉଦାହରଣ ରହିଛି, ବିଷ୍ଣୁଦୂତମାନେ ଏବଂ ଯମଦୂତ ଭିତରେ ଏ ଘଟଣାଟି ହେଇଥିଲା। ଏ ନ୍ୟୁଜ୍ଟା ଆମ ନ୍ୟୁଜ୍ ପେପର୍ ବାହାରିବ ନାହିଁ, କେଉଁଠି କେଉଁ ଅଧର୍ମ ହେଲା କ'ଣ ହେଲା ଏସବୁ ନ୍ୟୁଜ୍ ପେପର୍ ବାହାରିବ ସବୁ। ଧର୍ମ ବିଷୟରେ ନ୍ୟୁଜ୍ ପେପର୍ ମାନେ କହିପାରିବେନି, ଜାଣି ସେମାନେ ତ ଜାଣନ୍ତି ନାହିଁ, ସେମାନେ କ'ଣ କହିବେ ଧର୍ମ ବିଷୟରେ। ଅଧର୍ମଟାକୁ ଚାରିଆଡ଼େ ବ୍ୟାପ୍ତ କରାଇବେ ଅଧର୍ମ, ଯାହାଫଳରେ ଲୋକମାନେ ବେଶୀ ଅଧିକରୁ ଅଧିକ ଅଧାର୍ମିକ ହେବେ। ଏ ନ୍ୟୁଜ୍ ପେପର୍ ପଢ଼ି ଲୋକମାନେ ଏଇଭଳି ଭାବରେ ଧର୍ମ କ'ଣ ଜାଣିବେ, ସବୁ ବିଷୟରେ କ'ଣ ବୁଝିପାରେ ସେମାନେ। ତାହେଲେ ଏ ଯେଉଁ ସମ୍ବାଦଟି ହେଇଥିଲା, ଏ ସମ୍ବାଦଟି ଅଗସ୍ତି ଋଷି ଜାଣିଥିଲେ, ମଳୟ ପର୍ବତରେ ଭଗବାନ ଅର୍ଚ୍ଚନା କରୁଥିଲା ବେଳେ ଏଇଟା କହିଛନ୍ତି। ଏ ତୃତୀୟ ଅଧ୍ୟାୟରେ ସେ କଥା ଆସିବ, ଆମେ ତ ସେ ପର୍ଯ୍ୟନ୍ତ ଯାଇପାରିବା ନାହିଁ, ଖାଲି ସଂକ୍ଷେପରେ କହିଦେବା, ବହୁତ କଥା ରହିଛି ଆ ଭିତରେ, ମୂଳ ତତ୍ତ୍ୱଟିକୁ ଆପଣମାନଙ୍କୁ କହିବା। ତେଣୁ ଏ ଯମଦୂତମାନେ ବୁଝିପାରିଲେ ନାହିଁ ଯେ ଅଜାମିଳ ଇଏ ସବୁ ପାପରୁ ମୁକ୍ତ ହୋଇଯାଇଥିବେ, ବୁଝିପାରିଲେ ନାହିଁ ଅଜାମିଳ ଯମଦୂତମାନଙ୍କ କଥା ଛାଡ଼ୁ, ଯମରାଜ ମଧ୍ୟ ତାଙ୍କର ମଧ୍ୟ ଭୁଲ ହୋଇଯାଇଥିଲା, ଆମ ଶ୍ରୀ ସୁନ୍ଦର ରାଧା ସେ ମହାରାଜ ତାଙ୍କର ମଧ୍ୟ ଭୁଲ ହୋଇଯାଇଥିଲା, ସେ ମଧ୍ୟ ଜାଣିପାରିଲେ ନାହିଁ ଯେ ଏ ସବୁ ପାପ ପ୍ରାୟଶିତ ହୋଇଯାଇଛି ବୋଲି। ତେଣୁ ସେ ପଠାଇଥିଲେ ଏମାନେ ଦୂତମାନେ, 3 ଦୂତ ଆସିଥିଲେ, ଏ କଥା ଏଇ ସେଇ ଘଟଣାଟି ବର୍ତ୍ତମାନ କୁହାଯିବ। ଦୂତାନାମ ବିଷ୍ଣୁ ଜମୟୋ, ଏଇ ଦୂତ ବିଷ୍ଣୁଙ୍କର କୋଟି କୋଟି ଦୂତ ଅଛନ୍ତି ଏବଂ ଯମରାଜଙ୍କ ମଧ୍ୟ କୋଟି କୋଟି ଦୂତ ରହିଛନ୍ତି, ଯେଉଁମାନେ ଅଧାର୍ମିକ ବ୍ୟକ୍ତି ଯମରାଜ ଦୂତମାନେ ତାକୁ ଉଠାଇ ନେଇକି ନେଇଯିବେ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଖକୁ ଏମାନେ ଯିବେନି, ମନା କରି ଦିଆଯାଇଛି, ଭୁଲରେ ମଧ୍ୟ ଯିବେ ନାହିଁ, ଆମେ କହିବା ସେଇଟା ସେସବୁ କହିବା ସବୁ ବହୁତ କଥା ରହିଛି, ଆମେ କିନ୍ତୁ ସଂକ୍ଷେପରେ କହିବା। ଯାହା ହେଉ, ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ କୋଷ ପରୀକ୍ଷିତ ମାରୁ, ତୁମେ ବର୍ତ୍ତମାନ ଶ୍ରବଣ କର ସେଇ ଇତିହାସ, ଗୋଟିଏ ଥର ମଧ୍ୟ ସକ୍ରୁନ୍ ମନ, ଗୋଟିଏ ଥର ମନକୁ ଯଦି ଭଗବାନ ପାଦପଦ୍ମ ଲଗାଇଦେବା ତାହେଲେ ଚୀର୍ଣ୍ଣ ନିଷ୍କୃତା, ପୂର୍ଣ୍ଣ ଭାବରେ ସେ ପାପର ପ୍ରାୟଶ୍ଚିତ ହୋଇଯିବ, ପାପରୁ ମୁକ୍ତ ହୋଇଯିବେ, ଆଉ ରହିବ ନାହିଁ ପାପ, କିଛି ପାପର ବୀଜ ମଧ୍ୟ ରହିବ ନାହିଁ। ତେଣୁ ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି, ବେଳେବେଳେ ବୁଦ୍ଧିହୀନ ବ୍ୟକ୍ତିଗଣ ପୁରାଣ କିମ୍ବା ପୁରାତନ ଇତିହାସକୁ ପୁରାଣ କାହାଣୀ ବୋଲି ଭାବି ଅବଜ୍ଞା କରିଥାନ୍ତି। ପ୍ରକୃତପକ୍ଷେ ପୁରାଣ ବା ବ୍ରହ୍ମାଣ୍ଡର ପୁରାତନ ଇତିହାସମାନଙ୍କରେ ଦିଆଯାଇଥିବା ବର୍ଣ୍ଣନା ପ୍ରକୃତ କଥା ଅଟେ, ଯଦିଓ ସେଗୁଡ଼ିକ ଧାରାବାହିକ ଭାବେ ଦିଆଯାଇନଥାଏ, ତଥାପି ତାହା ବାସ୍ତବ ସତ୍ୟ କଥା ଅଟେ, ଏଥିରେ କୌଣସି ଭୁଲ ନାହିଁ, ମନଗଡ଼ା କଥା ନୁହଁ, ଏଇଟା ପ୍ରକୃତ ସତ୍ୟ ଘଟଣା। ଯେଉଁମାନେ ବୁଝିପାରନ୍ତି ନାହିଁ ସେମାନେ କହନ୍ତି ଏ ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି ମାଇଥୋଲୋଜି ବୋଲି, ମାଇଥୋଲୋଜି କହିଲେ ଏସବୁ କଳ୍ପନା, ମିଥ ବା କଳ୍ପନା, ଏସବୁ ମନଗଡ଼ା କଥା, ରାମାୟଣ ମହାଭାରତ ଏସବୁ ମନଗଡ଼ା କଥା, ସେମାନେ ବୁଝିପାରନ୍ତି ନାହିଁ। ତେଣୁ ଏ କ'ଣ ମାନବଟା କଥା ନୁହଁ, ଏ ହେଉଛି ପ୍ରକୃତ ଇତିହାସ। ତେଣୁ ପ୍ରଭୁପାଦ ମହାପ୍ରଭୁ ଭକ୍ତି ରସାମୃତ ସିନ୍ଧୁରେ ରୂପ ଗୋସ୍ୱାମୀ ବ୍ରହ୍ମ ଜାମଳରୁ ନିମ୍ନଲିଖିତ ଶ୍ଳୋକ ଉଦ୍ଧାର କରିଛନ୍ତି। ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ର ବିଧି ବିନା ଐକାନ୍ତିକି ହରଡ଼ ଭକ୍ତି ଉତ୍ପାଦ ହେବ କଳ୍ପତେ। ଯେଉଁମାନେ ଭକ୍ତି କରୁଛନ୍ତି, ଏଇ ଯେଉଁ ଶାସ୍ତ୍ର ପ୍ରମାଣ ମନେକି ଯଦି ଭକ୍ତି କରିବେ, ତାହେଲେ ସମାଜରେ ବିଭିନ୍ନ ପ୍ରକାର ଉତ୍ପାଦ ହେବ। ତେଣୁ ଏ ଇତିହାସ ଏଭଳି ଭାବରେ ହେଇଥିଲା। କ'ଣ ଇତିହାସ ନା, କାନ୍ୟକୁ ଯେ ଦ୍ୱିଜକସ୍ତେ ଦାସୀପତିର ଦାମିଳ ନାମ୍ନା ନଷ୍ଟ ସଦାଚାରୋ ଦାସ୍ୟା ସଂସର୍ଗ ଦୂଷିତାହା। କାନ୍ୟକୁବ୍ଜ କହିଲେ ଉତ୍ତରପ୍ରଦେଶରେ ରହିଛି କନୌଜ ବୋଲି, କାନପୁରରେ ରାଜଧାନୀ ସେଇଟା କନୌଜ, ସେଇଠି ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି। ସେଇଠି ଜଣେ ଦ୍ୱିଜ ଥିଲେ, ଦ୍ୱିଜ କହିଲେ ବ୍ରାହ୍ମଣ ଜଣେ ଥିଲେ, ଦ୍ୱିଜାତୀୟ ସଂସ୍କାର ତାଙ୍କର ହେଇଥିଲା ଦ୍ୱିଜ। ସେ ଦାସୀପତି ରଜାମିଳ, ଗୋଟେ ଦାସୀ ଗୋଟେ ବେଶିଆର ପତି ରହିଥିଲେ ସେ ଅଜାମିଳ, ତାଙ୍କ ନାଁ ହେଉଥିଲା ଅଜାମିଳ, ଦାସୀପତି ଅଜାମିଳ। ତେଣୁ ଦାସୀପତି ହେଇଥିବାରୁ ନାମ୍ନା ନଷ୍ଟ ସଦାଚାର, ଯଦିଓ ବ୍ରାହ୍ମଣ ତାଙ୍କର ସମସ୍ତ ସଦାଚାର ଥିଲା, ସେଇଟା ନଷ୍ଟ ହୋଇଗଲା ଦାସୀପତି। ଦାସ୍ୟା ସଂସର୍ଗ ଦୂଷିତା, ଦାସୀର ସଙ୍ଗ କରିବାରୁ ତା ଯେତେ ଭଲ ଗୁଣ ଥିଲା ସବୁ ନଷ୍ଟ ହୋଇଗଲା, ନାମ୍ନା ନଷ୍ଟ ସଦାଚାର। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଭାରତବର୍ଷରେ ବର୍ତ୍ତମାନ ସୁଦ୍ଧା ଏକ ନୀଚ ଜାତୀୟ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନଙ୍କୁ ଶୂଦ୍ର କୁହାଯାଏ, ସେମାନଙ୍କର ଭାର୍ଯ୍ୟମାନଙ୍କୁ ଶୂଦ୍ରାଣୀ କୁହାଯାଏ। ବେଳେବେଳେ ଅତି କାମାସକ୍ତ ପୁରୁଷଗଣ ଏ ଶୂଦ୍ରାଣୀମାନଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରନ୍ତି, କାରଣ ଉଚ୍ଚ ଶ୍ରେଣୀର ଲୋକମାନଙ୍କ ସମାଜରେ ଅବୈଧ ସ୍ତ୍ରୀ ସଂଘକୁ ପ୍ରଶ୍ରୟ ଦିଆଯାଏ ନାହିଁ। ଏ ଘଟଣାଟି କୁହାଯିବ, ଆସିବ, ସେ ଇତିହାସ ଆସିବ, ଶ୍ରୀମଦେବ ଗୋସ୍ୱାମୀ କହିବେ। ତେଣୁ ଏ ଯେଉଁ ଅଜାମିଳ ବ୍ରାହ୍ମଣର ଯେଉଁ ଧର୍ମ ଯେଉଁ ରହିଛି କର୍ମ, ବ୍ରାହ୍ମଣ ଭଗବତ ଗୀତାରେ ଭଗବାନ କହିଛନ୍ତି, ଦମ ସତ୍ୟ କ'ଣ ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଦ୍ଧବ ପ୍ରେମଚ ଜ୍ଞାନ ବିଜ୍ଞାନ ଆସ୍ତିକ୍ୟମ ବ୍ରହ୍ମକର୍ମ ସଭା। ଏ ଯେଉଁ ବ୍ରାହ୍ମଣ କର୍ମ ତାଙ୍କର ଗୁଣ ଏସବୁ ରହିଛି, ବିଶେଷ ଭାବରେ ବ୍ରାହ୍ମଣ ଛଅଟି କର୍ମ ରହିଛି, ଯଜନ ଯାଜନ ପଠନ ପାଠନ ଦାନ ପ୍ରତିଗ୍ରହ। ଭଗବାନ ପୂଜା କରିବେ, ଅନ୍ୟମାନଙ୍କୁ ଶିଖେଇବେ କେମିତି ପୂଜା କରିବାକୁ ପଡ଼ିବ, ଯଜନ ଯାଜନ ନିଜେ ଶାସ୍ତ୍ର ଅଧ୍ୟୟନ କରିବେ, ଅନ୍ୟମାନଙ୍କୁ ପାଠ ପଢ଼େଇବେ, ନିଜେ ଦାନ ଦେବେ ଏବଂ ନିଜେ ଦାନ ଗ୍ରହଣ କରିବେ, ଦାନ ପ୍ରତିଗ୍ରହ, ଇଏ ହେଉଛି ବ୍ରାହ୍ମଣର କର୍ମ। କିନ୍ତୁ ସେ ସବୁ କାର୍ଯ୍ୟ କରୁନଥିଲେ, ସେ ନାମ୍ନା ନଷ୍ଟ ସଦାଚାର, ତାଙ୍କର ସବୁକିଛି ଆଚାର ନଷ୍ଟ ହୋଇଯାଇଥିଲା। ତେଣୁ ସେ ବିଭିନ୍ନ ପ୍ରକାର ଅଧର୍ମ ଆଚରଣ ଅଧର୍ମରେ ରହିଥିଲେ, କିଭଳି ଜୀବନଯାପନ କରୁଥିଲେ ନା, ବନ୍ଦୀ ଅକ୍ଷୟୀ କୈତବେୟୀ ଚୌର୍ଯ୍ୟୀ, ଯେଉଁ ପାପର ଚାରିଟି ସ୍ଥାନ ରହିଛି ସେହିସବୁ ସ୍ଥାନରେ ସେ ରହିଥିଲେ। ଏଇଭଳି ଭାବରେ ସେ ତାଙ୍କର ଧନ ରୋଜଗାର କରୁଥିଲେ। ବନ୍ଦୀ କହିଲେ ଜଣକୁ ବ୍ଲାକମେଲ୍ ଯେଉଁ କରନ୍ତି, ଜଣକୁ ନେଇଗଲେ କହିବେ ତାଙ୍କୁ ବନ୍ଦୀ କରିଦେଲେ, ମୋତେ ଏତିକି ଟଙ୍କା ଦେଲେ ମୁଁ ତାକୁ ରିଲିଜ୍ କରିବି, ଯେଉଁମାନେ ଆମର ମାଓବାଦୀମାନେ କରୁଛନ୍ତି ସେ କାର୍ଯ୍ୟ ସେ କରୁଥିଲେ ସେ ବନ୍ଦୀ। ଅକ୍ଷୟ କହିଲେ ପଶା ଖେଳ ଇତ୍ୟାଦି, ପଶା ଖେଳରେ ଟଙ୍କା ରୋଜଗାର କରୁଥିଲା ସିଏ। କୈତବ ବିଭିନ୍ନ ପ୍ରକାର ଚିଟିଂ କରୁଥିଲା, ଟଙ୍କା ଘିନି ଆସିବ ପଇସା ଦେବ ନାହିଁ, ବିଭିନ୍ନ ପ୍ରକାର ଏହିଭଳି ଭାବରେ ଅନେକ ପ୍ରକାର କୈତବ ଦେବା ସେ କରୁଥିଲା। ଏବଂ ଚୋର୍ଜେଇ, ଏତିକିରେ ଯଦି ନ ହୋଇପାରିଲା ଧନ ମିଳି ନପାରିଲା ତାହେଲେ ସେ ଯାଇକି ଚୋରି କରୁଥିଲା। ତେଣୁ ଏହିଭଳି ଭାବରେ ତା'ର ଧନ ସେ ରୋଜଗାର କରୁଥିଲା, ସଂସାର ଚଳାଉଥିଲା। ବନ୍ଦୀ ଅକ୍ଷୟ କୈତବେୟୀ ଚୌର୍ଯ୍ୟ ଗରିହିତାଂ ବୃତ୍ତିମା ସ୍ଥିତ, ଏସବୁ ଗରିହିତ କର୍ମ, ଏସବୁ ନିନ୍ଦା କରାଯାଇଛି ଶାସ୍ତ୍ରରେ, ଏସବୁ ନିନ୍ଦା କରାଯାଇଛି, କିନ୍ତୁ ସେ ସେଇ କାର୍ଯ୍ୟ କରୁଥିଲା। ଗରିହିତ ବୃତ୍ତିମା ସ୍ଥିତ ବିଭ୍ରତ କୁଟୁମ୍ବ ଅଶୁଚି, ଏଇ କୁଟୁମ୍ବକୁ ଚଳାଇବା ପାଇଁ ଭରଣ ପୋଷଣ କରିବା ପାଇଁ ଏ ଅଶୁଚି, ଏଇସବୁ କ'ଣ ପାପ କାର୍ଯ୍ୟରେ ସେ ଲିପ୍ତ ଥିଲା। ଯାହାତା ମାସ ଦେଇନ, ଏଇଭଳି ଭାବରେ ସମୟକୁ କାଟିଲା ସେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ସମାଜ ବେଶ୍ୟାବୃତ୍ତି ଅବୈଧ ଯୌନ କ୍ରିୟାକୁ ଯେତେ ଅଧିକ ଭାବେ ପ୍ରଶ୍ରୟ ଦେବ, ସେତେ ଅଧିକ ପରିମାଣରେ ଠକ ଚୋର ଡକାୟତ ମଦ୍ୟପ ଓ ଦୁତକ୍ରୀଡ଼ାଶକ୍ତ ବ୍ୟକ୍ତିମାନଙ୍କର ସଂଖ୍ୟା ବୃଦ୍ଧି ପାଇବ। ତେଣୁ ଆମେ ଆମ କୃଷ୍ଣ ଚେତନା ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା ଶିଶୁମାନଙ୍କୁ ଅବୈଧ ଯୌନକ୍ରିୟାରୁ ସମ୍ପୂର୍ଣ୍ଣ ରୂପେ ବିରତ ହେବାକୁ ପ୍ରଥମେ ଉପଦେଶ ଦେଉଛୁ। ଏହି ଅବୈଧ ଯୌନକ୍ରିୟା ସମସ୍ତ ଭିନ୍ନ ଜୀବନର ପ୍ରାରମ୍ଭ ଅଟେ, ଏହା ମାଂସଭକ୍ଷଣ ଦୂତ କ୍ରୀଡ଼ା ମାଦକ ଦ୍ରବ୍ୟ ସେବନ ଆଦି ପାପକର୍ମମାନଙ୍କୁ ଗୋଟିଏ ପରେ ଗୋଟିଏ କରିବାକୁ ବ୍ୟକ୍ତିକୁ ପ୍ରୋତ୍ସାହିତ କରେ। ମୂଳ ହେଉଛି ଅବୈଧ ସ୍ତ୍ରୀ ସଙ୍ଗ। ତେଣୁକରି ଆମର ମନା କରାଯାଇଛି, ଚାରୋଟି ରହିଛି, ନିଷେଧ ରହିଛି, ଦ୍ୟୁତମ ପାନମ ସ୍ତ୍ରୀମ ସୁନା, ନୋ ଗ୍ୟାମ୍ବଲିଂ, ନୋ ମିଟ୍ ଇଟିଂ, ନୋ ଇଲିସିଟ୍ ସେକ୍ସ, ନୋ ଆନିମଲ୍ କିଲିଂ, ଏ ଚାରୋଟି ବିଧି ନିଷେଧ କରାଯାଇଛି ଆମ ପାଇଁ। ବିଧି ହେଉଛି ଭଗବାନଙ୍କ ନାମ ନେବେ ଏବଂ ନିଷେଧ ହେଉଛି ଏଇ ଚାରୋଟି। ତେଣୁ ଏବଂ ନିବସତ ତସ୍ୟ ଲାଳୟାନଶ୍ୟ ତତ୍ସୁତା କାଳ ଅତ୍ୟଗାନ ମହାନ ରାଜନ ନଷ୍ଟା ସ୍ଥିତି ଆୟୁଷ ସମାହ। ଏହିଭଳି ଭାବରେ ତାର ସମୟ ଚାଲିଗଲା, ସେ ଜାଣିପାରିଲା ନାହିଁ, କାଳ ନଷ୍ଟା ନଷ୍ଟ କରିଦେଲା ସେ କାଳ, ମୂଲ୍ୟବାନ କାଳ। ଚାଣକ୍ୟ ପଣ୍ଡିତ କହିଛନ୍ତି ଗୋଟିଏ କ୍ଷଣ ମଧ୍ୟ ଆମେ କୋଟିଏ ସ୍ୱର୍ଣ୍ଣ ମଧ୍ୟ ଦେଲେ ମଧ୍ୟ ଗୋଟିଏ କ୍ଷଣକୁ ଆଣିପାରିବା ନାହିଁ, କିନ୍ତୁ 88 ବର୍ଷ ପର୍ଯ୍ୟନ୍ତ ଏହିଭଳି ଭାବରେ ସମୟ ନଷ୍ଟ କରିଦେଲା। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ କନ୍ୟାକୁବ୍ଜା କନୌଜ ଯେଉଁ ବ୍ରାହ୍ମଣ ରହିଛନ୍ତି ସେମାନେ ବହୁତ ପ୍ରସିଦ୍ଧ ବ୍ରାହ୍ମଣ। ଏଇଟା କୁହାଯାଏ ତିନ କନୌଜିଆ ତେର ଚୁଲା, ତିନ ଯଦି ତିନି ଜଣ ବ୍ରାହ୍ମଣ ଆସିଥିବେ କନୌଜର ବ୍ରାହ୍ମଣମାନେ ରୋଷେଇ କରିବେ, 13 ଚୁଲା ଦରକାର ତାଙ୍କର। ଏଇଟା ଭାତ ଯେଉଁ ତ ହେବ ଅନ୍ନ ହେବ ସେ ତ ମିଶିବ ନାହିଁ, ସଙ୍କୁଡ଼ି ଇଏ ସବୁ ବିଭିନ୍ନ ପ୍ରକାର ରହିଛି, ଅଇଁଠା ସଙ୍କୁଡ଼ି ଏସବୁ ବିଭିନ୍ନ ପ୍ରକାର ତାଙ୍କର ରହିଛି ହିସାବ, କେଉଁ କେଉଁ ସାଥେ ମିଶିବ ନାହିଁ, ମିଶିଗଲେ ସେଇଟା ଅପବିତ୍ର ହୋଇଯିବ କହିକରି 13 ଚୁଲା କରିବେ ସେମାନେ ରୋଷେଇ କରିବା ପାଇଁ, ଏଭଳି କଥା ରହିଛି। ଆମେ ସେ ରାଧାମୋହନ ସେ ମହାରାଜ କହୁଥିଲେ କଥାଟି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଏବଂ ନିବସତ ତସ୍ୟ ଲାଳୟାନଶ୍ୟ ତତ୍ସୁତା, ତତ୍ସୁତାନ କହିଲେ ଯେଉଁ କ'ଣ ଦାସୀପତି ସେ ବେଶ୍ୟାର ସୁତ, କୁହାଯାଉନି ଅଜାମିଳର ପୁତ୍ର ବୋଲି କୁହାଯାଉ ନାହିଁ, ତା'ର 10 ପୁତ୍ର ହୋଇଥିଲେ। ତେଣୁ ଏ 10 ପୁତ୍ର ଯେ ଅଜାମିଳର ତା କିଛି ମାନେ ନାହିଁ, କାରଣ ସେ ଦାସୀ ବେଶ୍ୟାର ଥିଲା, ସେ ହନୁମାନଙ୍କ ସହିତ ସଙ୍ଗ କରିଥିବ, ସେଥିପାଇଁ ସୁଖଦେବ ଗୋସ୍ୱାମୀ ମଧ୍ୟ କହିଲେ ତତ୍ସୁତାନ, ସେ ବେଶ୍ୟାର ସୁତ ପୁତ୍ରମାନଙ୍କୁ ସେ ପାଳନ କରୁଥିଲେ। ଏଇଭଳି ଭାବରେ ତାଙ୍କୁ ପାଳନ କରିକରି ଏବଂ ବାଳ ଅତ୍ୟଗାନ ମହାନ, ଏଇଭଳି ଭାବରେ ସମୟ ପଳେଇଗଲା କାଳ ରାଜନ ଅଷ୍ଟାଶୀତି ଆୟୁଷ ସମା। ହେ ରାଜନ, ରାଜନ କହିବାର ଉଦ୍ଦେଶ୍ୟ ରାଜାଙ୍କର ବୟସ ଥିଲା 65 ବର୍ଷ ଯେତେବେଳେ ସେ ଅଭିଶାପଗ୍ରସ୍ତ ହୋଇଥିଲେ, ଯୁବକ ବୟସରେ ସେ ଅଭିଶାପଗ୍ରସ୍ତ ହୋଇଥିଲେ। ତେଣୁ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ତାଙ୍କୁ କରୁଛନ୍ତି, ରାଜନ ତୁମର ବୟସ 65 ବର୍ଷ, ତାଙ୍କ ବୟସ 88 ବର୍ଷ ହୋଇଯାଇଥିଲା, ଅଷ୍ଟାଶୀତି ଆୟୁଷ ସମା, ଅଷ୍ଟ ଏବଂ 8 ମିଶିଲେ 88, ଏତିକି ବର୍ଷ ତାଙ୍କୁ ହୋଇଯାଇଥିଲା, ତାଙ୍କର ଅନ୍ତିମ ସମୟ ଆସିଯାଇଥିଲା। ତେଣୁ ତସ୍ୟ ପ୍ରବୟସ ପୁତ୍ରା 10 ତେଷାଙ୍କୁ ଯୋ ଅବମହ ବାଳ ନାରାୟଣ ନାମ୍ନା ପିତୃଶ୍ଚ ଦୈତେ ଭୃଷମ। ତାଙ୍କର ଯେଉଁ ପୁତ୍ର ସବୁ ଥିଲେ ପ୍ରବୟସ ପୁତ୍ରା, ବୃଦ୍ଧ କାଳରେ ଗୋଟେ ପୁତ୍ର ସେ ପ୍ରାପ୍ତ ହୋଇଥିଲେ, 83 ବର୍ଷ ବୟସରେ ଗୋଟେ ପୁତ୍ର 10 ପୁତ୍ରକୁ ପ୍ରାପ୍ତ ହୋଇଥିଲେ, କ'ଣ ତାଙ୍କ ନା ପୁତ୍ର 10 ତେଷାଙ୍କୁ ଯୋ ଅବମ, ସବୁଠାରୁ କନିଷ୍ଠ ପୁତ୍ର ସେ ଥିଲେ ତାଙ୍କର, 10 ପୁତ୍ର ସବୁଠୁ କନିଷ୍ଠ ପୁତ୍ର। ବାଳ ନାରାୟଣ ନାମ୍ନା, ତାର ନାମ କିନ୍ତୁ ରଖାଯାଇଥିଲେ ନାରାୟଣ, ପିତୃଶ୍ଚ ଦୈତ ଭୃଷମ, ପିତାଙ୍କର ସେ ହେଉଛି ବହୁତ ପ୍ରିୟ ଥିଲେ ନାରାୟଣ ପୁତ୍ର। ଆଚାର୍ଯ୍ୟମାନେ କହନ୍ତି ଏ ତ ପାପି ଥିଲା, କିନ୍ତୁ ସେ ନାରାୟଣ ନାମ ଦେଲା ନା, ଗୋଟେ ଥର ତାଙ୍କର କନୌଜ ଗ୍ରାମକୁ ଆସିଥିଲେ, କାନକୁବ୍ଜା ଗ୍ରାମକୁ ବହୁତ ଭକ୍ତମାନେ ସବୁ ଆସିଥିଲେ, ତେଣୁ ଆସିକି ସେଦିନ ସନ୍ଧ୍ୟା ହୋଇଯାଇଥିଲା, କେଉଁଠି ରହିବେ ଚିନ୍ତା କଲେ, ତାଙ୍କୁ ପଚାରିଲେ ସେ ଗ୍ରାମର ଲୋକମାନେ ପଚାରିଲେ ଯେ ଆଜିକା ଗୋଟେ ରାତି କେଉଁଠି ରହିଯିବା, ଟିକେ ବ୍ୟବସ୍ଥା କରିହେବ କି ନା, ହଁ କାହିଁ ହେବ ନାହିଁ, ନା କେଉଁଠି ରହିବା ନା ଯାଉନାହାନ୍ତି, ସେଠି ଗୋଟେ ପ୍ରସିଦ୍ଧ ବ୍ରାହ୍ମଣ ରହିଛନ୍ତି, ବହୁତ ଧର୍ମାତ୍ମା ସେ ଅଜାମିଳ ପଣ୍ଡିତ ରହିଛନ୍ତି, ତାଙ୍କ ଘରେ ସେଇଠି ରହିଯିବେ, କିଛି ଅସୁବିଧା ନାହିଁ, ବହୁତ ପଣ୍ଡିତ ସେ, ବହୁତ ସାଧୁମାନେ ବହୁତ ଚର୍ଚ୍ଚା କରନ୍ତି ମାନେ ସବୁ ସାଧୁମାନଙ୍କୁ କାଟିକିରି ତାଙ୍କ ତା ପଇସା ଯେଉଁ ନେଇଯାନ୍ତି, ଏଇଭଳି ଚର୍ଚ୍ଚା କରନ୍ତି ସେ, ତେଣୁ ସେମାନେ ପଠାଇଦେଲେ ଏମାନଙ୍କୁ ସେଠିକି। ଯେତେବେଳେ ସେ ଅଜାମିଳ ଗୃହକୁ ଗଲେ, ଅଜାମିଳ ଯାଇଥିଲେ ତା'ର କେଉଁଠି ଚାଷ ମାନେ ପୋଷାକ କରିବା ପାଇଁ ବା କ'ଣ ସବୁ ବିଭିନ୍ନ ପ୍ରକାର ଚୋରି ଇତ୍ୟାଦି ସବୁ ରହିଛି ଧନ୍ଦା କରିବା ପାଇଁ ଯାଇଥିଲେ, ତେଣୁ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ, ତେଣୁ ସେ ଯେତେବେଳେ କହିଲେ ଯେ ଆମେ ଆସିଛୁ, ଆମର କହିଲେ ଆପଣଙ୍କ ଘରେ ଆଶ୍ରୟ ନେବା ପାଇଁ, ନା ଠିକ୍ ଅଛି ଆପଣ ରହିବେ ଯଦି ରୁହନ୍ତୁ କହିଲେ, ତା'ପରେ ତାଙ୍କୁ ଖାଇବା ପିଇବା ପାଇଁ ସବୁ ବ୍ୟବସ୍ଥା କରିଦେଲେ, ତାଙ୍କର ସବୁ ରୋଷେଇବାସ କରିବା ପାଇଁ ସବୁ ଦେଇଦେଲେ, ଚାଉଳ ଫାଉଳ ସବୁ ଦେଲେ, ସେ ତାଙ୍କୁ ରୋଷେଇବାସ କରି ଖାଇଲେ, ଖାଇବା ପିଇବା କଲେ, ରେଷ୍ଟ ନେଲେ। ତେଣୁ ଯିବା ବେଳକୁ ପଚାରିଲେ, ଜାଣିପାରିଲେ ସେ ଭକ୍ତମାନେ ସବୁ ଜାଣିପାରିଲେ ପ୍ରକୃତରେ ଇଏ ହେଉଛନ୍ତି ଜଣେ ପାପୀ ବ୍ୟକ୍ତି, ତା'ର ଯେଉଁ ପତ୍ନୀ ଇଏ ହେଉଛନ୍ତି ବେଶ୍ୟା, ସେ ସବୁ ଜାଣିପାରିଲେ, ଖବର ପାଇଗଲେ। ତେଣୁ କିନ୍ତୁ ଯେହେତୁ ସେ ଆସିଛନ୍ତି, ସାଧୁଙ୍କର ଦର୍ଶନ କେବେ ହେଲେ ବ୍ୟର୍ଥ ହେବ ନାହିଁ।
ଗଙ୍ଗାର ପରସ ହୋଇଲେ ପଶ୍ଚାତ ପାବନ, ଗଙ୍ଗାର ପଶ୍ଚାତ ପାବନ, ଦର୍ଶନିକ ବିତ୍ରକର
ପରେ ଯାଇକିରି ଆମେ ଶୁଦ୍ଧ ହେଉଛେ। କିନ୍ତୁ ବୈଷ୍ଣବ ଏଭଳି ତାଙ୍କୁ ଦର୍ଶନ କରିଦେଲେ ଜଣେ ପବିତ୍ର ହୋଇଯିବ। ତେଣୁ ଏ ଭକ୍ତମାନେ କହିଲେ, ତାଙ୍କର ପତ୍ନୀଙ୍କୁ କହିଲେ, ଠିକ୍ ଅଛି, ତୁମର ଯେଉଁ ଗର୍ଭରେ ଯେଉଁ ସନ୍ତାନ ଅଛି, ତା'ର ନାମ କ'ଣ ରଖିଛ, ଚିନ୍ତା କରିଛି, କ'ଣ ନାମ ଦେବ? ନା ସେ ଜନ୍ମ ହେଇନି, ଆମେ କ'ଣ ନାମ ଦେବୁ? ନା ଜନ୍ମ ହେବ ଯେତେବେଳେ ତା'ର ନାମ ରଖିବ ନାରାୟଣ। ତାଙ୍କୁ ଯଦି କହିଯିବ ତୁମେ ଭଗବାନଙ୍କ ନାମ ନିଅ, ହରିକୃଷ୍ଣ ମହାପ୍ରଭୁଙ୍କ କୀର୍ତ୍ତନ କର, ସେମାନେ କ'ଣ କରିବେ କି? ତେଣୁ ଏହିଭଳି ଭାବରେ ତାଙ୍କୁ ସେମାନେ ଭଗବାନଙ୍କ ନାମ ଉଚ୍ଚାରଣ କରିବା ପାଇଁ ବ୍ୟବସ୍ଥା କରିଦେଇ କଲେ। ତେଣୁ ଯେତେବେଳେ ଆସିଲେ, ଅଧାମୂଳ ଆସି ଶୁଣିଲେ ଏହିଭଳି ଭାବେ ଘଟଣା ହୋଇଯାଇଛି, ତେଣୁ ସେ ବହୁତ ଖୁସି ହେଲେ। ଯାହା ପୁତ୍ର ହେବ, ତା'ର ନାମ ହେବ ନାରାୟଣ କହିକିରି, ପୁତ୍ର ଜନ୍ମ ହେଲା ପରେ, ପୁତ୍ର ଜନ୍ମ ହୋଇଛି, ଜନ୍ମ ହେଲା ପରେ ତା'ର ନାମ ରଖାଗଲା ନାରାୟଣ। ଏଠି କହିଲେ ନାମ ନାରାୟଣ ନାନା ବାଳ, ମୃତ୍ୟୁ ସମୟରେ ତା'ର ବୟସ ହୋଇଥିଲା 5 ବର୍ଷ, ଯାହାଫଳକୁ 88 ବର୍ଷ, 83 ବର୍ଷରେ ପୁତ୍ର ଦାହତ ହୋଇଛି। ତେଣୁ ବୈଦିକ ସଂସ୍କୃତି ଅନୁଯାୟୀ 50 ବର୍ଷ ବୟସ ହୋଇଗଲେ ବ୍ୟକ୍ତି ଗୃହ ତ୍ୟାଗ କରିବା କଥା। ସେ ବୟସରେ ଘରେ ରହି ସନ୍ତାନ ଉତ୍ପାଦନ କାର୍ଯ୍ୟରେ ଲାଗିବା ଉଚିତ ନୁହେଁ। କେବଳ 25 ବର୍ଷ ଦିଆଯାଇଛି ଯୌନ ଜୀବନ ଯାପନ କରିବା ପାଇଁ, ତାହା ହେଉଛି 25 ବର୍ଷରୁ 45 ବର୍ଷ ବା 50 ବର୍ଷ ମଧ୍ୟରେ। ତାପରେ ବ୍ୟକ୍ତି ଯୌନ ଉପଭୋଗ ବା ଯୌନ ଜୀବନ ତ୍ୟାଗ କରିବା ଉଚିତ। ସେ ଗୃହ ତ୍ୟାଗ କରି ବାନପ୍ରସ୍ତ ହେବେ ଏବଂ ତାପରେ ଉପଯୁକ୍ତ ସମୟରେ ସନ୍ୟାସ ଗ୍ରହଣ କରିବେ। ବୈଦିକ ନୀତି ହେଉଛି ଏଇଟା। ତେଣୁ ସିଏ ଏଇ ଯେଉଁ ପୁତ୍ରପତି ଏତେ ଆସକ୍ତ ଥିଲେ ଯେ ସବଦ୍ଧ ହୃଦୟ ତସ୍ମିନ୍ ଅର୍ଭକେ କଳଭାଷିଣୀ ନିରୀକ୍ଷମାଣ ତା ଲୀଳା ମୁମୁଦେ ଜରଠୁ ଭୂଷଣ। ଏତେ ପୁତ୍ରପତି ଆସକ୍ତି ତାଙ୍କର ଥିଲା, ବଦ୍ଧ ହୃଦୟ, ହୃଦୟରେ ଆଉ କିଛି ଚିନ୍ତା ନାହିଁ, ହୃଦୟରେ ସବୁବେଳେ ସେ ଚିନ୍ତା ନାରାୟଣ ନାରାୟଣ ନାରାୟଣ। ଏ ଭଗବାନ ନାମ ସବୁ ଜାଣିପାରିନାହାନ୍ତି, ନାରାୟଣ ନାମ ଭଗବାନଙ୍କର। ତସ୍ମିନ୍ ଅର୍ଭକେ କଳଭା ଆସିନି, ଛୋଟ ପିଲା ସେ ଅର୍ଭକ, ଛୋଟ ପିଲା କଥା ଠିକ୍ ଭାବରେ କହିପାରୁନାହାନ୍ତି। ଆମର ଯେଉଁ ହଳ ଥିଲା ସେ ଠିକ୍ ଭାବରେ କଥା କହିପାରୁନଥିଲା, ଖଣ୍ଡି କଥା କହୁଥିଲା। ସେଭଳି ଭାବରେ ଇଏ ମଧ୍ୟ ଯେଉଁ ନାରାୟଣ ହେଇଛି ସେ ଠିକ୍ ଭାବରେ କଥା କରିପାରୁନାହିଁ, ଖଣ୍ଡି ଖଣ୍ଡି କଥା କହୁଛି, କଳଭା ଆସିନି। ତାଙ୍କର ମାଆ ମାନେ ବୁଝିପାରନ୍ତି କ'ଣ ସେ ପିଲା କହୁଛି, ବା ପିତାମାନେ ବୁଝିବେ, ଅନ୍ୟ କେହି ବୁଝିପାରିବେ ନାହିଁ କଳବାସିନି, ବା ଗୁଲୁଗୁଲିଏ କଥା କହୁଥିବେ ସେମାନେ ଛୋଟ ପିଲା। ତେଣୁ ପିତାଙ୍କୁ ବହୁତ ଆନନ୍ଦ ଦେଉଥିଲା ସେ କଥା ଶୁଣିକିରି, କଳଭାସିନି। ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା କହିଛନ୍ତି, ତାଙ୍କ ସାଙ୍ଗ ବାଳକମାନେ 7ମ ସ୍କନ୍ଧ 6 ଅଧ୍ୟାୟରେ କହିଛନ୍ତି, କଥଂ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗମ ରହସ୍ୟ ରୁଚିରାସ୍ତ ମନ୍ତ୍ରା ସୃହୁ ସୁସ୍ନେହ ଶୀତ ଶିଶୁନା କଳାକ୍ଷରାଣା ଅନୁରକ୍ତ ଚିତ୍ତା। ଏ ଯେଉଁ କଳାକ୍ଷରାଣା ଦୁର୍ଲିଆ କଥା କହିବେ ଛୋଟ ପିଲାମାନେ, ତେଣୁ କେମିତି ସେ ବୁଲିପାରିବେ? ତାଙ୍କର ସ୍ତ୍ରୀଙ୍କର ଯେଉଁ ନିର୍ଜନରେ ଯେଉଁ କଥା ସବୁ କହିବେ, ରୁଚିରାଂଶ ମନ୍ତ୍ର କାନରେ ସବୁ ମନ୍ତ୍ର ପ୍ରଦାନ କରିବେ, ସିଏ ଏସବୁ କଥାକୁ କ'ଣ କେମିତି ଜଣେ ତାହାକୁ କରିପାରିବ? ପ୍ରହ୍ଲାଦ ମହାରାଜ ତାଙ୍କ ସାଙ୍ଗ ବାଳକମାନଙ୍କୁ 7ମ ସ୍କନ୍ଧ 6 ଅଧ୍ୟାୟରେ ଏସବୁ ରହିଛି ପ୍ରହ୍ଲାଦ ମହାରାଜ ଶିକ୍ଷା। ଆମେ ଗୋଟେ କହିଥିଲେ ପ୍ରହ୍ଲାଦ ମହାରାଜ ଶିକ୍ଷା ବିଷୟରେ, ପାଖାପାଖି 2 ସପ୍ତାହ କଥା କହିଥିଲେ। ତେଣୁ ଏହିଭଳି ଭାବରେ ଅଜାମିଳ ତା ପୁଅ ବିଷୟରେ ସବୁବେଳେ ଚିନ୍ତା କରୁଥିଲା, ତା'ର କଥାକୁ ତାକୁ ବହୁତ ଆନନ୍ଦ ଲାଗୁଥିଲା, ତା'ର ରୂପ ତାକୁ ଭଲ ଲାଗୁଥିଲା, ତା'ର ଯେଉଁ ଯାହା ସବୁ କରୁ ଲୀଳା ବୋଲି କୁହାଯାଉଛି, ସେ ଯାହା ଖେଳୁଥିଲା ଯାହା କରୁଥିଲା ସେଇଟା ସବୁ ଆନନ୍ଦ ପ୍ରାପ୍ତ ହେଉଥିଲା। ସିଏ ଆମର ସେ ସମୟ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଅନ୍ତତଃ ପକ୍ଷେ ସେ ପୁଅର ଲୀଳାକୁ ଚିନ୍ତା କରୁଥିଲା, ସମାଜ ପେପର ପଢ଼ୁନଥିଲା ବା ଟିଭି ଦେଖୁନଥିଲା ସିଏ। ଆଜିକାଲି ଟିଭିରେ ଯେଉଁ ପ୍ରକାର ସବୁ ଆସୁଛି, ସିରିଏଲ୍ ଇତ୍ୟାଦି ସବୁ ରହିଛି, ସେସବୁ ସେ ଦେଖୁନଥିଲା, ଖାଲି ପୁଅକୁ ଚିନ୍ତା କରୁଥିଲା। ନିରୀକ୍ଷମାଣ ତା'ର ଲୀଳା, ସେ ଲୀଳା ତା'ର ସେ ଯାହା କରୁଥିଲା ଖେଳାଖେଳି ଯାହା ଭଙ୍ଗା ଭଙ୍ଗଡ଼ା ସବୁ କରୁଥିଲା, ଏସବୁକୁ ନିରୀକ୍ଷମାଣ ମାନେ ବହୁତ ଗଭୀର ସହିତ ଧ୍ୟାନରେ ଧ୍ୟାନମଗ୍ନ ହେଇକି ଦେଖୁଥିଲା, ନିରୀକ୍ଷମାଣ କରୁଥିଲା, ଖାଲି ଅଂଶା କରି ରହିଯାଉନଥିଲା, ନିରୀକ୍ଷମାଣ ବହୁତ ବହୁତ ଆଟେନସନ୍ ସହକାରେ ଗଭୀର ଶ୍ରଦ୍ଧାରେ ସବୁ ଦେଖୁଥିଲା, ନିରୀକ୍ଷ କରୁଥିଲା, ନିରୀକ୍ଷଣ କରୁଥିଲା, ନିରୀକ୍ଷମାଣ ନିତରାମ ଇଚ୍ଛଣ ନିରୀକ୍ଷମାଣ ମୁମୁଦେ ଜରଠୁ ବୃଷ, ବହୁତ ଆନନ୍ଦ ଜରଠୁ ବାର୍ଦ୍ଧକ୍ୟ ଆସିଗଲାଣି, କିନ୍ତୁ ଏଇଥିରେ ସେ ବହୁତ ଆନନ୍ଦିତ ଧୂଷମ ବହୁତ ଆନନ୍ଦିତ ହୋଇଯାଉଥିଲା, ମୁମୁଦେ ଜରଠୁ ବୃଷମ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବତ ରୂପ ଗୋସ୍ୱାମୀ କହିଛନ୍ତି ଯେ ଯେକୌଣସି ମତେ ବ୍ୟକ୍ତିର ମନ କୃଷ୍ଣ ନାମ ପ୍ରତି ହିଁ ଆକୃଷ୍ଟ ହେଲେ ସେ ମୁକ୍ତିପଥର ପ୍ରତୀକ ହେବ। ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ। ହିନ୍ଦୁ ସମାଜରେ ଏ ପ୍ରଥା ପ୍ରଚଳିତ ଅଛି ଯେ ପିତାମାତା ଭଗବାନଙ୍କ ନାମ ଅନୁଯାୟୀ ଶିଶୁର ନାମକରଣ କରନ୍ତି, ଯଥା କୃଷ୍ଣ ଦାସ, ଗୋବିନ୍ଦ ଦାସ, ନାରାୟଣ ଦାସ, ବୃନ୍ଦାବନ ଦାସ ଇତ୍ୟାଦି, ଏହି ନାମ ଉଚ୍ଚାରଣ କରନ୍ତି ଏବଂ ତଦ୍ୱାରା ସେମାନେ ବିଶୁଦ୍ଧ ହେବାର ଅବକାଶ ପାଆନ୍ତି। ତେଣୁ ଆମର କୃଷ୍ଣ ଚେତନା ସଂଘରେ ଯେଉଁମାନେ ଭଗବାନଙ୍କର ଦୀକ୍ଷା ଗ୍ରହଣ କରନ୍ତି ଗୁରୁଦେବ ପାଖରୁ, ଗୁରୁଦେବ ତାଙ୍କୁ ଏହି ଭଗବାନଙ୍କର ବା ଭଗବାନ ଭକ୍ତଙ୍କର ନାମ ପ୍ରଦାନ କରନ୍ତି, ଯାହାଫଳରେ କି ଯିଏ ତାଙ୍କୁ ଡାକିବେ ମଧ୍ୟ ସେମାନେ ଉଦ୍ଧାର ହୋଇଯିବେ। ଏଭଳି ଭାବରେ ସେ ତାଙ୍କର ସମୟ ବିତି ଯାଉଛି, ଜାଣିପାରୁନାହାନ୍ତି ଅଜାମିଳ। ଭୁଞ୍ଜାନ ପ୍ରପିବନ୍ ଖାଦନ୍ ବାଳକଂ ସ୍ନେହଜନ୍ତ୍ରିତଃ ଭୋଜନ ପାୟ ମୂଢ଼ୋ ନ ବେଦାଗତମ ଅନ୍ତକମ୍। ସେ କ'ଣ କରୁଥିଲେ ନା ଭୁଞ୍ଜାନ ପ୍ରପିବନ୍ ଖାଦନ୍, ଯେତେବେଳେ କିଛି ଖାଦ୍ୟ ଗ୍ରହଣ କରୁଥିଲେ ବା କିଛି ପାନ କରୁଥିଲେ, ପାନୀୟ କିଛି ପାନ କରୁଥିଲେ, ବାଳକଂ ସ୍ନେହଯନ୍ତ୍ରିତ, ବାଳକ ପ୍ରତି ଏତେ ତାଙ୍କର ସ୍ନେହ ଥିଲା, ଯନ୍ତ୍ର ଭଳି ସେ କାର୍ଯ୍ୟ କରୁଥିଲେ, ଯନ୍ତ୍ର ଯେଉଁଭଳି ଭାବରେ ଅଟୋମେଟିକାଲି କାର୍ଯ୍ୟ କରେ, ଯନ୍ତ୍ର କାଲେ କାମ କରେ, ସେଭଳି ଭାବରେ ଯନ୍ତ୍ରିତ ହୋଇଯାଇଥିଲେ। ଭୋଜନ ନିଜେ ଭୋଜନ କରୁଥିଲା ବେଳେ ନାରାୟଣ ନିଜ ଭୋଜନ ନାରାୟଣ ଖାଇସାରିଥିବ, ଆଗୁଆ ଖାଇସାରିଥିବ ସେ, ବା ନାରାୟଣଙ୍କର ପ୍ରସାଦ ସେ ଗ୍ରହଣ କରୁଥିବେ, ନାରାୟଣ ଯାହା ଖାଉଥିବ ତାକୁ ଦେଉଥିବେ, ସେ ଖାଉଥିବେ, ନାରାୟଣ ପ୍ରସାଦ ସେ ଗ୍ରହଣ କରୁଥିବେ। ଏଭଳି ଭାବେ ନା ଭୁଞ୍ଜନ ଭୁଞ୍ଜାୟନ ଭୋଜନ ପ୍ରପିବନ ପାୟନ, ନିଜେ ପାନ କରୁଥିବେ ତାକୁ ପିଆଉଥିବେ, ବା ତା'ର ପିଇବାଟାକୁ ସେ ମଧ୍ୟ ପିଉଥିବେ, ଏଇଭଳି ଭାବରେ ଚାଲିଥିବ, ପ୍ରସାଦ ଖାଉଥିବେ ପିଉଥିବେ ସେଇଭଳି ଭାବରେ ନାରାୟଣଙ୍କର ପାୟ ମୂଢ଼ ସୁଖଦେବ ଗୋସ୍ୱାମୀ କହୁଛନ୍ତି ମୂର୍ଖ, ଜାଣିପାରୁନାହିଁ ସମୟଟା କେତେ ମୂଲ୍ୟବାନ, ବୁଝିପାରୁନାହିଁ, ନ ବେଦ ଆଗତମ ଅନ୍ତକମ୍, ମୃତ୍ୟୁ ଆସି ପହଞ୍ଚିଗଲାଣି ସେ ଜାଣିପାରୁନାହିଁ। ପ୍ରାୟ ଲୋକମାନଙ୍କର ଅବସ୍ଥା ଏହିଭଳି ଭାବରେ, ଭୌତିକ ଜଗତରେ ଲୋକମାନଙ୍କର ଅବସ୍ଥା ଏହିଭଳି ଭାବରେ, ଲୋକମାନେ ଜାଣିପାରନ୍ତି ନାହିଁ ଯେ ତାଙ୍କୁ ମଧ୍ୟ ମୃତ୍ୟୁବରଣ କରିବାକୁ ପଡ଼ିବ। ଏଇଟା ସବୁଠୁ ବଡ଼ ଆଶ୍ଚର୍ଯ୍ୟ, ଧର୍ମବକ ଯେଉଁ ପ୍ରଶ୍ନ ପଚାରିଥିଲେ କିମ୍ ଆଶ୍ଚର୍ଯ୍ୟମ, ସବୁଠାରୁ ଆଶ୍ଚର୍ଯ୍ୟ କ'ଣ ଭୌତିକ ଜଗତରେ, ଆମେ ପଢ଼ୁଥିଲୁ ପିଲାଦିନେ ସାତଟା ଆଶ୍ଚର୍ଯ୍ୟ ରହିଛି, କିନ୍ତୁ ଏହି ଆଶ୍ଚର୍ଯ୍ୟକୁ ଆମେ ପଢ଼ିନଥିଲୁ। ଏଇଠି ଭାଗବତରେ ଶାସ୍ତ୍ରରେ ସେ ଆଶ୍ଚର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ସେ ଆଶ୍ଚର୍ଯ୍ୟ କ'ଣ ଯୁଧିଷ୍ଠିର ମହାରାଜ ସେଇଟା କହିଛନ୍ତି, ଅହନି ଅହନି ଭୂତାନି ଗଚ୍ଛନ୍ତି ଜମାଳୟମ ଶେଷ ସ୍ଥାବର ମିଛନ୍ତି କିମ୍ ଆଶ୍ଚର୍ଯ୍ୟ ମତ କର। ପ୍ରତିଦିନ ଆମେ ଦେଖୁଛେ ଲୋକ ମୃତ୍ୟୁବରଣ କରୁଛନ୍ତି, ଅହନି ଅହନି ଭୂତାନି ଗଚ୍ଛନ୍ତି ଜମାଳୟମ, କିନ୍ତୁ ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ ସେଗୁଡ଼ା ଚିନ୍ତା କରି ଆମକୁ ଯଦି ମୃତ୍ୟୁବରଣ କରିବାକୁ ପଡ଼ିବ, ତେଣୁ ଆଠ ଭଳି ଆଶ୍ଚର୍ଯ୍ୟ ଜିନିଷ କ'ଣ ଅଛି କିମ୍ ଆଶ୍ଚର୍ଯ୍ୟମ। ତେଣୁ ଲୋକମାନେ ଜାଣନ୍ତି ନାହିଁ, ତାଙ୍କ ସମୟ ବିତି ଯାଉଛି, ବାର୍ଦ୍ଧକ୍ୟ ଅବସ୍ଥା ତମର ସେ କେତେଜଣ ଆଚାର୍ଯ୍ୟ କୁହନ୍ତି, ଯମରାଜ ନୋଟିସ୍ ଦେଇଦେଉଛନ୍ତି ଆସିବ ତୁମ ସମୟ ମୃତ୍ୟୁ ସମୟ ପାଖେଇ ଆସିଲା ପ୍ରସ୍ତୁତ ହୁଅ। ସୁଖଦେବ ଗୋସ୍ୱାମୀ ସାତ ଦିନ ନୋଟିସ୍ ଦିଆହେଇଥିଲା, ସାତ ଦିନରେ ସେ ଭଗବତ ଧାମ ପ୍ରାପ୍ତ ହୋଇଗଲେ। ପରୀକ୍ଷିତ ମହାରାଜ ଯେତେବେଳେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ସେ କହୁଛନ୍ତି ଆମର ଗିନିଜ୍ ବୁକ୍ ଅଫ୍ ରେକର୍ଡ ରହିଛି, ଜଣେ ଭକ୍ତ ଅଛନ୍ତି ତାଙ୍କ ନାଁ ହେଉଛି ଖଟୁଆଙ୍ଗ, ଯେ ଗୋଟିଏ ମୁହୂର୍ତ୍ତରେ ଯେତେବେଳେ ନୋଟିସ୍ ପାଇଲେ ଗୋଟିଏ ମୁହୂର୍ତ୍ତ ତାଙ୍କର ଅଛି ଆୟୁଷ, ସେ ଭଗବାନଙ୍କ ନାମ ସ୍ମରଣ କରି ଭଗବତ ଧାମକୁ ଚାଲିଗଲେ, ଗୋଟିଏ ମୁହୂର୍ତ୍ତରେ 48 ମିନିଟ୍ ଭିତରେ ସବୁ ହୋଇଗଲା। ତେଣୁ ଆଙ୍କର ସାତ ଦିନ ଅଛି, ସୁଖଦେବ ଗୋସ୍ୱାମୀ ସେ କଥା କହିଲେ, ତୁମର ସାତ ଦିନ ଆୟୁଷ ଅଛି, ଚିନ୍ତା କାହିଁକି କରୁଛ, କିନ୍ତୁ ଆମେ ଜାଣିନେ ଆମର ମୃତ୍ୟୁ ସମୟ କେତେବେଳେ ଆସିବ, କିନ୍ତୁ ତଥାପି ଯମରାଜ ନୋଟିସ୍ ଦିଅନ୍ତି, ଗୋଟିଏ ପରେ ଗୋଟିଏ ନୋଟିସ୍ ଦିଅନ୍ତି, କିଭଳି ନା 40-50 ହୋଇଗଲା, ଦାନ୍ତ ସବୁ ଝଡ଼ିଲା, ଏ ପ୍ରଥମ ନୋଟିସ୍ ଆସିଲା, ମୃତ୍ୟୁ ପାଇଁ ବିପାରିବ, କିନ୍ତୁ ଆମେ ଯାଇକି ଡାକ୍ତର ପାଖରେ ନୂଆ ଦାନ୍ତ ପକାଇ ଲଗାଇ ଦେଉଛେ, ବାଳ କଳା ବାଳ ଧଳା ଧଳା ହେଇଗଲା, ନୋଟିସ୍ ଆସିଗଲା, ସେକେଣ୍ଡ ନୋଟିସ୍ ତାକୁ କଳା କରିଦେଉଛେ, ଦହରାଜ ନୋଟିସ୍କୁ ଆମେ ଶୁଣୁନାହିଁ। ଏଇଭଳି ଭାବରେ ହାତ ଆମ୍ବ ଗୋଡ଼ ଫୋଡ଼ ସବୁ ଚାଲିପାରୁନାହିଁ, ଆଖିକୁ ଦୁଶୁନାହିଁ, କାନକୁ ଶୁଭୁନାହିଁ, ଏଇଭଳି ଭାବରେ ସବୁ ନୋଟିସ୍ ଗୋଟେ ପରେ ନୋଟିସ୍ ନୋଟିସ୍ ଆସୁଛି, କିନ୍ତୁ ଆମେ ତାଙ୍କୁ ଯମରାଜ କଥା ଶୁଣୁନାହିଁ, ମୃତ୍ୟୁ ବିଷୟରେ ଚିନ୍ତା କରୁନାହିଁ। ତେଣୁ ସେଥିପାଇଁ ଆମର ବୈଷ୍ଣବ ଆଚାର୍ଯ୍ୟ କହୁଛନ୍ତି, ପ୍ରଭୁ ମୋର ମନ ଯେ କ'ଣ କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦୈବ ବିଶୁତୁମି ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟେ କଭବାତ ପିତୌ କଣ୍ଠାବରୋଧନ ବିଧୌ ସ୍ମରଣ କୁତସ୍ତେ। ଆମର ବୈଷ୍ଣବ ଯେଉଁ ରହିଛି ଧାରା ହେଉଛି ଏଇଭଳି ଭାବରେ, ପ୍ରଭୁ କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ, ପ୍ରଭୁ ମୋର ମନରୂପକ ହଂସ ଆପଣଙ୍କର ପାଦ ପାଦପଦ୍ମ ରୂପକ ଫୁଲରେ ଆନନ୍ଦିତ ହୋଇଥାଉ। ଏବେ ମୋତେ ନେଇଯାଆନ୍ତୁ ପ୍ରଭୁ, ମୁଁ ଆପଣଙ୍କର ମୋର ମନକୁ ଆପଣ ପାଦପଦ୍ମ ଲଗାଉଛି, ମୋତେ ଏବେ ନେଇଯାଆନ୍ତୁ। ନା କାହିଁକି ନା ପ୍ରାଣ ପ୍ରୟାଣ ସମୟରେ ମୃତ୍ୟୁ ସମୟରେ କଫ ବାତ ପିତୌ, ଆମ ଶରୀରରେ ତିନୋଟି ଧାତୁ ରହିଛି, କଫ ବାତ ଏବଂ ପିତ, ଏଇ ତିନୋଟି ଧାତୁରେ ଏଭଳି ହେଇଯିବ, କଣ୍ଠ ଗୁଡ଼ଗୁଡ଼ ହେବ, କଥା କହି ହେବନି, ନିଶ୍ୱାସ ନେଇ ହେବ ନାହିଁ, ଏସବୁ ଆସିବ, କଫବାତ ପିତୌ ସ୍ମରଣ କୃତସ୍ତେ, ପ୍ରାଣ ପ୍ରୟାଣ ସମୟ କଫବାତ ପିତୌ, ମୁଁ ଆପଣ କେମିତି ସ୍ମରଣ କରିବି ପ୍ରଭୁ, ବର୍ତ୍ତମାନ ମୋତେ ନେଇଯାଆନ୍ତୁ। ଇଏ ଆମ ବୈଷ୍ଣବ ଧାରା। ଯା ହଉ, ଏଇଭଳି ଭାବରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ମନୁଷ୍ୟ ଜୀବନର କ'ଣ ଉଦ୍ଦେଶ୍ୟ, କ'ଣ କ'ଣ ପାଇଁ ଆମେ ଆସିଛେ, ଯେଉଁ ଆମର ରହିଛନ୍ତି କୁହାଯାଏ କ'ଣ ପାଇଁ ଆସିଥିଲୁ, କ'ଣ କଲୁ, ଆମେ ଯେଉଁ ମନବୃତ୍ତି ଚଉତିଶା ରହିଛି, କ'ଣ ମନବୃତ୍ତି ଚଉତିଶା
କହି ମନ ଆରେ ମୋ ବୋଲ କଳା ଶ୍ରୀମୁଖ ବାରେ ଦେଖିବା ଚାଲ ରେ
ବୋଲିବେ।
ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଟି ଖାଉଣ ଥିବେ ରୋଟି।
ଆମର ତ ହରିଚରଣ ପ୍ରଭୁ ନାହାନ୍ତି, ଆଉ ସେଥିରେ ସ୍ୱର ଦେଇଥାନ୍ତି। ଆମର ଗୌରମୋହନ ପ୍ରଭୁ ସୁରେଶପୁର ରହିଛନ୍ତି, ସେମାନେ କହିପାରନ୍ତି, ସେମାନେ ବ୍ୟସ୍ତ ରହିଛନ୍ତି। ଯା ହଉ, ଏହିଭଳି ଭାବରେ ଆମେ ମୃତ୍ୟୁ ବିଷୟରେ ଚିନ୍ତା କରୁନାହିଁ, ମୃତ୍ୟୁ ବିଷୟରେ ଚିନ୍ତା କରୁନାହିଁ, କେତେବେଳେ ମୃତ୍ୟୁ ଆସିଯିବ, ସେଥିପାଇଁ ସଜାଗ ରହିବା କଥା। ଭାଗବତରେ ଗୋଟେ ଶ୍ଳୋକରେ ଅଛନ୍ତି ସେ କଥା, ଏ ଯେଉଁ ଦତ୍ତାତ୍ରେୟ 24 ଗୁରୁ କରିଥିଲେ, 25 ଗୁରୁ କଲେ ଆମ ଶରୀରକୁ, କହିଲେ ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମ୍ଭବାନ୍ତେ ମାନୁଷ୍ୟମ ଅର୍ଥଦମ୍ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣମ ଯଥେତ ନ ପଚେତ ଅନୁଭୂତି ଯାବ ନିଶ୍ରେୟସାୟ ବିଷୟ ଖଳୁ ସର୍ବତ ସା। ଏ ଶରୀରଟି ମଧ୍ୟ ଆମର ଗୋଟେ ଗୁରୁ ଲବ୍ଧ୍ୱା, ଆମେ ଏଇ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ବହୁ ଜନ୍ମ ପରେ ଏଇଟା ବି ପ୍ରାପ୍ତ ହୋଇଛେ, 80 ଲକ୍ଷ ଜନ୍ମ ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ। ମାନୁଷ୍ୟ ଇଏ ହେଉଛି ଅନୁ ଅର୍ଥଦମ୍, ଏ ମନୁଷ୍ୟ ଜନ୍ମରେ ଆମେ ପରମାର୍ଥକୁ ଲାଭ କରିପାରିବା, ଯଦିଓ ହେଉଛି ଅନିତ୍ୟ, କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଆମ ମୃତ୍ୟୁ ଆସିନାହିଁ ସେତେ ଦିନ ପର୍ଯ୍ୟନ୍ତ ନିଶ୍ରେୟ ସାର ଶ୍ରେୟ ଜିନିଷଟା ପାଇଁ ଚେଷ୍ଟା କରିବା କଥା, ନହେଲେ ବିଷୟ ସାତ୍ ଖଣ୍ଡୁ ସର୍ବତ୍ର ସାର। ପଶୁମାନେ ମଧ୍ୟ ବିଷୟ ଉପଭୋଗ କରୁଛନ୍ତି, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି, ଆମେ ଯଦି ସେଇ ବିଷୟ ଉପଭୋଗ ରହିବା ତାହେଲେ ଯେଉଁ ଉନ୍ନତ ଧର୍ମ ପ୍ରାପ୍ତ ହେଲେ, ଜନ୍ମ ପ୍ରାପ୍ତ ହେଲେ, ତାହାର ମୂଲ୍ୟ କ'ଣ ରହିଲା। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଏ ଜନ୍ମ ମୃତ୍ୟୁ ଯେଉଁ ସମସ୍ୟା ରହିଛି ସେ ସମସ୍ୟାର ଆମେ ସମାଧାନ କରିପାରିବା, ଏ ମନୁଷ୍ୟ ଜନ୍ମରେ ଆମେ ସେଇଟା କରିପାରିବା। ତେଣୁ ଯାହା ହଉ, ଇଏ ଅଜାମିଳ ସେ ଆଉ ସମସ୍ୟା ବିଷୟରେ ଚିନ୍ତା କରିନାହାନ୍ତି, ଏଇଥିରେ ନୁମୁଦେ ଜରଟି ବର୍ଷ ଭୃଷ ବହୁତ ଆନନ୍ଦିତ ହେଉଛନ୍ତି। ବୃଦ୍ଧ କାଳରେ ମଧ୍ୟ ସେଇ 5 ବର୍ଷର ଛୋଟ ପିଲାର ଅର୍ବକ, ଛୋଟ ପିଲାର ଲୀଳା ଖେଳା ଦେଖିକି ସେଇଥିରେ ତା'ର ଯେଉଁ ଗୁଲୁଗୁଲିଆ କଥା ଶୁଣି ସେଇଥିରେ ସେ ଆନନ୍ଦିତ ହେଇକି ରହୁଛନ୍ତି। ତେଣୁ ଯେପରି ହେଉନା କାହିଁକି ସେ ନାରାୟଣ ନାମ ପ୍ରତି ଖୁବ୍ ଆସକ୍ତ ହୋଇପଡ଼ିଥିଲା, ଏହାକୁ ଅଜ୍ଞାତ ସ୍ୱୀକୃତି କୁହାଯାଏ। ଯଦିଓ ସେ ତାହାର ପୁତ୍ରକୁ ଡାକୁଥିଲା, ତଥାପି ସେ ଅଜ୍ଞାନସାରରେ ଭଗବାନ ନାରାୟଣଙ୍କ ନାମ ଉଚ୍ଚାରଣ କରୁଥିଲା ଏବଂ ଭଗବାନଙ୍କ ଦିବ୍ୟ ନାମ ଏପରି ଶକ୍ତିଶାଳୀ ଯେ ତାହାର ଏ ନାମ ଉଚ୍ଚାରଣ ଗଣନ ଓ ଲିପିବଦ୍ଧ କରାଯାଇଥିଲା। କେତେଥର ସେ ନାମ ନେଇଛି ତା ମଧ୍ୟ ଆଚାର୍ଯ୍ୟମାନେ ଲେଖିକି ରଖିଛନ୍ତି। ଏତେ ହଜାର ଥର ସେ ନାମ ହେଉଥିଲା। ସବୁବେଳେ ଖାଇଲା ବେଳେ ଚା ପିଲା ବେଳେ ନାରାୟଣ ନିଅ ଚା ପିଅ, ବେଡ଼ଟି ଯେତେବେଳେ ମିଳୁଛି ନାରାୟଣ ନିଅ ବେଡ଼ଟି ନିଅ, ସବୁବେଳେ ନାରାୟଣ ନିଅ ପାଣି ନିଅ, ନାରାୟଣ ନିଅ ଖାଇବାକୁ ନିଅ, ସବୁ ନିଏ ଭଲ ଜିନିଷ ଗୋଟେ କିଛି ମିଳିଗଲା ନିଅ ନାରାୟଣ ଆସ ଖାଇବ। ଏଇଭଳି ଭାବରେ ଏତେ ଥର ନାରାୟଣ ନାମ ନେଇଛି, ତାର ହିସାବ ରହିଛି କେତେ ଥର ନାମ ନେଇଛି ଆମେ ଅବଶ୍ୟ ଜାଣିନୁ, କିନ୍ତୁ ଜଣେ ମୁଁ ଶୁଣିଥିଲି ଜଣେ କହୁଥିଲେ ଏତେ ଥର ନାମ ନେଇଛନ୍ତି ବୋଲି ସେ ନାରାୟଣ। ତେଣୁ ଏଇଭଳି ଭାବରେ ସ ଏବଂ ବର୍ତ୍ତମାନ ଅଜ୍ଞ ମୃତ୍ୟୁକାଳ ଉପସ୍ଥିତି ମତିଂ ଚକାର ତନୟେ ବାଳେ ନାରାୟଣ ହୟେ। ଯେତେବେଳେ ସ ଏବଂ ଏଇଭଳି ଭାବରେ ତାର ଜୀବନ ଚାଲିଗଲା, ବର୍ତ୍ତମାନ ଅଜ୍ଞ ମୃତ୍ୟୁକାଳ ଉପସ୍ଥିତି, ଯେ ମୃତ୍ୟୁକାଳ ଉପସ୍ଥିତ ହୋଇଗଲେ ସେଇଟା ଅଜ୍ଞ ସେ ଜାଣିପାରି ନାହିଁ ମୃତ୍ୟୁ ସମୟ ଆସିଗଲାଣି ବୋଲି। କିନ୍ତୁ ମତିଂ ଚକାର ତନୟେ ସେଇ ତନୟ ଯେଉଁ ପୂତପତି ତାହାର ମତି ରହିଛି ସେଇଥିରେ ବାଳେ ନାରାୟଣ ହୟେ, ତାର ନାମଟା ହେଉଛି ନାରାୟଣ, ତେଣୁ ତାର ଗୋଟେ ଅଜ୍ଞାନ ସୁଖୁଛି। ତାର ପୁତ୍ର ନାମ ଦିଆହେଇଥିଲା ନାରାୟଣ, ସେ ନାରାୟଣ ନାରାୟଣ କହୁଥିଲା ଯେ ଭଗବାନଙ୍କ ନାମ, ଏସବୁ ବିଷୟରେ ବର୍ଣ୍ଣନା କରାଯିବ ଆମେ କହିବା କଥା। ତେଣୁ ପ୍ରଭୁପଦ କହୁଛନ୍ତି ଯେ ଅଜାମିଳ ବରାବର ତାହାର ପୁତ୍ର ନାମ ଉଚ୍ଚାରଣ ନାରାୟଣ ଉଚ୍ଚାରଣ କରୁଥିବା ହେତୁ ଅଜ୍ଞାନସାରର ସେ ଭକ୍ତି ସ୍ଥିତିକୁ ଉନ୍ନୀତ ହୋଇଯାଇଥିଲା। ବୀର ରାଘବାଚାର୍ଯ୍ୟ ମଧ୍ୟ ସେ କଥା କହୁଛନ୍ତି, ଯଦିଓ ମୃତ୍ୟୁ ସମୟରେ ସେ ତାହାର ପୁତ୍ର ନାମ ଉଚ୍ଚାରଣ କରିଥିଲା, ତଥାପି ସେ ଭଗବାନଙ୍କ ଦିବ୍ୟ ନାମ ନାରାୟଣ ଉପରେ ମନୋନିବେଶ କରିଥିଲା। ଆଚାର୍ଯ୍ୟମାନେ କହିଛନ୍ତି ଯଦିଓ ସେ ପୁତ୍ରକୁ ରକ୍ଷା କରିଥିଲା, ତଥାପି ସେ ଭଗବାନଙ୍କର ସ୍ମରଣ କରିଥିଲେ, କାହିଁକିନା ପିଲାଦିନେ ସେ ଭଗବାନଙ୍କ ପୂଜା କରୁଥିଲେ। ଏସବୁ ରହିଛି, ପ୍ରତ୍ୟେକ ଭାବେ ହେଉ ବା ପରୋକ୍ଷ ଭାବେ ହେଉ, ଅଜାମିଳ ପ୍ରକୃତ ଭାବେ ମୃତ୍ୟୁ ସମୟରେ ନାରାୟଣଙ୍କୁ ସ୍ମରଣ କରିଥିଲା। ଅନ୍ତେ ନାରାୟଣ ଇଏ ହେଉଛି ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି, ଅନ୍ତେ ନାରାୟଣ ସ୍ମୃତି। ଆମେ ଯାହା କରୁଛେ ଅନ୍ତକାଳରେ ହେଉଛି ପରୀକ୍ଷା, ସେଇଟା ହେଉଛି ଫାଇନାଲ ଏକ୍ଜାମିନେସନ୍। ଅନ୍ତ ସମୟରେ ଆମେ କ'ଣ ଚିନ୍ତା କଲେ, ଜମ୍ ଜମ୍ ବାପି ସ୍ମରଣ ଭାବଂ ତ୍ୟଜନ୍ତନ୍ତେ କଳେବରମ୍ ତମ୍ ତମ୍ ଏବେ କୌନ୍ତେୟ ସଦା ତଦ୍ଭାବ ଭାବିତ। ଯେଉଁଭଳି ଭାବରେ ଆମେ ଚିନ୍ତା କରିବା ମୃତ୍ୟୁ ସମୟରେ ପରଜନ୍ମ ସେଇଭଳି ଭାବରେ ପ୍ରାପ୍ତ ହେବା। ତେଣୁ ଅନ୍ତିମ ସମୟରେ ଯଦି ଭଗବାନଙ୍କ ନାମ ଆସିଗଲା, ଅନ୍ତକାଳେ ମାମେବ ସ୍ମରଣ ମୃତ୍ୟୁ କଳେବରମ୍ ଝପ୍ରାଦି ସମଦ୍ଭାବଂ ଜାତି ନଷ୍ଟ ସଂଶୟ, ଏଥିରେ କୌଣସି ସନ୍ଦେହ ନାହିଁ। ଅନ୍ତିମ ସମୟରେ ଯଦି ଭଗବାନଙ୍କର ସ୍ମରଣ ଆସିଗଲା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ସପାଶହସ୍ତାଂ ତ୍ରିଣ ଦୃଷ୍ଟ୍ୱା ପୁରୁଷାଂ ଅତିଦାରୁଣାଂ ବକ୍ରତୁଣ୍ଡାଂ ଉର୍ଦ୍ଧ୍ୱରୋମଣାଂ ଆତ୍ମାନଂ ନେତୁମାଗତାଂ। ବର୍ତ୍ତମାନ ଯେତେବେଳେ 88 ବର୍ଷ ହୋଇଗଲା, ସେହି ସମୟରେ ଏଇ ପାଶହସ୍ତାଂ ପାଶ ହାତରେ ପାଶ ଧରିକିରି ତ୍ରିଣ ଦୃଷ୍ଟ୍ୱା ତିନି ଜଣଙ୍କୁ ସେ ଦେଖିଲେ, ତିନି ଜଣ ବ୍ୟକ୍ତି ଆସିଛନ୍ତି ତିନି ଦୃଷ୍ଟ୍ୱା ପୁରୁଷାଂ ଅତିଦାରୁଣ ଅତି ଦାରୁଣ ଭୟଙ୍କର ଦେଖିଲେ ଜଣେ ଲଘୁ ସଂଖ୍ୟା ଇତ୍ୟାଦି କରି ପକାଇବେ। ଏସବୁ ରହିଛି, ଏତେ ଦାରୁଣ ରହିଛି ତାଙ୍କର କ'ଣ ତାଙ୍କର ଶରୀର ତାଙ୍କର ରୂପ ଏଭଳି ଭାବେ ରହିଛି ଅତି ଦାରୁଣ ରୂପ। ବକ୍ରତୁଣ୍ଡା ତୁଣ୍ଡ ବକ୍ର ହୋଇକି ରହିଛି ବକ୍ରତୁଣ୍ଡ, ଏବଂ ଉର୍ଦ୍ଧ୍ୱରୋମ ତାର ସବୁ ରୋମ ସବୁ ରହିଛି ଉପରକୁ ରହିଛି ଉର୍ଦ୍ଧ୍ୱରୋମ। ଆମ ଶ୍ରୀଶ୍ରୀମନ୍ଦ ରାଧାକାନ୍ତ ସ୍ୱାମୀ ମହାରାଜ କହନ୍ତି କ'ଣ ତମ୍ବା ଭଳିଆ ରହିଛି, ତମ୍ବା ତାର ଭଳିଆ ରହିଛି ରୋମ, ଦେଖିଲେ ଜଣେ ଭୟ କରିଯିବ। ଉର୍ଦ୍ଧ୍ୱରୋମ ଆତ୍ମାନ ନେତୁ ମାଗତ, ଆମେ ସେ ଜାଣିପାରିଲେ ମୋତେ ନେବା ପାଇଁ ଆସିଛନ୍ତି, ତାଙ୍କର ଯେଉଁ କଥାବାର୍ତ୍ତା ସବୁ ହେଉଥିଲେ ସେ ଜାଣିପାରିଲେ ମୋତେ ନେବା ପାଇଁ ଆସିଗଲେ, ଏସବୁ ଯମଦୂତମାନେ ଆସିଗଲେ ଜାଣିପାରିଲେ ସେ ଆତ୍ମାନମ ନେତୁ ମାଗତାମ ମୋତେ ନେବା ପାଇଁ ସେ ଆସିଯାଇଛନ୍ତି ଜାଣିପାରିଲେ, ତାଙ୍କୁ ଦେଖି ଭୟ ଆସିଗଲା। ଦୂରେ କ୍ରୀଡ଼ା ନକା ସପ୍ତମ ପୁତ୍ର ନାରାୟଣାୟମ, ପାଖରେ ବେଶୀ ଦୂର ନୁହଁ, ପାଖରେ ଦୂରରେ ଟିକିଏ ଦୂରରେ ଥିଲା, କ୍ରୀଡ଼ା ନକା ସେ ଖେଳୁଛି ପିଲା ସେ ଖେଳୁଛି, ସେ ପୁତ୍ରକୁ ନାରାୟଣାୟ ପ୍ଲାବିତେନ ସ୍ୱେଣ ଉଚ୍ଚେଇ ଆଜୁହାବ ଆକୁଳେନ୍ଦ୍ରିୟ, ଭୟରେ ନାରାୟଣକୁ ଡାକିଲା, ପୁଅକୁ ଡାକିଲା ନାରାୟଣ ଆୟ, କହିପାରୁନାହାନ୍ତି ଚକ୍ଷୁରୁ ମୃତକ ବାହାରି ପଡ଼ୁଛି, ଭୟ କରିଛନ୍ତି, ସ୍ୱର ଆସୁନାହିଁ, ସ୍ୱର ସ୍ତମ୍ଭିତ ହୋଇଯାଇଛି, ବହୁତ ଜୋରରେ କହିବା ପାଇଁ ଉଚ୍ଚେଇ କହୁଛନ୍ତି କିନ୍ତୁ ହେଉନାହିଁ, ସ୍ୱର ଉଚ୍ଚାରଣ ହୋଇପାରୁନାହିଁ, କିନ୍ତୁ ବହୁତ କଷ୍ଟରେ ଡାକିଦେଇଛନ୍ତି, ଆୟୋ ଏତିକି କହିଦେଇଛନ୍ତି। ତେଣୁ ଭାରତ କହୁଛନ୍ତି ଏକ ବ୍ୟକ୍ତି କାୟ ମନ ଓ ବାକ୍ୟ ଦ୍ୱାରା ପାପକର୍ମ କରେ, ତେଣୁ ତିନି ଜଣ ଯମଦୂତ ଅଜାମଳିକୁ ଯମପୁରକୁ ନେବା ପାଇଁ ଆସିଲେ ପହଞ୍ଚେ। ତିନି ଜଣ ଆସିଥିଲେ କାହିଁକି ନା, ଏଇଟା ଆମେ ତିନି ପ୍ରକାର କାର୍ଯ୍ୟ କରୁଛେ, ଶରୀର ଦ୍ୱାରା, ମନ ଦ୍ୱାରା ଏବଂ ବାକ୍ୟ ଦ୍ୱାରା। ସୌଭାଗ୍ୟବଶତଃ ଅଜାମେଳ ଯଦି ତାର ପୁତ୍ରକୁ ଡାକିଲା, ତଥାପି ସେ ଚାରି ଅକ୍ଷର ବିଶିଷ୍ଟ ହରିନାମ ନାରାୟଣ ଉଚ୍ଚାରଣ କଲା, ସେଇଥିପାଇଁ ନାରାୟଣର ଦୂତ ବିଷ୍ଣୁ ଦୂତଗଣ ମଧ୍ୟ ସେଠାରେ ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇଗଲେ, ନାରାୟଣ ଡାକିଦେଲା ଚାରିଟା ଅକ୍ଷର, ତେଣୁ ଚାରିଜଣ ଦୂତ ଆସି ପହଞ୍ଚିଗଲେ ବିଷ୍ଣୁଙ୍କର, ଚାରିଜଣ ଦୂତ ନାରାୟଣ ଡାକିଦେଲା ସିଏ। ନିଶମ୍ୟ ମ୍ରିୟମାଣସ୍ୟ ମୁକତୋ ହରିକୀର୍ତ୍ତନମ୍ ଭର୍ତ୍ତୁର ନାମ ମହାରାଜ ପାର୍ଶ୍ୱଦା ସସା ପତନ। କେଉଁଠୁ ଆସିଲେ ସାଙ୍ଗେ ସାଙ୍ଗେ ଆସି ପଡ଼ିଲେ, ସେଇଠି ପହଞ୍ଚିଗଲେ ସହସା, ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ। ନିଶମ୍ୟ ଏ ଯେଉଁ ଶୁଣିଦେଲେ, ଏ ଯେଉଁ କହିଲେ ନାରାୟଣ ଆୟୋ ଏଠି କହିଦେଇଛନ୍ତି, ମାନେ ସେଇଟାକୁ ବେଶୀ କେହି ଶୁଣିପାରନ୍ତି, ଖାଲି ସେ ତାଙ୍କର ପୁଅକୁ ଶୁଣିଛି କି ନାହିଁ ମଧ୍ୟ ଡାଉଟଫୁଲ, ପୁଅ ଆସୁଛି ବୋଲି କୁହାଯାଏନି, ପୁଅ ଆସିଛି କି ନାହିଁ ସବୁ ଏଇଭଳି ଏଇଟା ଅଛନ୍ତି, ଆଉ ସରିଗଲା ନା, ଠିକ୍ ଅଛି ଆମେ ବନ୍ଦ କରିଦେବୁ। ତେଣୁ ଏ ଯେଉଁ ଡାକିଲେ ନାରାୟଣ ହେ, ପୁଅ ଶୁଣିଛି କି ନାହିଁ ଜଣାପଡ଼ୁନି କଥା, ଆଚାର୍ଯ୍ୟ ମାନେ କିଏ କହିନାହାନ୍ତି କି ସେ ଆସିଲା କି ନାହିଁ ଶୁଣାପାରୁନି, କିନ୍ତୁ ନାରାୟଣଙ୍କ ଦୂତମାନେ ଶୁଣିଦେଲେ, ନାରାୟଣ ଦୂତମାନେ ସବୁଠି ରହିଛନ୍ତି, ଭଗବାନ ଯେଭଳି ସବୁଠାରେ ରହିଛନ୍ତି, ନାରାୟଣ ଦୂତମାନେ ସେଇଭଳିଆ ସବୁଠି ରହିଛନ୍ତି। ପୋଲିସ ଯେମିତି ପାଟ୍ରୋଲିଂ କରୁଛି, ସେଇଭଳି ନାରାୟଣ ଦୂତମାନେ ଚାରିଆଡ଼େ ବୁଲୁଛନ୍ତି ତାଙ୍କର ଭକ୍ତଙ୍କୁ ରକ୍ଷା କରିବା ପାଇଁ। ନିଶମ୍ୟ ମ୍ରିୟମାଣସ୍ୟ ଏଇ ଯେଉଁ ମୃତ୍ୟୁ ମୁଖରେ ପଡ଼ିକିରି ମୁଖତ ହରି କୀର୍ତ୍ତନ, ତାଙ୍କର ମୁଖରୁ, ଅଜାମଳ ମୁଖରୁ ଯେଉଁ ହରି କଥା ଆସିଲା, ହରି କୀର୍ତ୍ତନ ଆସିଲା, ଏଇଟାକୁ ଶୁଣିକିରି ଭର୍ତ୍ତୁର ନାମ ମହାରାଜ, ହେ ମହାରାଜ କରିକି ଭର୍ତ୍ତୁର ନାମ, ତାଙ୍କର ସ୍ୱାମୀଙ୍କର ନାମ କିଏ ଜଣେ ନେଉଛି ଏ କଥା ଶୁଣିପାରିଲେ ନାରାୟଣଙ୍କ ଦୂତମାନେ। ତେଣୁ ପାର୍ଶ୍ୱଦା ସହସା ପତନ, ତେଣୁ ସେ ଚାରିଜଣ ପାର୍ଶ୍ୱଦ ନାରାୟଣଙ୍କର ସାଙ୍ଗେ ସାଙ୍ଗେ କେଉଁଠି ଆସି ପହଞ୍ଚିଗଲେ, ସେ ପଡ଼ି ଉପସ୍ଥିତ ହୋଇଗଲେ ସହସା ପତନ, ସେ ଚାଲିକିରି ଆସିବା ଦେଖିଲେ ସହସା ପତନ ବୋଲି କୁହାଯାଉଛି, ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ, ସାଙ୍ଗେ ସାଙ୍ଗେ ଆସି କେଉଁଠି କେହି ନଥିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ ଚାରିଜଣ ବିଷ୍ଣୁ ଦୂତ। ମୁଁ ଚିତ୍ର ତୁମକୁ ଦେଇଛି, ଆପଣ ଯଦି ଦେଖିବେ ଭାଗବତମରେ ଷଷ୍ଠ ସ୍କନ୍ଧରେ ଯମଦୂତଙ୍କର ଆମର ସେଇଠି ରହିଛି, ସେ ପୋଷ୍ଟର ମରା ହେଇଛି, ଯମଦୂତଙ୍କର ଚିତ୍ର ରହିଛି, ବିଷ୍ଣୁ ଦୂତଙ୍କର ଚିତ୍ର ରହିଛି, ଏ ପ୍ରଭୁପାଦ ମହାରାଜ ଚିତ୍ର ଦେଇଛନ୍ତି, ତାଙ୍କର ଶିଷ୍ୟମାନଙ୍କୁ କହିଛନ୍ତି, ସେ ସବୁ ଚିତ୍ର ଆଙ୍କିଛନ୍ତି। ତେଣୁ ସହସା ପତନ, ତେଣୁ ଏଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ହରି କୀର୍ତ୍ତନ ନିଶମ୍ୟ ଆପତନ କଥମ ଭୂତସ୍ୟ ଭର୍ତ୍ତୃନାମ ବୃବତଃ। ବିଷ୍ଣୁ ପାର୍ଶ୍ୱଦଗଣ ଆସି ପହଞ୍ଚିଗଲେ କାରଣ ଅଜାମିଳ ଭଗବାନ ନାରାୟଣଙ୍କ ନାମ କୀର୍ତ୍ତନ କରିଥିଲା, ସେ କାହିଁକି କୀର୍ତ୍ତନ କଲା ସେ କଥା ସେମାନେ ବିଚାର କରେ ନାହିଁ, ସେ ତା ପୁଅକୁ ଡାକୁଛି ଏ କଥା ଚିନ୍ତା କରନ୍ତି, ଭଗବାନଙ୍କ ନାମ ସେ ନେଇଛି, ସେଥିପାଇଁ ଆସି ପହଞ୍ଚିଗଲେ। ହରି କୀର୍ତ୍ତନର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ଭଗବାନଙ୍କ ନାମ ରୂପ ଗୁଣ ଓ ଲୀଳାର କୀର୍ତ୍ତନ, କିନ୍ତୁ ଅଜାମିଳ ଭଗବାନଙ୍କ ରୂପ ଗୁଣ ବା ଲୀଳା କୀର୍ତ୍ତନ କରିନଥିଲା, ସେ କେବଳ ଦିବ୍ୟ ନାମ ଉଚ୍ଚାରଣ କରିଥିଲା। ଜଣେ ଆଚାର୍ଯ୍ୟ କହୁଛନ୍ତି, ବିଜୟ ତୀର୍ଥ କହିଛନ୍ତି ଯେ ଅଜାମିଳ ଅତ୍ୟଧିକ ପୁତ୍ର ସ୍ନେହ ଯୋଗୁଁ ନାରାୟଣ ନାମ ଉଚ୍ଚାରଣ କରିଥିଲା, କିନ୍ତୁ ତାହାର ପୂର୍ବ ସୌଭାଗ୍ୟ ଜନିତ ନାରାୟଣ ଭକ୍ତି ହେତୁ ସେ ଆପାତତଃ ନିରପରାଧ ନାମ ଉଚ୍ଚାରଣ କରିଥିଲା। ଅପରାଧ ଯଦି ଜଣେ ଆମେ ଜାଣୁଛେ ଭଗବାନଙ୍କ ନାମ ଏତେ ଶକ୍ତିଶାଳୀ ଯେ ସବୁ ପାପକୁ ନଷ୍ଟ କରିଦେବ, କିନ୍ତୁ ଆମେ ଯଦି ଏ କଥା ଜାଣିକିରି ଯଦି ପାପ କରିବା, ଆମେ କହିବା କିଛି ଅସୁବିଧା ନାହିଁ, ପାପ କଲେ କ'ଣ ଅସୁବିଧା ଅଛି, ଯେତେବେଳେ ଯେଉଁ ବୃତ୍ରାସୁର ଆସିଲେ, ବୃତ୍ରାସୁରକୁ ଇନ୍ଦ୍ରଦେବ ଚାହୁଁନଥିଲେ ତାକୁ ହତ୍ୟା କରିବା ପାଇଁ, କାହିଁକିନା ତା ପୂର୍ବରୁ ତାଙ୍କର ବ୍ରହ୍ମହତ୍ୟା ଦୋଷ ଲାଗିଥିଲା, ବହୁତ କଷ୍ଟରେ ସେ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତ ଲାଭ କରିଥିଲେ, ସେ ଯେଉଁ ତାଙ୍କର କ'ଣ ଯେଉଁ ରହିଛନ୍ତି ବିଶ୍ୱରୂପଙ୍କୁ ହତ୍ୟା କରିଦେଇଥିଲେ, କିନ୍ତୁ ଯେତେବେଳେ ବର୍ତ୍ତମାନ ବୃତ୍ରାସୁର ଆସିଲେ ସବୁ ମୁନିଋଷିମାନେ କହିଲେ କିଛି କୋଇ ବାତ୍ ନାହିଁ, କିଛି ପରୁଆ କରନ୍ତୁ ନାହିଁ, ମହାରାଜ ଇନ୍ଦ୍ରଦେବ ଆପଣ ତାକୁ ହତ୍ୟା କରନ୍ତୁ, ଆମେ ରହିଛୁ, ଆମେ ଯଜ୍ଞ କରି ସବୁ ପାପ କରି ପ୍ରାୟଶ୍ଚିତ କରିଦେବୁ, ଏଭଳି କହିଦେଲେ ଇନ୍ଦ୍ରଦେବ ତାଙ୍କୁ ହତ୍ୟା କରିଦେଲେ। ଯେଉଁ ଆଣିଥିଲେ କ'ଣ ସେ ଯେଉଁ ତିଆରି କଲେ ଦଧିଚିଙ୍କର ଶରୀରରୁ ଅସ୍ଥିରୁ ତିଆରି କଲେ ବଜ୍ର, ସେଥିରେ ତାଙ୍କୁ ହତ୍ୟା କରିଥିଲେ। କିନ୍ତୁ ହତ୍ୟା ଗୋଟିଏ ବର୍ଷ ଲାଗିଲା ସେ ବୃତ୍ରାସୁରକୁ, ଯେଉଁ ଶିରକୁ ଛେଦନ କରିବା ପାଇଁ ବଜ୍ରକୁ ଗୋଟିଏ ବର୍ଷ ଲାଗିଲା। କିନ୍ତୁ ମୁନିଋଷିମାନେ ସବୁ ଥିଲେ, କିଏ କୁଆଡ଼େ ପଳେଇଗଲେ ଆଉ ରହିଲେ ନାହିଁ, ତାକୁ ଇନ୍ଦ୍ର ଯେଉଁ ପାପକର୍ମ କଲେ ବ୍ରହ୍ମଙ୍କ ହତ୍ୟାରୁ ଉଦ୍ଧାର କରିବା ପାଇଁ କେହି ରହିଲେ ନାହିଁ, ପଳେଇଗଲେ। ତେଣୁ ଇନ୍ଦ୍ର ଯାଇକି ପୁଣି ରହିଲେ ଗୋଟେ ମାନସରୋବର ରହିଲେ, ପଦ୍ମ ନଳକୁ ଆଶ୍ରୟ କରି ରହିଲେ ଶହେ ବର୍ଷ କାଳ। ଯେଉଁ ଶହେ ବର୍ଷ କାଳ ଏ ଯେଉଁ ଯଯାତିଙ୍କର ଯିଏ ରହିଛନ୍ତି ଯଯାତିଙ୍କ ପିତା ନହୁଷ, ସିଏ ଇନ୍ଦ୍ର ହୋଇଥିଲେ, ଏସବୁ ଘଟଣା ରହିଛି। କିନ୍ତୁ ଆମେ ସେ ଆମେ କହିବା ଉଦ୍ଦେଶ୍ୟ ଥିଲା ପାପ କର୍ମ କରିଛ ମାନେ ତାର ପ୍ରାୟଶ୍ଚିତ ରହିଛି, ହରିନାମ ନେଇକି ନେଇଗଲେ ଆମେ ପ୍ରାୟଶ୍ଚିତ ହୋଇଗଲେ, ପାପକର୍ମ ମୁକ୍ତ ହୋଇଯିବା। ଏଇଟା ଜାଣିକରି ଯଦି ଆମେ ପାପକର୍ମ କରିବା ତାହେଲେ ଏଇଟା ଗୋଟେ ଅପରାଧ, ଏଠୁ ସପ୍ତମ ନମ୍ବର ଅପରାଧ। ଭଗବାନ ପବିତ୍ର ନାମ ବଳରେ ପାପପୂର୍ଣ୍ଣ କାର୍ଯ୍ୟ କରିବା ଏ ଗୋଟେ ଅପରାଧ। ଏ ଅପରାଧ କରୁନଥିଲା ନାରାୟଣ, ଏଇ ଅଜାମିଳ ସେ ଜାଣିନି ମୁଁ ଭଗବାନଙ୍କ ନାମ ନେଉଛି, ଭଗବାନ ନାମ ଦ୍ୱାରା ପାପକର୍ମ ମୁକ୍ତ ହେଉଛି, ଏସବୁ କିଛି ଜାଣିନଥିଲା, ସେ ଅପରାଧ କରୁନଥିଲା, କେବଳ ପାପ କରୁଥିଲା, ସେ ଅପରାଧ କରୁନଥିଲା। ଏଇ ପାପ ଆଉ ଅପରାଧ ଭିତରେ ତଫାତ୍ ହେଉଛି ଏଇଟା। ତେଣୁ ଏଇଭଳି ଭାବରେ ଯେତେବେଳେ ଆସି ପହଞ୍ଚି ଯାଇଥିଲେ ସହସା ପତନ, ଏମାନେ କ'ଣ କରୁଥିଲେ, ତିନି ଜଣ ଦୂତ ଯେଉଁ ଆସିଥିଲେ ଯମରାଜଙ୍କର, ନା ବିକର୍ଷତ୍ୱ ଅନ୍ତଃହୃଦୟା ଦାସୀପତି ଅଜାମିଳମ, ଆମର ଯେଉଁ ଶରୀର ରହିଛି ଏ ହେଉଛି ବାହ୍ୟ ଶରୀର, ଆଉ ଗୋଟେ ଗୋଟେ ଅନ୍ତଃ ଶରୀର ରହିଛି ଯାହାକୁ କୁହାଯାଏ ମନ ବୁଦ୍ଧି ଏବଂ ଅହଙ୍କାର, ହେଉଛି ଲିଙ୍ଗ ଶରୀର ବୋଲି କୁହାଯାଏ। ତେଣୁ ଆମର ଯେଉଁ ଆମେ ପ୍ରାଣ ଆମର ରହିଛି ହୃଦୟ ଭିତରେ ରହିଛି, ଈଶ୍ୱର ସର୍ବଭୂତାନାମ ହୃଦୟସ୍ୟ ଅର୍ଜୁନ ତିଷ୍ଠତି, ଏଭଳି ବହୁତ ସ୍ଥାନରେ କୁହାଯାଇଛି ଭଗବାନ ହୃଦୟ ଭିତରେ ରହିଛି ନା, ଆମେ ମଧ୍ୟ ହୃଦୟ ଭିତରେ ରହିଛି, ଆମର ଷ୍ଟୋମାକ୍ କ'ଣ ସେଟା ହାର୍ଟ ଯେଉଁ ରହିଛି ହାର୍ଟ ହାର୍ଟ ରହିଛି। ଜଣେ ପ୍ରଶ୍ନ ପଚାରିଥିଲେ ରୋଗବାଦଙ୍କୁ, ରୋଗବା ମହାରାଜ ଆମର କୁହାଯାଉଛି ଶାସ୍ତ୍ରରେ ଆମେ ହାର୍ଟ ଭିତରେ ରହିଛେ, ହାର୍ଟ କହିଲେ କ'ଣ ହୃତ୍ପିଣ୍ଡ ଭିତରେ ଆମେ ରହିଛେ। ଆଜିକାଲି ସବୁ ନୂଆ ବୈଜ୍ଞାନିକମାନେ ସବୁ ବାହାର କରିଦେଲେଣି ପେସ୍ ମେକର୍, ଆର୍ଟିଫିସିଆଲ ହାର୍ଟ ସବୁ କରିଦେଲେଣି, ତାହେଲେ ଆମେ କେଉଁଠି ରହିବା, କେଉଁଠି ରହିବା? ହରିଚରଣ ପ୍ରଭୁ ଆସିଗଲେ, ଡେରି କରିଦେଲେ ଆପଣ ଗୀତ ସରିଗଲେ ଆପଣଙ୍କର। ହଁ ତାହେଲେ ଯଦି ହାର୍ଟରେ ଆମେ ରହୁଛେ, ହାର୍ଟଟା କ'ଣ ପରିବର୍ତ୍ତନ ଚେଞ୍ଜ ହୋଇଯାଉଛି, ଗୋଟେ ଆର୍ଟିଫିସିଆଲ ହାର୍ଟ ଲାଗୁଛି, ପେସ୍ ମେକର୍ ଲାଗୁଛି, ତାହେଲେ ଆମେ କେଉଁଠି ରହୁଛେ? ଏଇ ପ୍ରଶ୍ନଟି ଜଣେ ପଚାରିଥିଲେ ପ୍ରଭୁପାଦ ମହାରାଜଙ୍କୁ, ତେଣୁ ପ୍ରଭୁପାଦ ମହାରାଜ କହିଲେ ସେ ସେମାନେ ସେ ଗୋଟେ ଚେୟାର ବସିଥିଲେ, କହିଲେ ମୁଁ ଏ ଚେୟାର ବସିଛି, ଜଣେ ଆସିବ ଏ ଚେୟାରଟାକୁ ନେଇଯିବ, ଆଉ ଗୋଟେ ଚେୟାର ପକାଇଦେବି, କ'ଣ ସେଠି ଯାଇପାରିବି ନା, ବସିପାରିବି ନା? ଭଗବାନ ଭକ୍ତ ହେଲେ ସବୁ ପ୍ରଶ୍ନ ସବୁ ଉତ୍ତର ଦେଇଦେବେ। କ'ଣ ଜସ୍ମିନ୍ ବିଜ୍ଞାତମ ସର୍ବମ ଏବଂ ବିଜ୍ଞାତ ଭବତୀ, ଯିଏ ଭଗବାନ ଜାଣନ୍ତି ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ, ଭଗବାନ ଜାଣିଲେ ଆଉ କିଛି ବାକି ରହିଲା କି, ସବୁ ଜାଣିଦେବେ ସିଏ। ତେଣୁ ଏଇଭଳି ଭାବରେ ଏଠି କୁହାଯାଏ ବିକର୍ଷନ୍ତ ଅନ୍ତଃହୃଦୟା, ସେ ହୃଦୟ ଭିତରୁ ସେ ଯାଇକରି ସେ ତାଙ୍କର ଯେଉଁ ପ୍ରାଣ ରହିଛି, ପ୍ରାଣବାୟୁ ରହିଛି, ପ୍ରାଣବାୟୁରେ ପାଞ୍ଚ ପ୍ରକାର ପ୍ରାଣବାୟୁ ରହିଛି, ସେ ପାଞ୍ଚ ବାୟୁ ପ୍ରକାର ପ୍ରାଣବାୟୁରେ ଆତ୍ମା ଭାସମାନ ଅବସ୍ଥା ରହିଛି, ସେ କେଉଁଠି କ'ଣ ଲାଗିକି ରହିନାହିଁ କେଉଁଠି କାହା ସହିତ, ସେ ଭାସମାନ ଅବସ୍ଥା ରହିଛି, ପାଞ୍ଚଟି ପ୍ରାଣ ବାୟୁ ରହିଛି ସେଥିରେ ରହିଛି ସିଏ। ତେଣୁ ତାକୁ ଗୋଟେ ଲିଙ୍ଗ ଶରୀର ଦେଇକରି, ଏକ ଯାତନା ଶରୀର ଦେଇକରି ଦାସୀପତି ଅଜାମିଳମ, ସେ ଦାସୀପତି ସବୁ ପ୍ରକାର ପାପୀ ବ୍ୟକ୍ତି, ସେ ଅଜାମିଳମ ପାପୀ ବ୍ୟକ୍ତି ଦାସୀପତି, ଯମ ପ୍ରେସିଆନ ବିଷ୍ଣୁଦୂତା, ଯମ ପ୍ରେସିଆନ ଯମରାଜ ଦୂତମାନେ ସେ ଯମ ପାସକୁ ଲଗେଇଦେଲେ, ତା ଦେହରେ ଲଗେଇକରି ବର୍ତ୍ତମାନ ଟାଣିବା ପାଇଁ ବସିଛନ୍ତି। ବିଷ୍ଣୁଦୂତା ବାରୟ ମାସ ଆସୁ ରୋଜସା, ଜଷ୍ଟ ସବୁ ମାନେ କ'ଣ ଡ୍ରାମାଟିକାଲି, ପୁରା ଡ୍ରାମାଟିକ 100% ଡ୍ରାମାଟିକ, ଗୋଟିଏ ସେକେଣ୍ଡ ଏପଟ ସେପଟ ହେଇଗଲେ ସବୁ ଚେଞ୍ଜ ହେଇଯାଇଥାନ୍ତା, ଏ ଡ୍ରାମା ଅଲଗା ହେଇଯାଇଥାନ୍ତା, ସିନ୍ ଅଲଗା ହେଇଯାଇଥାନ୍ତା। ସେମାନେ ଆସିଲେ, ତିନି ଜଣ ଦୂତ ଆସିଲେ, ତାକୁ ତା ଭିତରେ ଯେଉଁ ରହିଛି ଶରୀରକୁ ରହିଛି ଅନ୍ତ ଯେଉଁଠି ଯାତନ ଶରୀର ଦେଇକରି ପଶେଇ ପକାଇଦେଲେ, ପାସ ପକାଇଦେଲେ, ଯେମିତି ପୋଲିସ ଆସି ଭାତକଡ଼ି ପକାଇ ଦିଅନ୍ତି ସେଭଳି ପକାଇ ଦେଇକରି ଟାଣିବା ପାଇଁ ବସିଛନ୍ତି। ସେହି ସମୟରେ ଇଏ ଡାକିଥିଲେ ନାରାୟଣ ଆୟୋ, ଗୋଟିଏ ସେକେଣ୍ଡ ଡେରି ହେଇଥିଲେ ଅଲଗା ହେଇଯାଇଥାନ୍ତେ, ସେ ପଳିଯାଇଥାନ୍ତେ, ଯମରାଜ ଦୂତମାନେ ନେଇଯାଇଥାନ୍ତେ। ସେହି ସମୟରେ ସେ କହିଥିଲେ ନାରାୟଣ ଆୟୋ, ସେହି ସମୟରେ ନାରାୟଣ ଦୂତମାନେ ସେ ପହଞ୍ଚିଲେ, ଚାରିଜଣ ଆସି ପହଞ୍ଚିଗଲେ। କ'ଣ ନା ବିଷ୍ଣୁ ଦୂତ ବାରେ ମାସ ଓଦଶା ବନ୍ଦ କର ଭାବରେ କହିଲେ, ଡ୍ରାମା ପୁରା ଡ୍ରାମା ବନ୍ଦ କର, କ'ଣ କରୁଛ ଏଇଭଳି ଭାବରେ କ'ଣ କହିଲେ, ବାରେ ମାସ ଓଜସା ଖାଲି କହିଲେଣି, ଆଜ୍ଞା କ'ଣ କରୁଛନ୍ତି ଏମିତି ନାହିଁ। ଓଜସା ବହୁତ ମାନେ ଶକ୍ତି ପ୍ରଦର୍ଶନ କଲେ, ବର୍ଣ୍ଣନା କରାଯାଏ ଶଙ୍କ ଚକ୍ର ଗଦା ସବୁ ପ୍ରକାର ଅସ୍ତ୍ର ଧାରଣ କରିଛନ୍ତି। ତାଙ୍କୁ ମନା କରେ ବନ୍ଦ କର, କ'ଣ କରୁଛ କ'ଣ କରୁଛ ଏଇଭଳି ଭାବରେ। ଯମରାଜଙ୍କ ଦୂତମାନେ ଦେଖି ଭୟ କରିଗଲେ, ଯାହାଙ୍କୁ ଦେଖି ଅନ୍ୟ ସମୟ ଭୟ କରନ୍ତି, ଆଜି ସିଏ ଭୟ କରିଗଲେ ବିଷ୍ଣୁ ଦୂତଙ୍କୁ ଦେଖି। ବିଷ୍ଣୁ ଦୂତ ବହୁତ ସୁନ୍ଦର ଦେଖିବା ପାଇଁ, କିନ୍ତୁ ଏଭଳି ସେ କହିଦେଲେ ଭୟ କରିଗଲେ, ସେ ଘୁଞ୍ଚିଗଲେ, ପଛ ଘୁଞ୍ଚିଗଲେ, ଠିଆ ହୋଇ ରହିପାରିଲେନି ସେଠି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ସମସ୍ତ ପାପୀ ଜୀବଙ୍କ ଉପରେ ଯମଦୂତମାନଙ୍କର ଅଧିକାର ଅଛି, କିନ୍ତୁ ଯଦି ଯମରାଜ ଏକ ବୈଷ୍ଣବ ପ୍ରତି ମନ୍ଦ ବ୍ୟବହାର କରନ୍ତି, ତାହେଲେ ତାହାଙ୍କ ସମେତ ତାହାଙ୍କ ଦୂତମାନଙ୍କୁ ଦଣ୍ଡ ଦେବାର ସାମର୍ଥ୍ୟ ବିଷ୍ଣୁ ଦୂତମାନଙ୍କର ଅଛି। ତେଣୁ ଏହି ଯମରାଜ ଦୂତମାନେ ଜୀବନରେ ଏଭଳି କେବେ ଏ ଘଟଣା ହୋଇନଥିଲା, ଏଇଟା ଫାର୍ଷ୍ଟ ଟାଇମ୍ ହୋଇଛି ତାଙ୍କର ରେକର୍ଡ଼, ଏଇଟା ରେକର୍ଡ଼ ବ୍ରେକ୍ ହୋଇଛି ଏଇଟା। ତେଣୁ ଉଚୁ ନିଷେଧିତା ତାଂସ୍ତେ ବୈବସ୍ୱତ ପୁରସ୍ରା କିଏ ଜୁଏଂ ପ୍ରତିଷ୍ଠାରୁ ଧର୍ମରାଜସ ଶାସନ, ପ୍ରଥମେ ଆଉ ରହିପାରିଲେନି ସେଠି, ଧରିକିରି ଯଦି ତମ ପାସ ଧରିଥିଲି ତମ ପାସ ଛାଡ଼ିଦେଲେ, ଏତେ ଭୟ ହୋଇଗଲା ପାସକୁ ଧରିବା ପାଇଁ ଶକ୍ତି ରହିଲେ ଛାଡ଼ିଦେଲେ, ଏ ପଛକୁ ପଳେଇଗଲେ ଘୁଞ୍ଚିଗଲେ ପଛକୁ ପଛକୁ ଘୁଞ୍ଚି ଯାଇକିରି କହୁଛନ୍ତି ଉଚୁ, ତାପରେ କହୁଛନ୍ତି ପ୍ରଥମେ ତ ପାଟି କଥା ବାହାରିଲା ନାହିଁ, ଖନି ଖନି କଥା ବାହାରୁଛି କହିପାରୁନାହାନ୍ତି ଠିକ୍ ଭାବରେ, ଏତେ ଭୟ ହୋଇଯାଇଛି। ତେଣୁ ନିଷେଧାସ୍ତେ ସେମାନଙ୍କୁ ନିଷେଧ କଲେ ତାଙ୍କୁ ସେ କହୁଛନ୍ତି ଉଚୁ, କ'ଣ କହିଲେ ବୈବସ୍ୱତ ପୁରସ୍ରା, ବୈବସ୍ୱତ ପୁରା କହିଲେ ବୈବସ୍ୱତ ହେଉଛନ୍ତି ଏ ସୂର୍ଯ୍ୟଦେବଙ୍କର ପୁତ୍ର, ସୂର୍ଯ୍ୟଦେବ ବିଭସାନ ତାଙ୍କର ପୁତ୍ର, ବୈବସ୍ୱତ ମନୁଙ୍କୁ ମଧ୍ୟ କୁହାଯାଏ ବୈବସ୍ୱତ ମନୁ, ଇଏ ମଧ୍ୟ ବୈବସ୍ୱତ, ଇଏ ତାଙ୍କର ନାମ ହେଉଛି ଯମରାଜ, ଯମ ଏବଂ ଯମୁନା ଏ ଦୁଇ ଜଣ ହେଉଛନ୍ତି ମଧ୍ୟ ଯମରାଜଙ୍କର ସୂର୍ଯ୍ୟଙ୍କର ପୁତ୍ର ପୁତ୍ରୀ ଦୁଇ ଜଣ। ତେଣୁ ବୈବସ୍ୱତ ପୁରସ୍ରା ତାଙ୍କର ଯେଉଁ ଦୂତମାନେ ଆସିଥିଲେ ତାଙ୍କୁ ପଚାରିଲେ, ପ୍ରଥମେ ଭୟ କରିବେ କଥା କହିପାରିଲେ ନାହିଁ, ତାପରେ ମୁଁ ପଚାରିଲେ କିଏ ଜୁଏ କିଏ ଜୁଏ, ଭୟ କରି ପଚାର କାଳେ ଜୋରରେ ଯଦି କହିଦେବେ କହିଦେବେ, ଇଏ ଯେଉଁ କହିଥିଲେ ଜୋରରେ ଏ ବନ୍ଦ କର, ସିଏ ମୁଁ ଯଦି କହିଥାନ୍ତେ କାଳେ ହତ୍ୟା କରିଦେବେ, ଭୟ ହୋଇଗଲା ତାଙ୍କର। ତେଣୁ ହାତ ଯୋଡ଼ି କହୁ କିଏ ଜୁଏ ପ୍ରତିଷେଧାର, ଆମକୁ ପ୍ରତିଷେଧ କରୁଛନ୍ତି ଆପଣ କିଏ, ଧର୍ମରାଜ ଆମେ ଧର୍ମରାଜଙ୍କର ଶାସନ ବ୍ୟବସ୍ଥା କରୁଛୁ, ଆମେ ଧର୍ମରାଜଙ୍କର କାର୍ଯ୍ୟ କରୁଛୁ, ଆମକୁ କ'ଣ ବାରଣ କରୁଛନ୍ତି, ଆପଣମାନେ କିଏ କିଏ ଜୁଏମ୍, ଜୁଏମ୍ ଶବ୍ଦ କାହିଁକି କୁହାଗଲା, କିଏ ଜୁଏମ୍, ଚାରିଜଣ ଅଛନ୍ତି ଜୁଏମ୍ କହିଲେ ବହୁବଚନ କହିଲେ, ହଁ ଏ କ'ଣ ତ୍ୱମ୍ ଯୁବାମ୍ ଜୁଏମ୍, ଏ ବହୁବଚନ ଜୁଏମ୍ ଶବ୍ଦ ହେଉଛି ବହୁବଚନ। ତେଣୁ ଆପଣମାନେ କିଏ କିଏ ଜୁଏମ୍, ପ୍ରତିଷେଧାର ଆମକୁ ପ୍ରତିଷେଧ କରୁଛନ୍ତି, ନିଷେଧ କରୁଛନ୍ତି, ଆମେ ସାଧାରଣ କିଏ ବ୍ୟକ୍ତି ନୁହଁ, ଆମେ ହେଉଛୁ ଯମରାଜଙ୍କ ଦୂତ, ଆମେ ତ କାଉଡ଼ି ବାଲାରେ ଆମକୁ ବାଟ ଛାଡ଼ ଯେମିତି କହନ୍ତି ଶ୍ରାବଣ ମାସରେ ସୋମବାରରେ, ଆମେ ସାଧାରଣ ବ୍ୟକ୍ତି ନୁହଁ, ଆମେ ଯମରାଜଙ୍କ ଦୂତ, ଆପଣ ଆମକୁ ନିଷେଧ କରୁଛନ୍ତି, ଆପଣ କିଏ କିଏ ଜୁଏମ୍, ଆପଣ କିଏ କଶ୍ୟ ବା କୃତ ହେଥା, ଆପଣ କାହାର, ଆମେ ଯେମିତି ଯମରାଜଙ୍କର ଆପଣ କାହାର, ସେମିତି କାହାର ନା କ'ଣ କଶ୍ୟ ବା କୃତ ହେଥା, କେଉଁଠୁ ଆସିଲେ ଆପଣ, ଆମେ ଦେଖୁନି ଆପଣ କେଉଁଠୁ ଆସିବାର, ଗୋଟେ ହଠାତ୍ ଆସି ପଡ଼ିଗଲେ ଏଇଠି କୃତ କେଉଁଠୁ ଆସିଲେ ଆପଣ, କୃତ ହାୟତ ଶୂନ୍ୟରୁ ଆସି ପହଁରିଗଲେ କୃତ ହାୟତ, କସ୍ମାତ୍ ସେ ନିଷେଧତ, ଆକୁ ନେବା ପାଇଁ କାହିଁକି ଆପଣ ନିଷେଧ କରୁଛନ୍ତି, ଏ ଲୋକଟା କିଏ ଜାଣିଛନ୍ତି ବଡ଼ ପାପି ଇଏ, କିଂ ଦେବା ଆପଣ ଦେବତାମାନେ ବା ଉପଦେବା ବା ଗନ୍ଧର୍ବ ଇତ୍ୟାଦି ଆପଣ କିଏ, ଯାହା ଜୁଏଂ କିଂ ସିଦ୍ଧ ସତମା, ନା ଆପଣ କିଛି ସିଦ୍ଧ ବ୍ୟକ୍ତି, ସିଦ୍ଧ ସିଦ୍ଧ ସତମା ସିଦ୍ଧମାନଙ୍କୁ କେତେ ଶ୍ରେଷ୍ଠ, ଆପଣ ରୂପ ଦେଖି ଜାଣୁଛନ୍ତି ତାଙ୍କର ଏଭଳି ରହିଛି, ତାଙ୍କର ସୌନ୍ଦର୍ଯ୍ୟ ରହିଛି। ଭାଗବତ କହିଲେ ଏ ଶ୍ଳୋକରେ ଗୋଟିଏ ଅତି ଅର୍ଥପୂର୍ଣ୍ଣ ଶବ୍ଦ ବ୍ୟବହାର କରାଯାଇଛି ସିଦ୍ଧ ସତମା, ଏହାର ଅର୍ଥ ହେଉଛି ସିଦ୍ଧ ଶ୍ରେଷ୍ଠ। ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, ମନୁଷ୍ୟାଣାମ ସହଶ୍ରେଷୁ କଶ୍ଚିତ୍ ଯତତ ସିଦ୍ଧଏ ଯତତାମପି ସିଦ୍ଧାନାମ କଶ୍ଚିତ୍ ନାମ ବ୍ୟତୀତ, ସିଦ୍ଧମାନେ ମଧ୍ୟ ଜାଣିପାରନ୍ତି ନାହିଁ ଭଗବାନ ବିଷୟ ପୂର୍ଣ୍ଣ ଭାବରେ, ସେହି ସିଦ୍ଧମାନ ହଜାର ହଜାର ସିଦ୍ଧମାନ ଭିତରେ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ତେଣୁ ପ୍ରଭୁପାଦ କରୁ, ତେଣୁ ସିଦ୍ଧ ସତମ କହିଲେ ଏକ ଶୁଦ୍ଧ ଭକ୍ତଙ୍କୁ ବୁଝାଏ। ଏକଥା ମଧ୍ୟ ଏଠାରେ ମନେ ରଖିବାକୁ ହେବ ଯେ ଅଜାମୂଳ ମରିନଥିଲା, ଅଜାମୂଳର ଆୟୁଷ ସରିନଥିଲା। ଯମଦୂତଗଣ ତାହାର ହୃଦୟରୁ ଆତ୍ମାକୁ ଟାଣି ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେମାନେ ଆତ୍ମାକୁ ନେଇପାରିଲେ ନାହିଁ, ସେଥିପାଇଁ ଅଜାମୂଳ ମଲା ନାହିଁ, ନେଇନଥିଲେ, ଆତ୍ମାକୁ ନେଇନଥିଲେ, ନହେଲେ ତ ମୃତ୍ୟୁବରଣ କରିଯାଇଥାନ୍ତା। ତେଣୁ ଏମାନେ କହୁଛନ୍ତି, ପ୍ରଭୁ କିଏ ଦୁୟଂ, ଆପଣ କିଏ, କଶ୍ୟବା କୁତା ହତା, ଆପଣ କେଉଁଠୁ, କାହାର କାହାର ସେବକ ଆପଣ, ନା ସ୍ୱୟଂ ଭଗବାନ, ବା କୁତ କେଉଁଠୁ ଆସିଲେ ଆପଣ, ଶୂନ୍ୟରୁ ଆସିଲା ଭଳିଆ ଲାଗୁଛି, କେଉଁଠୁ ଆସିଲେ ଆପଣ, କଶ୍ୟ କୁତା ହତା, ଆଉ କାହିଁକି ନିଷେଧ କରୁଛନ୍ତି, ଆପଣ ଏତେ ସୁନ୍ଦର, ସର୍ବେ ପଦ୍ମ ପଳା ସାକ୍ଷା, କେତେ ସୁନ୍ଦର ଆପଣମାନେ ଏଭଳି ଗଲତ କାମ କରୁଛନ୍ତି, ଏତେ ସୁନ୍ଦର ବ୍ୟକ୍ତି ହୋଇକି ଆପଣ ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି, ଆପଣ କେତେ ସୁନ୍ଦର ସର୍ବ ପଦ୍ମ କଳା ସାକ୍ଷା, ଆପଣ ନିଜ ଆଇନାରେ ଦେଖିଛନ୍ତି, ଆପଣ ରୂପ ଦେଖିଛନ୍ତି, କେତେ ସୁନ୍ଦର ଆପଣ ଦେଖାଯାଉଛନ୍ତି, ଆମେ ଦେଖୁଛୁ ଆପଣ କେତେ ସୁନ୍ଦର, ସର୍ବେ ପଦ୍ମ କଳା ସାକ୍ଷା, ଆପଣ ଚକ୍ଷୁ ପଦ୍ମ ଭଳି ସୁନ୍ଦର ଦେଖାଯାଉଛି, ପୀତ କୌଶଳ ବାସ, ଆପଣ ପୀତ ବସ୍ତ୍ର ଧାରଣ କରୁଛନ୍ତି, ରେଶମ ବସ୍ତ୍ର, ବହୁତ କଷ୍ଟଲି ବସ୍ତ୍ର, କେତେ ଲକ୍ଷ ଟଙ୍କା ହେବ ଏ ଡ୍ରେସ୍ ଡ୍ରେସ୍ ଆମର ଯଦି ଆଣିବା, ଏ ମେହର ଯଦି ଆଣିବା, ବହୁତ କଷ୍ଟଲି ହେବ, ଏତେ ପୀତ କୌଶଳ ବସ୍ତ୍ର ବାସ ସହ କିରୀଟି, ନା ସୁବର୍ଣ୍ଣର କିରୀଟି ଧାରଣ କରିଛନ୍ତି, ତା ଦାମ ମଧ୍ୟ ବହୁତ କୋଟି ଟଙ୍କା ହେବ, କୁଣ୍ଡଳୀ ନ କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି, ଲସତ ପୁଷ୍କର ମାଣ ବହୁତ ସୁନ୍ଦର ଝରଝର ଝରଝର କରୁଛି, ଏତେ ସୁନ୍ଦର କୁଣ୍ଡଳ ଧାରଣ କରିଛନ୍ତି ଆପଣ, ପୁଷ୍କର ମାଳିନ ଯେଉଁ ପଦ୍ମ ସବୁ ଲଗେଇଛନ୍ତି, ମାଳ ସବୁ ପକେଇଛନ୍ତି, ସର୍ବେ ତ ସର୍ବେ ସର୍ବେ ତ ନୂତନ ବୟସ, ସମସ୍ତେ ଯୁବକ ଭଳି ରହିଛନ୍ତି, ଏବେ ଆପଣ ଯୁବକ ଭଳି ଲାଗୁଛି, ବେଶୀ ବୟସ ଆପଣ 15-20 ବୟସ ହୋଇଥିବ, ସର୍ବେ ତ ନୂତନ ବୟସ, ସର୍ବେ ଚାରୁ ଚତୁର୍ଭୁଜା ବହୁତ ସୁନ୍ଦର ଆପଣ ଦେଖିବା ପାଇଁ, ଚାରି ଭୁଜ ଧାରଣ କରିଛନ୍ତି ବହୁତ ସୁନ୍ଦର ଆପଣ ଦେଖିବା ପାଇଁ, ଆପଣ ନିଜ ଆଇନାରେ ଦେଖିଛନ୍ତି ଆପଣ ରୂପ, ଆମେ ଦେଖୁଛୁ କେତେ ସୁନ୍ଦର ଆପଣ, ସର୍ବେ ଚାରୁ ଚତୁର୍ଭୁଜା, ଧନୁ ନିଷଙ୍ଗାସି ଗଦା, ଏହିସବୁ ଅସ୍ତ୍ର ଆପଣ ଧାରଣ କରିଛନ୍ତି, ଧନୁ ଧନୁ ସ୍ୱର ଧାରଣ କରିଛନ୍ତି, ଗଦା ଧାରଣ କରି ଶଙ୍ଖ ଚକ୍ର ଅମ୍ବୁଜ ଶ୍ରିୟ ପଦ୍ମ ମଧ୍ୟ ଧାରଣ କରିଛନ୍ତି, ସେ ଚକ୍ର ଦେଖି ଆମେ ଭୟ କରିଯାଉଛୁ, କହିଲେନି ଅବଶ୍ୟ, କିନ୍ତୁ ଭୟ ତାଙ୍କର ରହିଛି, କେତେବେଳେ ପିଟିଦେବେ, ଯେଉଁ ଜୋରରେ କହିଲେ ହେ ଯେଉଁ କହିଲେ ସେ ଡରି ଯାଇଛନ୍ତି, ସେ ଗୋଟିଏ ଥରକୁ ଶୁଣିକି ଡରିକି ଯାଇଛନ୍ତି, ତାଙ୍କର ସବୁ ରହିଛି ଚକ୍ର ମକ ଧାରଣ କରିଛନ୍ତି, ଗୋଟିଏ ଥର ଯଦି ମାରିଦେବେ ଜୀବନ ଚାଲିଯିବ। ତେଣୁ ହଁ ଦିଶୁ ଭିତିମିରା ଲୋକ, ଏଇଥିରୁ ଆମର ସେ ରାଧାନଙ୍କୁ ସେମାନେ ଏଇଥିରୁ ଜଣାପଡ଼ୁଛି, ସେ ସନ୍ଧ୍ୟାବେଳର ଘଟଣା ଏଇଟା, ଅନ୍ଧକାର ଥିଲା, ଅନ୍ଧକାର ସବୁ ଦୂର ହୋଇଗଲା, ଭିତିମିରା ଲୋକ ତିମିର ଦୂର ହୋଇଗଲା, ତାଙ୍କର ଦିଶୁ ତାଙ୍କର ଯେଉଁ ରହିଛି ତାଙ୍କ ଶରୀରରୁ ଯେଉଁ ଜ୍ୟୋତି ବାହାରୁଛି ଚାରିପଟେ ଆଲୋକ ହୋଇଗଲା, ଭିତିମିରା ଲୋକ ପୂର୍ବନ୍ତ ସ୍ୱେନ ତେଜ, ସାର୍ ତାଙ୍କର ତେଜ, ତାଙ୍କର ଯେଉଁ ଶରୀରରୁ ତେଜ କାନ୍ତି ବାହାରୁଛି ସେଥିରେ ଅନ୍ଧକାର ଘର ମଧ୍ୟ ଆଲୋକିତ ହୋଇଯାଇଛି। କିମର୍ଥମ ଧର୍ମପାଳ ସେ କିଙ୍କରାନ ନିଷେଧତ, ଆମେ ସାଧାରଣ ବ୍ୟକ୍ତି ନୁହନ୍ତି, ଆମକୁ ଚୋର ଡାକୁ ନୁହନ୍ତି, ଆମକୁ ଆପଣ ବାରଣ କରୁଛନ୍ତି, ଆମେ ଧର୍ମରାଜଙ୍କର କିଙ୍କର, ଧର୍ମପାଳ ସେ କିଙ୍କରାନ, ଆମ କାହିଁକି ନିଷେଧ କରୁଛନ୍ତି, ଇଏ ଚ୍ୟାଲେଞ୍ଜ କରୁନାହାନ୍ତି, କାହିଁକିନା ଡର ହୋଇଯାଇଛି, ଭୟ କରିଯାଇଛନ୍ତି ତାକୁ ଦେଖିକିରି। ତେଣୁ ଧୀରେ ଧୀରେ ବହୁତ ମାନେ ରେସ୍ପେକ୍ଟ ଦେଇ ବହୁତ ଇଏ କରିକି କାହିଁକି ଇଏ କରୁଛନ୍ତି, ଆମେ ଟିକେ ଛାଡ଼ି ଦିଅନ୍ତୁ, ଆମେ ଟିକେ ନେଇଯିବୁ, ଏଇ ବିଷୟରେ ସେ କହିବା ପାଇଁ ଚାହୁଁଛନ୍ତି। ତେଣୁ ବାବା ଦୁର୍ଗ ଜଣେ ନବାଗତ ସହ ପରିଚିତ ହେବା ପୂର୍ବରୁ ତାଙ୍କର ପୋଷାକ, ଶରୀର ଚେହେରା ଓ ବ୍ୟବହାର ଦେଖି ଦେଖି ଆଜି ଦେଖି ଜଣେ ତାହାଙ୍କର ସ୍ଥିତି କଥା ବୁଝିପାରେ, ଯେସା ଦେ ବେଶ ଏସା ସବୁ ରହିଛି କଥା, ଯେଉଁଭଳି ଭାବେ ବେଶ ସେଭଳି ଭାବେ ଜାଣିବା ତାଙ୍କୁ କିଛି କେଉଁ ସ୍ତରର। ତେଣୁ ସେମାନେ ନିଜକୁ ନାରାୟଣ ବା ବିଷ୍ଣୁ ବୋଲି କହିପାରନ୍ତି, କିନ୍ତୁ ସେମାନେ କେବେ ହେଲେ ସେପରି କରନ୍ତି ନାହିଁ, ସେମାନେ ସର୍ବଦା କୃଷ୍ଣ ଚେତନଶୀଳ ରହି ବିଶ୍ୱସ୍ତ ଭୃତ୍ୟ ଭଳି ଭଗବାନଙ୍କୁ ସେବା କରନ୍ତି। ବୈକୁଣ୍ଠ ଲୋକର ବାତାବରଣ ଏ ପ୍ରକାର, ଠିକ୍ ତଦ୍ରୁପ ଭାବେ ଯେଉଁ ବ୍ୟକ୍ତି କୃଷ୍ଣ ଚେତନା ଆନ୍ଦୋଳନ ଜରିଆରେ କୃଷ୍ଣଦାସ ଭକ୍ତି ଶିକ୍ଷା କରନ୍ତି, ସେ ସର୍ବଦା ବୈକୁଣ୍ଠ ଲୋକ ରହିବେ ଏବଂ ଏ ଭୌତିକ ଜଗତରେ ତାହାଙ୍କର କିଛି କରିବାର ନଥାଏ। ସେମାନେ ଚାହିଁଥିଲେ କହିଲେ ଆମେ ଭଗବାନ ବୋଲି କହିପାରିଥାନ୍ତି, ଭଗବାନ ବୋଲି ଦେଖାଯାଉଛନ୍ତି ସେ, କିନ୍ତୁ ସେ କହିଲେ ନାହିଁ, ସେ ତାଙ୍କ ନିଜର ପରିଚୟ ଦେଲେ ନାହିଁ। ଆମ ଶ୍ରୀ ଶ୍ରୀମନ୍ଦ ରାଧାକୃଷ୍ଣ ମହାରାଜ ଯେଉଁମାନେ ବହୁତ ଉନ୍ନତ ଲୋକ ସେମାନେ ନିଜର ପରିଚୟ ଦିଅନ୍ତି ନାହିଁ, ତାଙ୍କ ପରିଚୟ ଦିଅନ୍ତି ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇତ୍ୟୁକ୍ତେ ଜମଦୂତେସ୍ତେ ବାସୁଦେବୋକ୍ତକାରିଣ ତାଂ ପ୍ରତ୍ୟୁଚୁ ପ୍ରହସ୍ୟେଦଂ ମେଘ ନିର୍ହାଦୟା ଗିରା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଏ ପରୀକ୍ଷିତ, ଇତ୍ୟୁକ୍ତେ ଜମଦୂତେସ୍ତେ, ଜମଦୂତମାନେ ଯେତେବେଳେ ଏଇଭଳି ଭାବରେ କହିଲେ, ବାସୁଦେବୋକ୍ତକାରିଣ, ବାସୁଦେବଙ୍କର ଇଏ ଜମଦୂତ, ସେ ହେଉଛି ବାସୁଦେବଙ୍କ ଦୂତ, ବାସୁ ଉକ୍ତ କାରିଣ, ଭଗବାନ ଯାହା କହିବେ ସେମାନେ କାର୍ଯ୍ୟ କରିବେ ସେଇଭଳି ଭାବରେ, ଉକ୍ତ କାରିଣ ତାଂ ପ୍ରତ୍ୟୁଚୁ ପ୍ରହସ୍ୟେଦ, ସେ ଜମଦୂତମାନଙ୍କୁ ସେମାନେ ବର୍ତ୍ତମାନ ଉତ୍ତର ଦେବେ, ପ୍ରତ୍ୟୁଚୁ ପ୍ରହସ୍ୟେଦ, ହସିଦେଲେ, ସେମାନେ ହସିଦେଲେ, ପ୍ରହସ୍ୟେଦ ଜୋରରେ ହସିଲେ, କାହିଁକି ନା ଆଙ୍କର କଥା ଦେଖି ସେ ହସିଦେଲେ, ହସିଦେଲେ କାହିଁକି ହସିଲେ କହିବେ, କୁହାଯିବ ମେଘ ନିରାଦୟା ଗିରା, ବର୍ତ୍ତମାନ ସେ କଥା କହିବେ, ମେଘ ନିରାଦୟା, ଯେମିତି ମେଘ ଘଡ଼ଘଡ଼ିରେ ଯେମିତି ଶବ୍ଦ ହୁଏ, ସେ ଗମ୍ଭୀର ଗମ୍ଭୀର ମହାପୁରୁଷମାନଙ୍କର ସବୁ ଲକ୍ଷଣ ରହିଛି, ଗମ୍ଭୀର ଟୋନ୍, ତାଙ୍କର କଥା ହେଉଛି ପ୍ରଭୁପାଦ ମହାରାଜ କେତେ ଗମ୍ଭୀର ଟୋନ୍ ରହିଛି, ଏ ମହାପୁରୁଷଙ୍କ ଲକ୍ଷଣ, ଏବଂ ତାଙ୍କର ସ୍ୱର ସେଇଭଳି ଭାବେ ଗମ୍ଭୀର ସ୍ୱର, ମେଘ ନିରାଦୟା ଗିରା, ସେମାନେ ପ୍ରଥମେ ହସିଲେ, କାରଣ ସେମାନେ ଜାଣିଲେ ପ୍ରକୃତରେ ଯମରାଜଙ୍କ ଦୂତ ନୁହନ୍ତି, କାରଣ ଯମରାଜ ତ ଧର୍ମରାଜ, ସେ ଜାଣନ୍ତି ଧର୍ମ, ଇଏ ଅଧର୍ମ କରିଥାନ୍ତି ସେମାନେ, ଏଇଭଳି ଭାବେ ତାଙ୍କ ମନର ଧାରଣା। ତେଣୁ ସେ କହୁଛନ୍ତି ବିଷ୍ଣୁ ଦୂତା ଉଚୁ, ଜୁଏଂ ବେଇ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରିଣ ଦୂତ ଧର୍ମସ୍ୟ ନ ସତ୍ୱଂ ଦେତା ଧର୍ମସ୍ୟ ଲକ୍ଷଣ। ତୁମେ ଧର୍ମରାଜଙ୍କ ଦୂତ ନା? ଆଜ୍ଞା, ସତ କହୁଛ? ଆଜ୍ଞା ସତ କହୁଛୁ, ମିଛ କହୁନି? ନା ଆଜ୍ଞା, ନା ବିଲକୁଲ ମିଛ କହୁନ, ନା ଯଦି ତୁମେ ଧର୍ମରାଜଙ୍କ ଦୂତ, ଦୂତ ଧର୍ମସ୍ୟ ନ ତତ୍ତ୍ୱ, ଧର୍ମର ତତ୍ତ୍ୱ କ'ଣ ଜାଣିଛ, ତାର ଲକ୍ଷଣ କ'ଣ ଜାଣିଛ? ନା ଆଜ୍ଞା ଜାଣିଛୁ, ନା କୁହ କ'ଣ ଜାଣିଛୁ କୁହ, ଆମେ ଜାଣିବା ପ୍ରକୃତରେ ତୁମେ ଧର୍ମରାଜ ଦୂତ କି ନାହିଁ। ଆମେ ଯିବା କହିବା, ଆମେ କୃଷ୍ଣ କ'ଣ, ଆମେ ହେଉଛେ ଇସ୍କନର ଭକ୍ତ, ନା ଇସ୍କନ ଫିଲୋସଫି କ'ଣ କୁହ, ଇସ୍କନ ଫିଲୋସଫି କ'ଣ କୁହ, ନହେଲେ ତୁମେ କ'ଣ ବହୁତ ଆସୁଛନ୍ତି, ବହୁତ ଭିକାମଙ୍ଗା ଆସୁଛନ୍ତି, ଆମେ ଇସ୍କନ ଭକ୍ତ କହିକିରି ତିଳକ କରିଦେଉଛନ୍ତି, ଡ୍ରେସ୍ ପିନ୍ଧିଦେଉଛନ୍ତି, ବାଜା ବଜାଇକିରି ହରିକୃଷ୍ଣ କୀର୍ତ୍ତନ କରୁଛନ୍ତି, ଆମକୁ ଦିଅ ପଇସା, ଆମେ କୃଷ୍ଣ ଭକ୍ତ, ଇସ୍କନ ଭକ୍ତ, ନା କେଉଁଠି ଇସ୍କନ ଫିଲୋସଫି କୁହ, ସେତେବେଳେ ଆଉ କହିପାରିବେ ନାହିଁ, ଧରା ପଡ଼ିବେ, ସେଇଠି ଅସଲି ନକଲି ଧରା ପଡ଼ିଯିବେ। କୃଷ୍ଣ ଭକ୍ତମାନେ ସେମାନେ ଜାଣିବେ ଆମେ କିଏ, ଆମର ପରିଚୟ କ'ଣ, ଆମର ଦର୍ଶନ କ'ଣ, କୃଷ୍ଣ ଫିଲୋସଫି କ'ଣ, ସବୁ କହିବେ ସେମାନେ। ତେଣୁ ଏଇ ଧର୍ମରାଜଙ୍କ ଦୂତମାନେ, ଯମରାଜଙ୍କ ଦୂତମାନେ ସେମାନେ ଜାଣିଥିଲେ, ଜାଣିଥିଲେ, କିନ୍ତୁ ଏଇଟା ବହୁତ ଗଭୀର ତତ୍ତ୍ୱ, ଧର୍ମସ ତତ୍ତ୍ୱ ନିହିତ ଗୁହାୟା, ବହୁତ ଗଭୀର ତତ୍ତ୍ୱ। ତେଣୁ ବିଷ୍ଣୁ ଦୂତଗଣ ଯମଦୂତମାନଙ୍କୁ ଯେଉଁ ଜିଜ୍ଞାସା କଲେ ତାହା ବଡ଼ ଗୁରୁତ୍ୱପୂର୍ଣ୍ଣ ଅଟେ, ନହେଲେ ଆମେ କେମିତି କହିବା, ଆମ ପରିଚୟ ଦେଉଛେ, ଆମେ ହେଉଛେ ଅମକ, ଆମଙ୍କ ପ୍ରତିନିଧି, ଯମରାଜଙ୍କ ପ୍ରତିନିଧି, ଯମରାଜଙ୍କ ପ୍ରତିନିଧି, ଧର୍ମରାଜଙ୍କ ପ୍ରତିନିଧି, ଧର୍ମ କ'ଣ କହିପାରିବେ ନାହିଁ, ତାର କ'ଣ ଧର୍ମରାଜଙ୍କ ପ୍ରତିନିଧି, ଆମେ ରହିଲେ ଇସ୍କନ ରହିଲେ ଏତେ ବର୍ଷ ରହିଲେ, ଆମେ ଇସ୍କନ ଫିଲୋସଫି ଜାଣିଲେ ନାହିଁ, ତାହେଲେ କ'ଣ ଆମେ ଇସ୍କନ ଭକ୍ତ କ'ଣ ହେଲେ, ଆମେ ଜାଣିବା କଥା, ଫିଲୋସଫି ଜାଣିବା କଥା, ଇସ୍କନ ଧର୍ମ ପ୍ରଭୁବାଦ, ଆମେ ପ୍ରଚାର ସଂସ୍ଥା, ଏଇଟା ଆମେ ଜାଣିବା କ'ଣ, ଇସ୍କନ ଫିଲୋସଫି କ'ଣ, ଏସବୁ ଆମେ ଜାଣିବା କଥା, ନହେଲେ କ'ଣ ଯାଇ ଆମ କୃଷ୍ଣ କଥା କ'ଣ କହିବା, ଫିଲୋସଫି କ'ଣ କହିବା। ତେଣୁ କଥଂସି ଧ୍ରିୟତି ଦଣ୍ଡ କିଂ ବା ଅଶ୍ୟ ସ୍ଥାନ ଇପ୍ସିତମ ଦଣ୍ଡ୍ୟା କିଂ କାରିଣ ସର୍ବେ ଆହୋସ୍ୱିତ କତିଚିତ ଲୁଣା। ତୁମର ଧର୍ମରାଜ ଦୂତ ସତ କହୁଛ ନା? ଆଜ୍ଞା ସତ କହୁଛୁ, ନା କୁହ ତ ଦେଖିବା, କଥଂସି ଧ୍ରିୟତି ଦଣ୍ଡ, କାହାକୁ ଦଣ୍ଡ ଦିଆଯିବ, ତୁମେ ଦଣ୍ଡଧାରୀଙ୍କର ଦୂତ, କାହାକୁ ଦଣ୍ଡ ଦିଆଯିବ, ଜାଣିଛ କିଏ ଦଣ୍ଡପ୍ରାପ୍ତ, ଦଣ୍ଡ ପାଇବା ଯୋଗ୍ୟ, କିମ୍ବା ସେ ସ୍ଥାନ ନିଶ୍ଚିତ, କେଉଁ ସ୍ଥାନରେ ତାଙ୍କୁ ଦଣ୍ଡ ଦିଆଯିବ, କିମ୍ବା ସ୍ଥାନ ଦଣ୍ଡିଆ କିଙ୍ଗ କାରିଣ ସର୍ବେ, ସମସ୍ତେ କ'ଣ ଦଣ୍ଡ ପାଇବା ଯୋଗ୍ୟ, ସମସ୍ତେ ଦଣ୍ଡ ପାଇବା ଯୋଗ୍ୟ, ଆଉ ସେ କଚିତ କଚିତ ଲୁଣା, ସମସ୍ତ ମନୁଷ୍ୟମାନେ ଦଣ୍ଡ ପାଇବେ, ନା କେତେ ଜଣ ପାଇବେ, ଜାଣିଛ ଧର୍ମ ଧର୍ମ ତତ୍ତ୍ୱ ଜାଣିଛ? ନା ଆଜ୍ଞା ଜାଣିଛୁ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯାହାଙ୍କର ଦଣ୍ଡ ଦେବାର ଦେବାର କ୍ଷମତା ଅଛି, ସେ ସମସ୍ତଙ୍କୁ ଦଣ୍ଡ ଦେବା ଉଚିତ ନୁହେଁ। ଅନନ୍ତ କୋଟି ଜୀବ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟାର ଜୀବ ଚିର ଜଗତରେ ଅଛନ୍ତି, ସେମାନେ ନିତ୍ୟ ମୁକ୍ତ ଜୀବ ଅଟନ୍ତି। ଏହି ନିତ୍ୟ ମୁକ୍ତ ଜୀବମାନଙ୍କର ବିରା କ'ଣ ବିଚାରର ପ୍ରଶ୍ନ ନାହିଁ। ଅଳ୍ପ ସଂଖ୍ୟକ ଜୀବ ବୋଧେ ଏକ ଚତୁର୍ଥାଂଶ ଭୌତିକ ଜଗତରେ ଅଛନ୍ତି, ଭୌତିକ ଜଗତରେ ଥିବା ଜୀବମାନଙ୍କ ମଧ୍ୟରୁ ଅର୍ଥାତ 84 ଲକ୍ଷ ଜୀବଜନ୍ତୁମାନଙ୍କ ମଧ୍ୟରୁ 80 ଲକ୍ଷ ପ୍ରକାର ଜୀବ ହେଉଛନ୍ତି ମାନବିକର ଜୀବ, ପଶୁପକ୍ଷୀ ଇତ୍ୟାଦି, ସେମାନେ ଦଣ୍ଡ ନୁହନ୍ତି। କାରଣ ଭୂତ ପ୍ରକୃତିର ନିୟମ ଅନୁଯାୟୀ ସେମାନଙ୍କର ସ୍ୱତଃ ବିବର୍ତ୍ତନ ହେଉଛି। ତେଣୁ କେବଳ ମନୁଷ୍ୟମାନଙ୍କ ଭିତରେ ସମସ୍ତ ଦଣ୍ଡିତ ନୁହନ୍ତି, ଯେଉଁମାନେ ପାପ କାର୍ଯ୍ୟ କରିବେ ସେମାନେ ଦଣ୍ଡିତ ହେବେ, କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତେଣୁ ଜନ୍ମଦୂତ କହିଲେ, ଆଜ୍ଞା ଆମେ ଜାଣିଛୁ, ଆମେ ମିଛ କହୁନାହୁଁ, ଆମେ ପ୍ରକୃତି ଯମରାଜ ଦୂତ ନା ତା କୁହ ତତ୍ଵ କୁହ, ନହେଲେ ଦେଖୁଛ କଥା ଶୁଣନ୍ତୁ ଆଜ୍ଞା, ଆମେ ଯେତିକି ଜାଣିଛୁ ମୁଁ କହୁଛୁ। ବେଦ ପ୍ରଣୀତ ଧର୍ମ, ଧର୍ମର ତତ୍ତ୍ୱ ହେଉଛି ବେଦରେ ଯାହା କୁହାଯାଏ ସେଇଠୁ ଧର୍ମ, ବେଦ ପ୍ରଣୀତ ଧର୍ମ ହି ଅଧର୍ମସ୍ତବ ବିପର୍ଯ୍ୟୟ। ପାପ କ'ଣ ପୁଣ୍ୟ କ'ଣ, ନା ପୁଣ୍ୟ ଯେଉଁଟା ବେଦରେ କୁହାଯାଇଛି, ପାପ କେଉଁଠି ଯେଉଁଟା ନିଷେଧ କରାଯାଇଛି ବେଦରେ, ଅଧର୍ମ ତତ୍ ବିପର୍ଯ୍ୟୟ, ଏଇଟା ମନା କରାଯାଇଛି, ଏଇଟା କରିବ ନାହିଁ, ଏଇଟା କରିବ ନାହିଁ, ଯାହା ସବୁ କରିଛି। ବେଦ ନାରାୟଣ ସାକ୍ଷାତ, ବେଦ କାହିଁକି ପ୍ରମାଣ, ନା ବେଦ ସ୍ୱୟଂ ନାରାୟଣଙ୍କଠାରୁ ଆସୁ, ନାରାୟଣ ସାକ୍ଷାତ ଭଗବାନ ପାଖରୁ ଆସୁଛି। ଅଶ୍ୟ ମହତ ଭୂତେଶ୍ୱ ନିଶ୍ୱସିତ ମେଧତ୍, ଶ୍ରୁତି ପୁରାଣରେ ବର୍ଣ୍ଣନା କରାଯାଇଛି ଉପନିଷଦରେ, ଭଗବାନଙ୍କ ନିଶ୍ୱାସରୁ ଏସବୁ ଶାସ୍ତ୍ର ସବୁ ଆସୁଛନ୍ତି, ଭଗବାନ ନିଶ୍ୱାସରୁ। ତେଣୁ ସ୍ୱୟଂଭୁ ଇତି ସୁଶ୍ରୁମ, ଏଇ ବେଦ ହେଉଛନ୍ତି ସ୍ୱୟଂଭୁ, ବା ସ୍ୱୟଂଭୁ ଯେ ଆମର ରହୁଛନ୍ତି, ନା ସ୍ୱୟଂଭୁ କହିଲେ ସେ ନିଜେ ଜନ୍ମ ଆସିଛନ୍ତି, ତାଙ୍କୁ କେହି ଲେଖିନାହାନ୍ତି, ଲୋକ କେହି ଲେଖିନାହାନ୍ତି, ଏଇଭଳି ଭାବେ ଶୁଣିଛୁ। ସୁଶ୍ରୁମ, ସୁଶ୍ରୁମ କହିଲେ ଆମର ଗୁରୁଦେବ, ଆମର ପ୍ରଭୁ ଯମରାଜଙ୍କଠାରୁ ଆମେ ଶୁଣିଛୁ ସୁଶ୍ରୁମ। ତେଣୁ ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି, ଯମଦୂତଗଣ ଯଥାର୍ଥ ଉତ୍ତର ଦେଲେ, ସେମାନେ ଧର୍ମ ବା ଅଧର୍ମକୁ ନିଜ ମନରେ ଗଢ଼ିନଥିଲେ, ତତ୍ ପରିବର୍ତ୍ତେ ସେମାନେ ପ୍ରାମାଣିକ ଅଧିକାରୀ ଯମରାଜଙ୍କଠାରୁ ଯାହା ଶୁଣିଥିଲେ ତାହା ହିଁ କହିଲେ। ମହାଜନ ଜେନ କଥା ସେ ପନ୍ଥା, ଆଜିକାଲି ଆଧୁନିକ ସଭ୍ୟତାରେ ସଭ୍ୟ ମାନବଗଣ ସେମାନଙ୍କର ମନଗଢ଼ା ଧର୍ମନୀତି ବୟାନ କରନ୍ତି, ତାହା ଧର୍ମ ନୁହେଁ, ଧର୍ମ କ'ଣ ଓ ଅଧର୍ମ କ'ଣ ସେମାନେ ଜାଣନ୍ତି ନାହିଁ। ସେଥିପାଇଁ ଶ୍ରୀମଦ ଭାଗବତ ପ୍ରାରମ୍ଭରେ କୁହାଯାଇଛି, ଧର୍ମ ପ୍ରୋଜିତ କୈତବତ୍ର, କୈତବ ଧର୍ମଧରୁ ସବୁ ବାଦ ଦିଆଯାଇଛି। ତେଣୁ ଏଇଭଳି ଭାବରେ 40-68 ଏ 28 ଶ୍ଲୋକରେ କହିବେ, ସେ ଉତ୍ତର ଦେବେ, 29 ଶ୍ଲୋକରେ ଉତ୍ତର ଦିଆଯିବ। ଆମେ ଯେତିକି ପାରିବା କହିବା, ଆଉ ସବୁ ଶ୍ଲୋକ କହିବା ନାହିଁ, ଖାଲି ଗପ ଆକାରରେ କହିଦେବା କ'ଣ ଘଟଣାଟା ହୋଇଥିଲା। ତାପରେ ଆସନ୍ତାକାଲି ଆମେ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା, ଆଉ 3 ଅଧ୍ୟାୟ ରହିଛି, ଆଜି 2 ଦିନରେ 1 ଅଧ୍ୟାୟ ସରିଲା, ତେଣୁ ଆସନ୍ତାକାଲି ଆଉ 2 ଅଧ୍ୟାୟକୁ ଶେଷ କରିଦେବା। ଗୋଟିଏ ଶ୍ଲୋକ କହିଲେ ହେବ ନାହିଁ, ତା'ର ସାର କଥାରେ କହିବା, ନହେଲେ ଅଜାମୂଳ ଚରିତ୍ର କହିବାର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ। ଯାହା ହେଉ, ଯେନ ସ୍ୱଧାମ୍ୟମି ଭାବ ରଜ ସତ୍ତ୍ୱ ତମୋମୟା ଗୁଣ ନାମ କ୍ରିୟା ରୂପେ ବିଭାମ୍ପ୍ୟତି ଯଥା କଥମ। ନାରାୟଣ କିଏ, ନା ଯିଏ ଯେନ ସ୍ୱଧାମ୍ନି ନିଜ ଧାମରେ ରହିଛନ୍ତି, ଆମି ଭାବା ରଜତମ ରଜ ସତ୍ୱ ତମୋମୟା, ଏ ଭୌତିକ ଜଗତକୁ 3 ଗୁଣରେ ସେ ପରିଚାଳିତ କରୁଛନ୍ତି, ରିମୋଟ କଣ୍ଟ୍ରୋଲ ତାଙ୍କ ପାଖରେ ରହିଛି, ସେ ସବୁ ନଚଉଛନ୍ତି ସମସ୍ତଙ୍କୁ। ଗୁଣ ନାମ କ୍ରିୟା ରୂପେ 3 ଗୁଣ ରହିଛି, ସତ୍ୱ ରଜତମ ଗୁଣରେ କିଏ ବ୍ରାହ୍ମଣ, କିଏ କ୍ଷତ୍ରିୟ, କିଏ ବୈଶ୍ୟ, କିଏ ଶୂଦ୍ର ଇତ୍ୟାଦି ସବୁ ରହିଛନ୍ତି, କିଏ ବ୍ରହ୍ମଚାରୀ, କିଏ ଗୃହସ୍ଥ ଇତ୍ୟାଦି, ସବୁ ତାଙ୍କର ବିଭିନ୍ନ କାର୍ଯ୍ୟ ସବୁ କରୁଛନ୍ତି। ଏହିଭଳି ଭାବରେ ସେ ସବୁକିଛିକୁ ନିୟନ୍ତ୍ରଣ କରୁଛନ୍ତି ତାଙ୍କର ଧାମରେ ରହିକରି ନାରାୟଣ ସେ। ତାହେଲେ ଏ ଯେଉଁ ନାରାୟଣ ସେ ରହିଲେ, ତାଙ୍କ ଧାମ ରହିଲେ, ଏମାନେ ଯେଉଁ ଅଧର୍ମ କଲେ, ଏ ଅଧର୍ମ କରିବାର କିଏ ସାକ୍ଷୀ ରହିଛନ୍ତି, ଖାଲି ତମେ ଖାଲି କହିଦେଉଛ, ସାକ୍ଷୀ କିଏ ଅଛନ୍ତି, ନା ଆଜ୍ଞା ଅଛନ୍ତି ସାକ୍ଷୀ, ଇଏ ପଚାରିନାହାନ୍ତି, ଇଏ ସବୁ କାଳେ କହିବେ, ସିଏ କହିବେ ନା ତମେ ନୁହଁ ପ୍ରକୃତ ଧର୍ମରାଜଙ୍କ ଦୂତ ନୁହଁ, ତେଣୁ ସିଏ କାଳେ ଏ ପ୍ରଶ୍ନ ପଚାରି ସେ ପ୍ରଶ୍ନ ଉତ୍ତର ଦେଉଛନ୍ତି, ପ୍ରଶ୍ନ ପଚାରିବାକୁ ଉତ୍ତର ଦେଇଦେଉଛନ୍ତି, କାଳେ ଯଦି କହିବେ ନା ଇଏ ନୁହଁ, ତମେ କହିକି ହଠାତ୍ ଆସି କାଢ଼ିଦେବେ, ତାହେଲେ ମୃତ୍ୟୁବରଣ କରିବା। ତେଣୁ ସେ କହୁଛନ୍ତି, ସୂର୍ଯ୍ୟ ଅଗ୍ନି ଖଂ ମରୁ ଦେବ ସୋମ ସନ୍ଧ୍ୟା ଅହିନି ଦିଶ କଂ ଉ ସ୍ୱୟଂ ଧର୍ମ ଇତି କେତେ ଦହସ୍ୟ ସାକ୍ଷୀଣ। ଆମେ କିଏ କେଉଁ କାର୍ଯ୍ୟ କରୁଛି, କେଉଁଠି ବୁର୍ଲାରେ, କେଉଁଠି ସମ୍ବଲପୁରରେ, କେଉଁଠି ଟିଟିଲାଗଡ଼ରେ, ବା କେଉଁଠି ଆମେରିକାରେ କିଏ କ'ଣ କରୁଛି, ସବୁ ହିସାବ ସେ ରଖୁଛନ୍ତି। ସାରା ପୃଥିବୀ, ଖାଲି ଏ ପୃଥିବୀ ନୁହଁ, ଏ ପୃଥିବୀ ମାନବ ସମାଜର କଥା ସେ ହିସାବ ରଖୁଛନ୍ତି। ଯେତେ ଜୀବ ଅଛନ୍ତି, ମନୁଷ୍ୟମାନେ ଅଛନ୍ତି, ସମସ୍ତଙ୍କର ହିସାବ ତାଙ୍କ ପାଖରେ ରହିଛି, ଏମାନେ ସବୁ ସାକ୍ଷୀ। ସୂର୍ଯ୍ୟ ସୂର୍ଯ୍ୟ ମଣ୍ଡଳରେ ସେ ସୂର୍ଯ୍ୟ ରହିଛନ୍ତି ଦେଖୁଛନ୍ତି, ତା ନୁହଁ, ଆମ ଶରୀରରେ ମଧ୍ୟ ସୂର୍ଯ୍ୟ ରହିଛନ୍ତି, ଚକି ରୂପରେ ରହିଛନ୍ତି ସୂର୍ଯ୍ୟ। ଅଗ୍ନି, ଆମ ଶରୀରରେ ମଧ୍ୟ ଅଗ୍ନି ରହିଛନ୍ତି। ଖଙ୍ଗ କହିଲେ ଆକାଶ, ଶରୀରଟା ଆମର ପାଞ୍ଚ ପାଞ୍ଚ ଆଠଟି ତତ୍ତ୍ୱରେ ତିଆରି ହେଇଛି। ମରୁଦେବ, ମରୁ କହିଲେ ବାୟୁ ଦେବତା, 49 ବାୟୁ ଅଛନ୍ତି। ସୋମ କହିଲେ ଚନ୍ଦ୍ରଦେବ, ସୋମ ମଧ୍ୟ ଆମର ଶରୀରରେ ରହିଛନ୍ତି, ଚନ୍ଦ୍ରଦେବ ରହିଛନ୍ତି ମନରେ। ମନ ସୋମସା, ମନ ଚନ୍ଦ୍ରମା ଜାତ, ଚନ୍ଦ୍ର ରହୁଛନ୍ତି ମନରେ, ଚନ୍ଦ୍ର ରହୁଛନ୍ତି ସୋମ। ସନ୍ଧ୍ୟା, ସକାଳ ସନ୍ଧ୍ୟା, ଏ ଯେଉଁଠି ସନ୍ଧ୍ୟା ରହିଛି ବା ତ୍ରିସନ୍ଧ୍ୟା କୁହାଯାଏ। ଅହନି, ଅହନି କହିଲେ ଦିନ ଏବଂ ରାତ୍ରି, ତାଙ୍କର ଦେବତାମାନେ ଅଛନ୍ତି ଆମ ଶରୀରରେ ସମସ୍ତ ରହିଛନ୍ତି। ଦିଶ, ଯେଉଁ 8-10 ଦିଶ ରହିଛି, ଏଠିକାର ମଧ୍ୟ ଆଧିକାରିକ ଦେବତା ରହିଛନ୍ତି, ଆମ ଶରୀରରେ ରହିଛନ୍ତି 33 କୋଟି ଦେବତା ଅଛନ୍ତି। କମ୍, କମ୍ କହିଲେ ଉଦକମ୍ ବା ଜଳ। କୁ କହିଲେ ପୃଥିବୀ। ସ୍ୱୟଂ ଧର୍ମ, ସ୍ୱୟଂ ଯମରାଜ, ସେ ମଧ୍ୟ ଜାଣନ୍ତି। ଇତି ହେତେ ଦହ୍ୟସ ସାକ୍ଷୀଣ, ଏମାନେ ସବୁ 12 ଜଣ 13 ଜଣ ଯାହା ରହିଲେ ଏମାନେ ସବୁ ସାକ୍ଷୀ, ଆମେ କିଏ କ'ଣ କରୁଛି ସବୁ ସାକ୍ଷୀ ରଖିଛନ୍ତି, ସେ ହିସାବ ରହୁଛି, ଜଣେ ଜଣେ ସବୁ ହିସାବ ରଖୁଛନ୍ତି। ଇଏ ନୁହଁ ସେ ଡ୍ରେସ୍ ନେଇଗଲେ, ଦେହ ଖରାପ ଅଛି ଛୁଟି ନେଇଗଲେ ବା ଟିକେ ଶୋଇପଡ଼ିଲେ, ନା 24 ଘଣ୍ଟା ନନ୍ଷ୍ଟପ୍ ସବୁ ହିସାବ ରହୁଛି, କ'ଣ କାର୍ଯ୍ୟ କରାଗଲା, କ'ଣ କଲା, ସେ ଶୋଇଲେ ମଧ୍ୟ ସ୍ୱପ୍ନରେ କ'ଣ ଚିନ୍ତା କରୁଛି ସେଇଟା ମଧ୍ୟ ମନରେ କାର୍ଯ୍ୟ ଏସବୁ ରହିଛି, ଗୋଟି ଗୋଟି କରି ହିସାବ ରହିଛି ସବୁ। ଆମ ରେକର୍ଡ଼ ଯଦି ଚାହିଁବେ ଜଣେ ଦେଖିବା ପାଇଁ, ଏଇଟା ଗୋଟେ କେଉଁ କଥା ଶୁଣୁଥିଲି, କିଏ ଜଣେ କହୁଥିଲେ, ହଁ ଯେଉଁ ରହିଛି ମୁଁ ଶୁଣୁଥିଲି ଏଇଟା, ତାଙ୍କ ନାଁ କ'ଣ, ବୀର ଟିକା ଗୋବିନ୍ଦ ଚନ୍ଦ୍ର ନାଁ ରହିଛି। ସେ ତାଙ୍କର ସ୍ୱାମୀ ଯେତେବେଳେ ମୃତ୍ୟୁବରଣ କଲେ ସେ ଯମରାଜ ପାଖକୁ ପଳାଇଯାଇଛି, ତାଙ୍କ ସ୍ତ୍ରୀ ସତୀ ସ୍ତ୍ରୀ ଥିଲେ କ'ଣ ଏମିତି ହୁଏ, ଏ ପହଞ୍ଚିଗଲେ ସିଏ କହିଲେ ମୋ ସ୍ୱାମୀକୁ ଛାଡ଼େଇ ଦିଅ, ମୋ ସ୍ୱାମୀକୁ ଫେରେଇ ଦିଅ, ନା ଦେଖ ମୋ ସ୍ୱାମୀଙ୍କର କେତେ ରହିଛି ହିସାବ ରହିଛି, ପାପ ରହିଛି, କେମିତି ଆମେ ଛାଡ଼ିଦେବୁ ତାକୁ। ସେଇ ଲିଷ୍ଟରେ ଯେତେବେଳେ ଦେଖିଲେ, ଚିତ୍ରଗୁପ୍ତ ପାଞ୍ଚି ଦେଖିଦେଲେ, ସେତେବେଳେ ନିଜ ପୁଅର ପାଞ୍ଚି ଦେଖିଦେଇଥିଲେ, ତାହାର ବୟସ 20 ବର୍ଷ ନା କେତେ ବର୍ଷ ଥିଲା, ତେଣୁ ସେତେବେଳେ ସେ ଆସିଲେ ତାର ପୁଅ ସବୁ ବିବାହ ବିବାହ କରିସାରିଛନ୍ତି, କିନ୍ତୁ ପୁଣି ତାକୁ ଯୋଗୀ କରିଦେଲେ। ଏ ଗୋଟେ କଥା ରହିଛି, ଟିକା ଗୋବିନ୍ଦ ଚନ୍ଦ୍ର ସବୁ ରହିଛି, ଆମର ଥରେ ହଳଧର ମହାରାଜ କହୁଥିଲେ। ସେ ଯାହା ହଉ, ତେଣୁ ଇଏ ଯେଉଁ ଆମେ କହିବାର ଉଦ୍ଦେଶ୍ୟ ଥିଲା କ'ଣ ପାଇଁ ନା, ଇଏ ସମସ୍ତେ ହିସାବ ରଖୁଛନ୍ତି, ଜଣେ ଜଣେ ସବୁ ହିସାବ ରଖୁଛନ୍ତି, ଏ 12 ଜଣ ହେଇଗଲେଣି, ଜଣେ ଜଣେ ସବୁ ହିସାବ ରଖୁଛନ୍ତି, ଏ 12 ଜଣ ହିସାବ ରହିଛି, ଟିକିଏ ଏ ବର୍ଷ ହେବ ନାହିଁ। ତେଣୁ ଏତେଇ ଅଧର୍ମ ବିଜ୍ଞାତ ସ୍ଥାନ ଦଣ୍ଡସ୍ୟ ଯୁଜ୍ୟତେ ସର୍ବେ କର୍ମାନୁରୋଧେନ ଦଣ୍ଡ ମହରତି କାରିଣ। ତେଣୁ ସମସ୍ତେ ଯେଉଁମାନେ କର୍ମ କରୁଛନ୍ତି ସେମାନେ ଦଣ୍ଡ ପାଇବା ପାଇଁ ଯୋଗ୍ୟ। ଏଭଳି ଭାବରେ ସେ ଧର୍ମର ତତ୍ତ୍ୱ ଏବଂ ଲକ୍ଷଣକୁ ବର୍ଣ୍ଣନା କଲେ, 54ଟି ଶ୍ଲୋକ ପର୍ଯ୍ୟନ୍ତ ବର୍ଣ୍ଣନା କଲେ, 40-54 15ଟି ଶ୍ଲୋକରେ ବର୍ଣ୍ଣନା କଲେ। ତେଣୁ ସେମାନେ ଭାବୁଛନ୍ତି ଯେତେବେଳେ ଜାଣିଯିବେ 4 ଜଣ ରହିଛନ୍ତି ବହୁତ ସୁନ୍ଦର ଯୁବକ, ଆମ କଥାରେ ସେମାନେ ଖୁସି ହେଇଯିବେ, ଆନ୍ସର ଠିକ୍ ଆନ୍ସର ପାଇଲେ ଆମକୁ କହିବା ହଉ ଠିକ୍ ଅଛି ନେଇଯାଅ। ହଁ, ଯେତେବେଳେ ସେ କିଛି କହିଲେ ନାହିଁ, ସେ ଭାବରେ ପୁଣି ତାକୁ କହିଲେ, ତାଙ୍କ ଯେଉଁ କର୍ମ କରୁଛନ୍ତି ନେବା ପାଇଁ ବସିଛନ୍ତି, ଜମ ପାସ ରହିଛି ପଡ଼ିଛି ସେଠି, ପଡ଼ିଛି ଚାହୁଁଛନ୍ତି ନେଇଯିବେ, ଟାଣିକି ନେଇଯିବେ, କିନ୍ତୁ ଭୟ କରୁଛନ୍ତି। ତେଣୁ କହିଲେ ଆଜ୍ଞା, ଆପଣ ଯାହାକୁ ନିଷେଧ କରୁଛନ୍ତି ସେ ବଡ଼ ପାପୀ ବ୍ୟକ୍ତିଟେ, ଏଇଟା 55-72 56-68 ଏ କେତୋଟି ଶ୍ଲୋକ ହେଲା, 13ଟି ଶ୍ଲୋକରେ ଏ ଅଜାମିଳ ବୃତ୍ତାନ୍ତ କହିବେ, ଏ ପାପୀ ବ୍ୟକ୍ତି ଆମେ ତାକୁ ଦିଅନ୍ତୁ, ଆମକୁ ଆଲାଉ କରନ୍ତୁ, ଆମେ ନେଇଯିବୁ, ସେ ବଡ଼ ପାପୀ ବ୍ୟକ୍ତି ଆଜ୍ଞା, ଆପଣ ଜାଣିପାରୁନାହାନ୍ତି ଭୁଲରେ ବୋଧ ପଳାଇ ଆସିଲେ ଏଠିକି, ସେ ବଡ଼ ପାପୀ ବ୍ୟକ୍ତି। ଆୟଂ ହି ସୁତ ସମ୍ପନ୍ନ, ଅଜାମିଳର ଗୁଣ ସବୁ ବଖ୍ୟାନ କଲେ, ଗୁଣ ସବୁ ବହୁତ ଭଲ ଗୁଣ ଥିଲା, ଆମେ ଭକ୍ତ ହେଇକି ମଧ୍ୟ ଏତେ ଗୁଣ ଆମର ନାହିଁ, ମୁଁ ଯଦି ଶୁଣିଲି ମହାରାଜ ଯେଉଁ କଥା, ଏଭଳି ଆମର ଗୁଣ ନାହିଁ, ଏତେ ଗୁଣ ଥିଲା ତାଙ୍କର। ଆୟଂ ହି ସୁତ ସମ୍ପନ୍ନ, ଇଏ ବହୁତ ସବୁ ଶାସ୍ତ୍ର ଅଧ୍ୟୟନ କରିଥିଲେ, ଶୀଳବୃତ, ବହୁତ ସୁନ୍ଦର ତାଙ୍କର ବ୍ୟବହାର ଥିଲା, ଶୀଳବୃତ, ଗୁଣାଳୟ, ଗୁଣର ଆଳୟ ଥିଲେ, ସବୁ ଗୁଣ ରହିଥିଲା ତାଙ୍କ ପାଖରେ, ଗୁଣର ଆଳୟ, ଧୃତ ବ୍ରତ, ସବୁ ବ୍ରତ ସେ ଧାରଣ କରୁଥିଲେ, ଏକାଦଶୀଠାରୁ ଆରମ୍ଭ କରି ଯେତେ ବ୍ରତ ରହିଛି ସବୁ ବ୍ରତ ସେ କରୁଥିଲେ, ବ୍ରହ୍ମଚର୍ଯ୍ୟ ଇତ୍ୟାଦି ବ୍ରତ ମଧ୍ୟ ଧାରଣ କରୁଥିଲେ, ଏବଂ ମୃଦୁ, ବହୁତ କୋମଳ ଭାଷୀ ସିଏ, ମୃଦୁ ଦାନ୍ତ, ଇନ୍ଦ୍ରିୟମାନଙ୍କୁ ସବୁ ସଂଯମ କରି ରଖୁଥିଲେ, ସତ୍ୟଭା, ସବୁବେଳେ ସତ୍ୟ କହୁଥିଲେ, ମନ୍ତ୍ରବିତ୍ ଚୁଚି, ମନ୍ତ୍ରବିତ୍ ମନ୍ତ୍ର ମଧ୍ୟ ସେ ଜାଣିଥିଲେ, हरे कृष्णा हरे कृष्णा 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 हरे 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 राम 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 हरे। शुचि बाह्य अभ्यंतर शुचि पवित्र ही रहूले गुर्व अग्नि अतिथि बुद्धाना गुरु अग्नि अतिथि बुद्ध एम सेवा करुले से शुश्रूषु सेवा करुले अनहकृत सब भल गुण थे सब बड़ गुण हूँ से अहंकार नाला ये भल गुण अच्छे जो अहंकार जन कले सब गुण नष्ट से अहंकार नाला अनहकृत सर्वभूत सुहृद समस्त से सुहृद थे समस्त प्रति सर्वभूत सुहृद समस्त प्रति से करुणा जो मैंने सर्वभूत सुहृद किभ हम ना आम सहित आम जो मैंने उन्नत स्तर अच्छा आम प्रति प्रणाम करवा सम्मान देखा आम सहित जो मैंने सामान स्तर अच्छा सहित मैत्री स्थापन करवा आम सब जो मैंने नीच स्तर अच्छा करुणा प्रदर्शन करवा ये हूँ सर्वभूत सुहृद यह भाव में आम समस्त प्रति यथा न्याय आचरण कर एवं साधु मीत मीतवाक अनसूयक साधु व्यक्ति थला से प्रकृति साधु थला से तेणु ये सब अवश्य टीकार सब कथा रही है लिखने साधु मीतवाक बेसी कथा कह नी दरकार से कहते मीतवाक ये साधुर लक्षण साधुर लक्षण सब रही कौन साधु लक्षण एवं अनसूयक कहा प्रति से ईर्षा करुन विशेष भाव में जो मैंने गुण के ऊर्धर तक प्रति से ईर्षा करुन गुण के दोष देखुन ये हूँ अनसूयक भागवत से उद्दिष्ट जो मैंने अनसूय जो असूया जो मैंने परम निर्मत्सरण सता जो मैंने मत्सर शून्य से मैंने ये भागवत आस्वादन करेंगे ये गुण जो रही आमर ये गुण ना चिंता करें मोर तो ये गुण ना आम अजामी पापी बिल कौ तेणु ये एत भल गुण था तार पुणी कहीं तुम नहीं जाऊ तुम जाओ पड़े जाओ छाड़ दिए भूल आस ना आज्ञा शुणु कथा सरी ना कौन हो एकदा असु मनम जात पितृ संदेश द्विज आदाय तत्वृद्ध फल पुष्प समित कुषा तर पितांबर आज्ञा से थे जाते वन को जाते पितृ संदेश पिता तुम कही जाओ बनरु फल फूल समिध काष्ठ ये सब आणव कुश इत्यादि आणिक आसब भगवान नारायण को पूजा हे सबुद हूँ स्टक् सर जा पठे आनेपी तेणु आदाय तत आवृत ये सब आणिकी कौन कर फल पुष्प समित कुषा फल पुष्प समिध कुश ये सब आणिक आसिले आसुला बेल बाटर कौन देखिले ना ददर्श कामिन कंचित क्षुद्र सह भुजिशया पीतवा च मधुमयर मदाघूर्णित नेत्रया जो आसुले ये ब्राह्मण जनक बहुत कर पत्नी थे कि बाटर जो आसुच्च देखिले गोटे ददर्श कामिन कंचित गोटे कामिनी गोटे बेशिया को देखिले क्षुद्र सह भुजिशया शूद्र सहित से संग कर रास्तार बण रास्ता अवश्य बण रास्ता जहाँ भी हूँ से रास्ता पाखे से सब नृत्य चलती केस चली श्री श्रीमद राधाकृष्ण महाराज कहते गोटे थर पाश्चात्य जगत में जाऊँ गोटे समुद्र कूल से बुलूं मर्णिंग वाक कर भगवान भक्त से सब भगवान देखती सब भगवान दर्शन करती से महाभागवत सी तेणु ये भगवान ये समुद्र हूँ भगवान गोटे विभूति भगवत गीता कहु भाव से भगवान को चिंता कर तेणु अन्न मैंने जो आस कर हसुस देखिकर चिंता है कौन पर सब हसुच कौन पर हसुच देखिले देखा से सब कौन कर पाश्चात्य जगत कथा आम कौन कह जा रही एक्सपीरियंस रही सब से सब पुरुष स्त्री सब से पढ़ी सब रही देखिक तेणु महाराज जाइए सब पलि आसिले तो देखिपार ना दूसरी ये सब जिन तेणु जहाँ भी हो ये अजामिल से दृश्य देखीदे ददश कामिन कंचित शूद्र सह बुझिशा पीतवा तो मधुमयरम मधुमयरम कौन मयूर रूपक अटारे या जो रही मद को पान कर मदाघूर्णित नेत्रया नेत्र चक्षु सब घूरुची मदाघूर्णित नेत्रया ମତେୟା ବିଶ୍ରିତ ନିବ୍ୟା, ତାଙ୍କର ଯେଉଁ ବସ୍ତ୍ର ସବୁ ଖସି ପଡ଼ୁଛି ଏଭଳି ଭାବରେ ଅବସ୍ଥାରେ ଅଛନ୍ତି ସେ। ବ୍ୟପତ୍ୟମ ନିରପତ୍ରତମ, କୌଣସି ଲଜ୍ଜା ନାହିଁ, ଲଜ୍ଜାଶୂନ୍ୟ ଭାବରେ ସବୁ କାର୍ଯ୍ୟ କରୁଛନ୍ତି। କ୍ରୀଡ଼ନ୍ତମ ଅନୁଗାୟନ୍ତମ, ଏଭଳି ଭାବରେ ତାଙ୍କର ଖେଳା ଚାଲିଛି, କେତେବେଳେ ଗୀତ ଗାନ କରୁଛନ୍ତି, କେତେବେଳେ କ୍ରୀଡ଼ା କରୁଛନ୍ତି। ହସନ୍ତମ ଅନାୟା ଅନାୟା ଦିଗେ, ହସ ଖୁସି କରି ଚାଲିଛନ୍ତି। ଏଇଭଳି ଭାବରେ ସିନେମା ଚାଲିଛି, ଦେଖିଦେଲେ ଅଜାମିଳେ ଦେଖିଦେଲେ। ଦୁଷ୍ଟାତଂ କାମଲିପ୍ତେନ ବାହୁନା ପରିଡମ୍ଭିତା ଜଗାମ ହୃଚେ ବତ୍ସଂ ସହସୈବ ବିମୋହିତ। ଯଦିଓ ତାଙ୍କର କର୍ତ୍ତବ୍ୟ ଥିଲା ସେ ସେଠିକି ରକ୍ଷା କରିବା କଥା, ସେ ପଳେଇଯିବା କଥା, କିନ୍ତୁ ସେ ତାଙ୍କୁ ଦେଖିଦେଲେ। ଦୁଷ୍ଟାତଂ କାମଲିପ୍ତେନ ବାହୁନା ପରିଡମ୍ଭିତା, ଏ ଯେଉଁ ସୁଦର୍ଶନ ତାକୁ ବାହୁରେ ଆଲିଙ୍ଗନ କରିଛି, କାମଲିପ୍ତନ ବାହୁ ବା ଶରୀର ହାତରେ ସବୁ କ'ଣ ସେ ରହିଛି, ଟର୍ମେରିକ ଟର୍ମେରିକ ସବୁ ଲଗେଇଛନ୍ତି, କ୍ରିମ୍ ଲଗେଇଛନ୍ତି, ଭିକୋ ଟର୍ମେରିକ ଯେଉଁ କ୍ରିମ୍ ସବୁ ଲଗେଇଛନ୍ତି, ହଳଦୀ ସବୁ ଲଗେଇଛନ୍ତି, ହରିଦ୍ରା ଇତ୍ୟାଦି। ଜଗାମ ହୃଚ୍ଛେ ବସନ୍, ତାଙ୍କ ହୃଦୟରେ କାମ ଭାବ ଆସିଗଲା। ଜଗାମ ହୃଚ୍ଛେ ବସନ୍ ସହସୈବ ବିମୋହିତା, ସାଙ୍ଗେ ସାଙ୍ଗେ ତାଙ୍କ ପତନ ହୋଇଗଲା। ଏତେ ବଡ଼ ସ୍ଥିତିରେ ଥିଲେ, ଆମର ମହାରାଜ କହନ୍ତି ଜଣେ ଯଦି ବହୁତ ତଳେ ଅବସ୍ଥା ଶୋଇକି ରହିଛି ତା'ର କ'ଣ ପତନ ହେବ? ପତନ ତା'ର ହେବ ଯେ ବହୁତ ଉଚ୍ଚରେ ଅଛି, ତା'ର ପତନ ହେବ। ଇଏ ସେଇଭଳିଆ ବହୁତ ଉଚ୍ଚରେ ଥିଲେ, ତାଙ୍କ ସିଟ୍ ପତନ ହୋଇଛି। ଅଜାମିଳର ସାମାନ୍ୟ ଭକ୍ତ ନଥିଲେ, ଆମେ ବର୍ଣ୍ଣନା କଲେ। ତେଣୁ ଇଏ ସ୍ତମ୍ଭୟନ ଆତ୍ମାନମ ଆତ୍ମାନମ, ତାଙ୍କ ହୃଦୟରେ କାମଭାବ ଆସିଗଲା, କିନ୍ତୁ ତଥାପି ସେ ଚେଷ୍ଟା କଲେ କାମଭାବକୁ ଦବାଇବା ପାଇଁ, କଣ୍ଟ୍ରୋଲ କରିବା ପାଇଁ। ସ୍ତମ୍ଭୟନ, ତାକୁ ନିଜ ଅଧୀନରେ ରଖିବା ପାଇଁ, କାମଭାବକୁ ନିଜ ଅଧୀନରେ ରଖିବା ପାଇଁ, ଆତ୍ମାନାତ୍ମାନମ, ନିଜର ବୁଦ୍ଧି ଦ୍ୱାରା ଏଇ ମନକୁ ମାନେ କ'ଣ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କଲେ। କିଭଳି ଭାବରେ ଯାବ ସତ୍ୱମ, ଯେତିକି ତାଙ୍କ ଧୈର୍ଯ୍ୟ ଥିଲା, ଯଥାଶ୍ରୁତମ, ଯେଉଁଭଳି ଭାବରେ ଶାସ୍ତ୍ର ଅଧ୍ୟୟନ କରିଥିଲେ, ଶ୍ରୁତ ସମ୍ପନ୍ନ କୁହାଯାଇଛି, ସବୁ ଶାସ୍ତ୍ର ଜାଣିଛନ୍ତି। ଅବେଦ ସ୍ତ୍ରୀ ସଙ୍ଗ ଏଇଟା ଗୋଟେ କ'ଣ ପାପ କାର୍ଯ୍ୟ, ତେଣୁ ଏସବୁ ଜାଣିଛନ୍ତି, ସବୁ ଶାସ୍ତ୍ର ସେ ଜାଣିଛନ୍ତି। ନ ସାହକ ସମାଧାତମ, କିନ୍ତୁ ସେ ମନକୁ କଣ୍ଟ୍ରୋଲ କରିପାରିଲେ ନାହିଁ। ନ ସାହକ ସମାଧାତମ, ମନ ମଦନ ବ୍ୟପିତ, ମନ ମଦନ ଦ୍ୱାରା ବ୍ୟପିତ ହୋଇଗଲା, କାମ ଚାଳିତ ହୋଇଗଲା, ମନ ମନକୁ କଣ୍ଟ୍ରୋଲ କରିପାରିଲେ ନାହିଁ, ମନ ମଦନ ବ୍ୟପିତ। ତେଣୁ ତନ୍ନିମିତ ସ୍ମର ବ୍ୟାଜ ଗ୍ରହ ଗ୍ରସ୍ତ ବିଚେତନ ତାମେବ ମନସାଧ୍ୟାୟନ ସ୍ୱଧର୍ମାତ୍ ବିରଡ଼ାମ। ଯେଉଁ ସବୁ ଧର୍ମ ଥିଲା ଆମେ ଶୁଣୁଥିଲେ ଭାଗବତମରେ, ମୁଁ ଗୋଟେ ଅନ୍ୟ ସ୍ଥାନରେ କହିଥିଲି ଭାଗବତ କଥା, ଜଡ଼ବ୍ରତ କଥା, ସେ ବହୁତ ଉଚ୍ଚ ସ୍ତରରେ ଥିଲେ, ଭାବ ସ୍ତରରେ ସେ ଥିଲେ, ଭଗବାନ ସହିତ ଡାଇରେକ୍ଟ କଥା ହେଉଥିଲେ, ଏ ସ୍ତରରେ ଥିଲେ, ତାଙ୍କର ପତନ ହୋଇଗଲା ସେଇଠୁ। ଇଏ ମଧ୍ୟ ସେଇଭଳି ଭାବରେ ସ୍ୱଧର୍ମାତ୍ ବିରଡ଼ାମ, ନିଜ ଧର୍ମ ପତନ ହୋଇଗଲା, ବହୁତ ଉନ୍ନତ ସ୍ଥିତିରେ ଥିଲେ। ତେଣୁ ତନ୍ ନିମିତ୍ତ ସେଇ ବେଶ୍ୟା ବିଷୟରେ ଚିନ୍ତା କଲେ ସବୁବେଳେ। ତନ୍ ନିମିତ୍ତ ସ୍ମର ବାଜ୍ୟ, ଏଇଭଳି ଭାବରେ କାମ ଭାବ ତାଙ୍କର ରହିଲା। ଗ୍ରହଗ୍ରସ୍ତ ବିଚେତନ, ଯେଉଁଭଳି ଭାବରେ ପାଗଳ ଭଳି ହୋଇଗଲେ, ସେ ବେଶ୍ୟା ପାଇଁ ପାଗଳ ହୋଇଗଲେ, କ'ଣ ଦେବଦାସ ନା କ'ଣ ରହିଛି ଗୋଟେ ଫିଲ୍ମ, ଦେବଦାସ ପାଗଳ ହୋଇଯାଇଥିଲେ, ସେଇଭଳି ଭାବରେ ସେ ପାଗଳ ହୋଇଗଲେ। ତାମେବ ମନସାଧ୍ୟାୟନ, ସବୁବେଳେ ମନରେ ଖାଲି ସେଇ ଚିନ୍ତା କଲେ, ସେଇ ଚିତ୍ର ମନକୁ ଆସିଗଲା, ତାରି ଚିନ୍ତା କଲେ, ସେ ବିଷୟ ପ୍ରତି ଆସକ୍ତି ହୋଇଗଲା। ମନସାଧ୍ୟାୟନ ସ୍ୱଧର୍ମା ବିରଡ଼ାମ, ପିତାମାତାଙ୍କୁ ଉପେକ୍ଷା କରିଦେଲେ, ପତ୍ନୀଙ୍କୁ ମଧ୍ୟ ଉପେକ୍ଷା କରିଦେଲେ, ପିତାମାତା ଏଭଳି ଦେଖି ପୁଅର ଆଚରଣ ଦେଖି ମୃତ୍ୟୁବରଣ କରିଗଲେ, ଅକାଳ ମୃତ୍ୟୁ ପ୍ରାପ୍ତ ହୋଇଗଲେ, ସିଏ ସ୍ତ୍ରୀ ପଳେଇଗଲେ, ତାଙ୍କ ପିତା ଘରକୁ ପଳେଇଗଲେ। ତେଣୁ ସିଏ ବେଶ୍ୟାକୁ ଯାଇ ବୁଲାବୁଲି କରିକି ତାକୁ ନିଜ ଘରକୁ ଆଣିକି ରଖିଲେ, ବେଶ୍ୟା ପାଖରେ ରହିଲେ। ତାମେବ ପୋଷା ମାସ ପିତୃଣାର୍ଥୀନ ଦାବତା, ପିତାଙ୍କର ଯେତେ ଧନ ଥିଲା ସେ ଧନରେ ତାକୁ ଯେତେ ପ୍ରକାର ତା'ର ଆନନ୍ଦ ପ୍ରଦାନ କରିବା ପାଇଁ, ସବୁ ପ୍ରକାର ତୋଷା ମାସ ତାକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କଲେ। ମନୁଷ୍ୟ ଧର୍ମର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ସନ୍ତୁଷ୍ଟ କରିବା। ସ୍ୱଧର୍ମଣ ତମ ବ୍ୟର୍ଚ୍ଚ ସିଦ୍ଧିଂ ବିନ୍ଦତି ମାନବ, ଆମେ ନିଜ ଧର୍ମ ଏଭଳି ଭାବରେ କରିବା ଯାହାଫଳରେ କି ଭଗବାନ ସନ୍ତୁଷ୍ଟ ହେବେ। ଇଏ ହେଉଛି ଅଥ କୁମ୍ଭୀ ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସହ ସୁନିଶ୍ଚିତ ସେ ଧର୍ମ ସହ ସଂସିଦ୍ଧିର ହରିତୋଷଣ, ଆମେ ଧର୍ମରେ ସିଦ୍ଧି ପ୍ରାପ୍ତ ହେଲା କେମିତି ଜାଣିବା ନା, ହରିତୋଷଣ, ଯଦି ଭଗବାନ ଯଦି ସନ୍ତୁଷ୍ଟ ହୋଇଗଲେ, ଭଗବାନ କେମିତି ସନ୍ତୁଷ୍ଟ ହେବେ ନା, ଗୁରୁଙ୍କୁ ଆମେ ସନ୍ତୁଷ୍ଟ କରିବା, ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଗୁରୁଙ୍କୁ ସନ୍ତୁଷ୍ଟ କଲେ ଭଗବାନ ସନ୍ତୁଷ୍ଟ ହୋଇଯିବେ। କିନ୍ତୁ ଆଜି ସେ ନିଜ ଧର୍ମ ବିଚ୍ୟୁତ ହୋଇଯାଇଥିବାରୁ ଏ ବେଶ୍ୟାକୁ ସନ୍ତୁଷ୍ଟ କରିବାକୁ ଲାଗିଗଲା। ମାନବ ଜନ୍ମ ପ୍ରାପ୍ତ ହୋଇଛି। କନୌଜ ଜିଲ୍ଲା କନୌଜ ନଗରରେ କନୌଜ ସ୍ଥାନରେ ସେ ବ୍ରାହ୍ମଣ ଥିଲା, ସାମାନ୍ୟ ସାଧାରଣ ବ୍ରାହ୍ମଣ ନୁହଁ, ବ୍ରାହ୍ମଣ ପରିବାର ଜନ୍ମଗ୍ରହଣ କରିଥିଲା, କିନ୍ତୁ ସବୁ ପତନ ହୋଇଗଲା ତାର। ଗ୍ରାମୀ ମନୋରମୀ କାମେଇ ପ୍ରସିଦ୍ଧ ତଥା ତଥା ବିଭିନ୍ନ ପ୍ରକାର ଫିଲ୍ମ ଫିଲ୍ମ ଯାଇ ଯାହା ପ୍ରକାର ଯେତେ ଯାହା ରହିଛି ହୋଟେଲ ଫୋଟେଲ ଯାଇ ଯାହା ସବୁ କରି ତାକୁ ସବୁ ଏଇଭଳି ଭାବେ ପ୍ରସିଦ୍ଧତା ଭଗବାନ ପ୍ରାର୍ଥନା ସ୍ୱୟଂ ପ୍ରସିଦ୍ଧତା ପ୍ରଭୁ ଆପଣ ପ୍ରସିଦ୍ଧ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ଏଇଭଳି ଭାବରେ ଅଜାମଣି ମଧ୍ୟ କହିଲା ତୁମେ ମୋ ଉପରେ ପ୍ରସନ୍ନ ହୁଅ ପ୍ରସିଦ୍ଧ ପ୍ରସନ୍ନ ହୁଅ ଏଇଭଳି ଭାବେ ତାକୁ ମନେଇବା ପାଇଁ ଲାଗିଲା। ବିପ୍ରା ସ୍ୱଭାର୍ଯ୍ୟାମ ପ୍ରୌଢ଼ା କୂଳେ ମହତି ଲମ୍ବିତା ବିଶ୍ୱସର୍ଯ୍ୟା ଚିରା ପାପ ସ୍ୱୈରେଣିଆ ପାଙ୍ଗ ବିଦ୍ଧଧି। ବିପ୍ରା ସ୍ୱଭାର୍ଯ୍ୟାମ ତାଙ୍କର ଭାର୍ଯ୍ୟା ତାଙ୍କ ପତ୍ନୀ ଥିଲେ, କ'ଣ ଯୁବତୀ ପତ୍ନୀ ଥିଲେ, କିନ୍ତୁ ତାଙ୍କୁ ଉପେକ୍ଷା କରିଦେଲେ। ସେ ପଳେଇଗଲେ, ତାଙ୍କ ପିତା ଘରକୁ ପଳେଇଲେ, ବିଶ୍ୱସାର୍ଯ୍ୟ ତାଙ୍କୁ ତ୍ୟାଗ କରିଦେଲେ। ସ୍ୱୈରେଣା ପାଙ୍ଗ ବିଦ୍ଧଧି ଏଇଭଳି ଭାବରେ ସେ ବେଶ୍ୟାସକ୍ତ ହୋଇକରି ପାପରେ ବିଦ୍ଧ ହୋଇକି ରହିଲେ, ପାପ କାର୍ଯ୍ୟ କରିବା ପାଇଁ ଆରମ୍ଭ କଲେ। ସରିଗଲା ପଇସା, ପିତାଙ୍କ ପଇସା ସରିଗଲା, ବେଶି ପଇସା ନଥିଲା ପିତାଙ୍କର, ସରିଗଲା। ତାପରେ କ'ଣ କଲା, ଯଥସ୍ତତ ଚୋପ ଚୋପନିନ୍ୟ ନ୍ୟାୟତ ଅନ୍ୟାୟତ ଧନ। ଆମେ କହିଥିଲେ ଚାରି ପ୍ରକାର ସେ ବ୍ୟବସ୍ଥା ବିଜନେସ୍ କରିଥିଲା, କ'ଣ କ'ଣ, ଗୋଟେ ହେଉଛି କ'ଣ, ପ୍ରଥମଟା ହେଉଛି ବନ୍ଦୀ ବ୍ଲାକମେଲ୍ କରୁଥିଲା, ମାଓବାଦୀମାନେ ଯେଉଁ କରୁଛନ୍ତି ବନ୍ଦୀ। ଗୋଟେ ଦ୍ୱିତୀୟ ହେଉଛି ଅକ୍ଷୟ, ଅକ୍ଷୟ କହିଲେ ଜୁଆ କରୁଥିଲା। ତୃତୀୟ ହେଉଛି କୈତବ, ଠକିକିରି ପଇସା ନେଇଯାଉଥିଲା, ପଇସା ଫେରୁନଥିଲା କୈତବ। ଆଉ ଚତୁର୍ଥ ହେଉଛି ଚୌର୍ଯ୍ୟ, ଚୋରି କରୁଥିଲା। ତେଣୁ ନ୍ୟାୟରେ ଯଦି କିଛି ନ ମିଳିଲା ଅନ୍ୟାୟ କାର୍ଯ୍ୟ କଲା ସେ। ଇଏ ଅନ୍ତିମ କଥା କୁହାଯାଇଛି, ଏଇଟା ବିଗିନିଂଟା, ଏଇଟା ଯଥସ୍ତତ ଚୋପ ନିନ୍ୟ ନ୍ୟାୟତ ଅନ୍ୟାୟତ ଧନ। ନ୍ୟାୟରେ ଯଦି ଧନ ନ ମିଳିଲା ଅନ୍ୟାୟରେ ଧନ ଆଣିବା ପାଇଁ ଚେଷ୍ଟା କଲା। ବ୍ୟବହାରାସ୍ୟା କୁଟୁମ୍ବିନ୍ୟା କୁଟୁମ୍ବମ ମନଧି ମନ୍ଦିରେ ଏଇଭଳି ଭାବରେ ତାଙ୍କ କୁଟୁମ୍ବ ପାଳନ କଲା, ସବୁ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଗଲା। ଯଦସୁ ଶାସ୍ତ୍ର ମୂଲଙ୍ଘ୍ୟ ସ୍ୱୈର କାର୍ଯ୍ୟ ଅତି ଗର୍ହିତ ଅବର୍ତ୍ତ ଚିରଙ୍କାଳ ଅଘାୟୁ ଅଶୁଚି ମଳା। ଏଇଭଳି ଭାବରେ ଏ ମଳ ଗ୍ରହଣ କରୁଥିଲା, ମଳ ଖାଉଥିଲା, ବିଷ୍ଠା ଖାଉଥିଲା। ଭଗବତଙ୍କ ସତରଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଖାଦ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାତ ଜାମ ଗତ ରସ ପୃଥିବୀ ପ୍ରଦୂଷିତ ଉଚ୍ଚିଷ୍ଟ ମଧ୍ୟ ଚାମେଧ୍ୟ ଆହାର ତାମସ ପ୍ରିୟ ଅମେଧ୍ୟ ବା ମଳ ବିଷ୍ଠା ଖାଉଛନ୍ତି ସେମାନେ, ମାଛ ମାଂସ ଇତ୍ୟାଦି ବିଷ୍ଠା ଖାଉଥିଲା ଇଏ। ଅଘାୟୁ ତାର ଆୟୁଷ ଅଘ ହୋଇଯାଇଛି, ପାପପୂର୍ଣ୍ଣ ଆଗ ଆୟୁ ହୋଇଯାଇଛି ଆଜ୍ଞା। ଇଏ ସାଧାରଣ ଇଏ ପୁଣ୍ୟ ବ୍ୟକ୍ତି ନୁହଁ ଯେ ଆପଣ ଭାବୁଛନ୍ତି କନୌଜର ବ୍ରାହ୍ମଣ ବହୁତ ଉନ୍ନତ ବୋଲି, ନା, ଇଏ ବହୁତ ବଡ଼ ବହୁତ ବିରାଟ ବଡ଼ ପାପି, ତାର ବହୁତ ବଡ଼ ଲିଷ୍ଟ ରହିଛି, ଆମେ ଖାଲି କିଛି କହିଲୁ, ଆଉ ରହିଛି ପାପ। ହଁ ଚିରଙ୍କାଳ ଏଇଭଳି ଭାବରେ କାଳ ନଷ୍ଟ ହୋଇଗଲା, 88 ବର୍ଷ ହୋଇଗଲା, ଜାଣିପାରିଲା ନାହିଁ, ପ୍ରାୟଶ୍ଚିତ କିଛି କରିନାହିଁ। ତେଣୁ ଆମେ ତତ୍ର ଏନମ୍ ଦଣ୍ଡ ପାଣି ସକାଶମ କୃତ ବିଳବିଷମ ନିଶ୍ୟାମ କୃତ ନିର୍ବିଷମ ଯତ୍ର ଦଣ୍ଡେନ ଶୁଦ୍ଧତି। ତେଣୁ ତତ ଏନ ସେଇଥିପାଇଁ ଏନମ୍ ଆମେ ଆକୁ ଦଣ୍ଡ ପାଣି, ଆମେ ଭଗବାନ ଆମର ଗୁରୁଦେବ ଆମର ଯମରାଜ ଅଛନ୍ତି, ତାଙ୍କ ଦଣ୍ଡ ପାଣି ସେ ଦଣ୍ଡ ଧାରଣ କରିଛନ୍ତି, ତାଙ୍କ ପାଖକୁ ନେଉଛୁ। କୃତ ପିଢ଼ିବିଷମ ଏ ଯେଉଁ ପାପ କାର୍ଯ୍ୟ କରିଛି, ବହୁତ ପ୍ରକାର ପାପ କାର୍ଯ୍ୟ ରହିଛି, ଏ ପାପ କାର୍ଯ୍ୟକୁ ତାକୁ ତାକୁ ପାପରୁ ମୁକ୍ତ କରାଯିବ, ଉପାୟ ଅଛି ସବୁ ତା'ର। ନିଶ୍ୟାମ ଅକୃତ ନିର୍ବିଷ କୌଣସି ପାପର ପ୍ରାୟଶ୍ଚିତ କରିନାହିଁ, ତେଣୁ ଆମେ ସେଠୁ ନେଉଛୁ। 99,000 ଯୋଜନ ନର୍କର କିଏ ଜଣେ ପଚାରୁଥିଲେ କେଉଁ କେତେ ବାଟ, 99,000 ଯୋଜନ ମାନେ 8 ଲକ୍ଷ ମାଇଲ୍, 9 ଲକ୍ଷ ଏ 7 ଲକ୍ଷ 72,000 ମାଇଲ୍, 99,000 ଯୋଜନ ଗୋଟିଏ ଯୋଜନ ହେଉଛି 8 ମାଇଲ୍, ଏତିକି ଦୂର ରହିଛି ଆମର ନର୍କ ସବୁ ରହିଛି। ନିଶ୍ୟାମ ଅକୃତ ନିର୍ବିଷମ ଇଏ କୌଣସି ଯେ ପାପ କରିଥିଲା କୌଣସି ପ୍ରାୟଶ୍ଚିତ କରିନାହିଁ, କୃତ ନିର୍ବେଶ କରିନାହିଁ, ଅକୃତ ନିର୍ବେଶ ଯତ୍ର ଦଣ୍ଡେରେ ଶୁଦ୍ଧ ଅଛି, ବର୍ତ୍ତମାନ ଆମେ ଦଣ୍ଡ ଦେବୁ ତେଣୁ ସେ ଶୁଦ୍ଧ ହେବ ଆଜ୍ଞା। ଏଇଥିପାଇଁ ଆମେ ନେଉଛୁ, ଆମେ ନେଇଯିବା ଟିକେ କ୍ୟାନ୍ ଇ ଟେକ୍ ଇଟ୍। ତେଣୁ ଧର୍ମରାଜ କହିବେ, ଓହୋ କି କାଳ ହେଲା, ଧର୍ମରାଜ ତୁମେମାନେ ଧର୍ମ ଜାଣିପାରୁନାହାନ୍ତି ଆଉ କାହାକୁ କ'ଣ କହିବା, ଅଧର୍ମ ବ୍ୟକ୍ତି ତ ଅଧର୍ମ ଧର୍ମ ଜାଣିପାରୁନି, ସେଠୁ ଅଲଗା କଥା। ଏମାନେ ଭାବୁଥିଲେ ଆମେ ଯାହା ପଢ଼ିଥିଲୁ 100% ମାର୍କ ପାଇବୁ, ଆମେ ବେଷ୍ଟ ଷ୍ଟାଣ୍ଡରେ ପଳେଇବୁ, କାହିଁ କହିବୁ ଠିକ୍ ଅଛି ଆମେ ଜାଣିପାରୁନୁ ଭୁଲ ହେଇଗଲା ତୁମେ ନେଇଯାଅ। କିନ୍ତୁ କହିବେ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯିବ, ଆଉ ଦୁଇଟି ଅଧ୍ୟାୟ ରହିଛି, ଆମେ କାଲି ଶେଷ କରିବା କଥାକୁ କହିବେ ସିଏ। ଓହୋ, ଇଏ ନ୍ୟାୟ ଧର୍ମରାଜ ଦୂତ ହେଇକରି ଧର୍ମ କ'ଣ ଜାଣିପାରିଲେ ନାହିଁ, ସେ ଧର୍ମ ବିଷୟରେ ଏତେ ଭାଷଣ ଦେଲେ, କେତେ 40-54 ଶ୍ଳୋକ କହିଲେ, ସବୁ ବେଦର କଥା ମନଗଡ଼ କଥା କିଛି କହିନାହାନ୍ତି, ଆଜ୍ ଇଟ୍ ଇଜ୍ କହିଛନ୍ତି, କିଛି ଭୁଲ କହିନାହାନ୍ତି, କିନ୍ତୁ ତଥାପି ସେ ଧର୍ମ ତତ୍ତ୍ୱ ଜାଣିପାରିଲେ ନାହିଁ। ଧର୍ମର ତତ୍ତ୍ୱ କେତେ ଗଭୀର ଏଇଠି ଜାଣିବା, ଧର୍ମର ତତ୍ତ୍ୱ କେତେ ଗଭୀର ଆମେ ଆସନ୍ତାକାଲି କହିବା। ଏ ଦୁଇଟି ଅଧ୍ୟାୟ, ଗୋଟିଏ ଅଧ୍ୟାୟକୁ ଆମେ 2 ଦିନ ଧରି କହିଲେ, ଆଜି ମଧ୍ୟ ଗୋଟିଏ ଗୋଟିଏ ଶ୍ଳୋକ କହିନେ, ସଂକ୍ଷେପରେ କହିଦେଲେ, କାଲି ମଧ୍ୟ ସଂକ୍ଷେପରେ କହିବା। କହିବେ ଧର୍ମରାଜ ଦୂତ ହେଇକି ଧର୍ମ ଜାଣିପାରୁନାହାନ୍ତି, ଆଉ କାହା କଥା କ'ଣ କହିବା। ତେଣୁ ଧର୍ମରାଜ ଦୂତମାନେ ଭାବିଲେ ପୁଣି କ'ଣ ଭୁଲ ହେଇଗଲା ନା କ'ଣ, କୋଶ୍ଚିନ୍ଟା ଆନ୍ସର୍ଟା ଯେଉଁ ଲେଖିଲୁ ଭୁଲ କରିଦେଲୁ କି କିଛି, ଇଏ କାହିଁ ସାଟିସ୍ଫାଏ ହେଉନାହାନ୍ତି, ଆମେ ବୋଧେ ଆଜି ହତ୍ୟା କରିବେ। ତାପରେ ବର୍ତ୍ତମାନ ବିଷ୍ଣୁ ଦୂତଙ୍କର ପ୍ରବଚନ ଶୁଣିବା, ଧର୍ମ ବିଷୟରେ ଶୁଣିବା, ଧର୍ମ କେଉଁଟା ନୀଚ ଧର୍ମ, ନିକୃଷ୍ଟ ଧର୍ମ କେଉଁଟା, ପରଧର୍ମ, ତ୍ରୈଗୁଣୀୟ ବିଷୟ ବେଦା, ଏ ବେଦରେ ତିନିଗୁଣ ବିଷୟରେ କୁହାଯାଏ, ସେ ତ୍ରିଗୁଣ ବିଷୟରେ କହିଥିଲେ ଇଏ ଧର୍ମରାଜ, କିଛି ଭୁଲ କହିନାହାନ୍ତି, କିନ୍ତୁ ତଥାପି ସେଇଟା 100% ନୁହଁ, ଠିକ୍ ନୁହଁ, କାରଣ ସେ ତ ଜାଣିନାହାନ୍ତି ସେ କଥା, ସେ କହିବେ କ'ଣ, ତାଙ୍କୁ ପାଠ ପଢ଼ା ହେଇନି, ସେ ପାଠ ଯମରାଜ ପଢ଼ାଇନଥିଲେ, ଯମରାଜ ସବୁ ତା ପରେ ଗୋଟେ ଦିନ ଛୁଟି ଦେବେ, ସବୁ ସେ ହାୟର ଟପିକ୍ ପଢ଼େଇବେ ତାଙ୍କୁ, ସେ ପରେ କରାଯିବ। କିନ୍ତୁ ଆଜି ଆମେ କଥାକୁ ବିଶ୍ରାନ୍ତ ପୂର୍ବରୁ ଏହିଭଳି ଭାବରେ ବିଷ୍ଣୁ ଦୂତମାନେ କହିବେ ପ୍ରକୃତ ଧର୍ମ କ'ଣ ଆମେ ଶୁଣିବା। ପ୍ରକୃତ ଧର୍ମ ଭାଗବତ ଧର୍ମ, ଇଏ ହେଉଛି ଭାଗବତ ଧର୍ମ, ଭାଗବତ ଧର୍ମ ଯାହା ପ୍ରଥମେ କୁହାଯାଇଛି, ଧର୍ମ ପ୍ରଜିତ କୈତବତ୍ର, ସବୁ କୈତବ ଧର୍ମକୁ ବାଦ ଦିଆଯାଇଛି, ଆସନ୍ତାକାଲି ଆମେ ଶୁଣିବା। ଆପଣମାନଙ୍କୁ ବିଶେଷ ଧନ୍ୟବାଦ, ଆପଣମାନେ ଆସି ବହୁତ ସଂଖ୍ୟାରେ ଯୋଗ ଦେଇଛନ୍ତି, ଆମର କଥାକୁ ଆମକୁ ଉତ୍ସାହ ପ୍ରଦାନ କରିଛନ୍ତି, ଯଦି ଆମର କୌଣସି ଯୋଗ୍ୟତା ନାହିଁ, ତଥାପି ଗୁରୁଦେବ କୃପରୁ ଆମେ କଥା କହୁଛେ, ଆସନ୍ତାକାଲି କଥାକୁ ଶେଷ କଥା କରିବା, ଦୁଇଟି ଅଧ୍ୟାୟ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଆମେ ମଧ୍ୟ ଠିକ୍ ସମୟ ଅଛି, କେତେ ହେଲା, 8 28 ଠିକ୍ ଅଛି, ବେଲ୍ ବଜା ପୂର୍ବରୁ ଆନ୍ସର୍ କରିଦେଇଛି, ନହେଲେ ଛାଡ଼ିକି ନେଇଯିବେ ଆପଣମାନେ, ନେଇ ରହିବେ ନାହିଁ। ତେଣୁ ତଥାପି ଆମେ ଅନୁରୋଧ କରିବୁ ଆଉ ନିରଞ୍ଜନ ବାବୁ, ଯେମିତି ମନ୍ତ୍ରତଃ ଛିଦ୍ରମ ଯାହା କିଛି ଦୋଷ ରହିଗଲା, କୀର୍ତ୍ତନ ଭଗବାନଙ୍କ ନାମ କୀର୍ତ୍ତନରେ ସେ ଦୋଷକୁ ପୂର୍ଣ୍ଣ କରିବା। ହଁ, ପ୍ରଶ୍ନ କୋଶ୍ଚିନ୍, ହଁ ଗୋଟେ କୋଶ୍ଚିନ୍, ହଁ କଳି ମୁଁ କହିଲି, ଶୁଣିଲେନି କି, ମୁଁ କହିଲି ପରା, ମୁଁ ପଚାରିଥିଲି, ସାଧାରଣତଃ ଲୋକମାନେ ପ୍ରଶ୍ନ ପଚାରନ୍ତି କେଉଁ ଯୁଗରେ ହେଇଥିଲା ବୋଲି, ମୁଁ କହିଲି କଳିଯୁଗରେ ବୋଲି, ଏ କଳିଯୁଗ ନୁହଁ, ଆଉ ଗୋଟେ କଳ୍ପରେ କଳିଯୁଗରେ, ଏଇଟା ମୁଁ କହିସାରିଛି, ଉତ୍ତର ଦେଇସାରିଛି, କଳିଯୁଗର କଥା, କଳିଯୁଗର ଘଟଣା, ଠିକ୍ ଅଛି। ହଁ, you